ओम अज्ञान तिमिरांधस्य ज्ञानंजन शलाकया चक्षुरुन्मीलितं येन तस्मै श्री गुरवे नमः। श्री चैतन्य मनोभीष्टं स्थापितं येन भूतले स्वयं रूपं कदा मह्यं ददन्ति सोपदान्तिकम्। वंदे अहम श्रीगुरु श्रीयुतपदकमलं श्रीगुरून् वैष्णवांश्च श्रीरूपं साग्रजातं सहगणरघुनाथानित्वं त्वं सजीवं सद्वैतं सावधूतं परिजनसहितं कृष्णा चैतन्यदेवं श्रीराधा कृष्णपादानुसहगणललिता श्री विशाखानित्वांश्च। श्लोकरम् नमो ओं विष्णुपदाय कृष्णपृष्ठाय भूतले श्रीमते गौरगोविंदस्वामिनिति नामिने। नमो ओं विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। हे कृष्ण करुणा सिंधु दीन बंधु जगतपते गोपेश गोपिका कांत राधा कांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रियं। वंचाकल्पतरुभ्यश्च कृपासिन्धुभ्यैव च पतितानं पावनेभ्यो वैष्णवेभ्यो नमो नमो। नमः महाबदान्याय कृष्णप्रेम प्रदायते कृष्णाय कृष्णचैतन्यनाम्ने गौरत्वसे नमः। श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे।
आज प्रभु श्री बलदेवंकर शुभ आविर्भाव तिथि। जहां को बलभद्र बलराम एवं बलदेव रूप से समस्त वैष्णव माने जानती तबे जो माने रसतत्व आलोचना करती बा जो माने राधाकृष्ण तत्व आलोचना करती ସେମାନେ ପ୍ରାୟତଃ ବଳରାମଙ୍କର ମହିମା ଆଲୋଚନା କରନ୍ତି ନା। ଆମର ଦୁଇଟି ମାର୍ଗ ରହିଛନ୍ତି, ଗୋଟିଏ ହେଲେ ବିଧି ମାର୍ଗ, ଗୋଟିଏ ହେଲେ ରାଗାନୁଗ ମାର୍ଗ। ବିଧି ମାର୍ଗ ମାନେ ସାଧାରଣ ବୌଦ୍ଧ ଜୀବମାନେ ଯେଉଁମାନେ ଅତ୍ୟନ୍ତ ଶରୀର ଆସକ୍ତ ସଂସାର ଆସକ୍ତ ସେମାନଙ୍କ ପାଇଁ ରାଗ ମାର୍ଗ ନୁହେଁ। ରାଗମାର୍ଗ ଅର୍ଥ ଯୋଉ ପ୍ରଭୁପାଚଳ କୁହନ୍ତି ନେଚୁରାଲ ବା ସ୍ପଣ୍ଟାନିୟସ ଆଟ୍ରାକ୍ସନ ରାଗଟା, ଯେମିତି ଗୋଟେ ଛୋଟ ପିଲାଟାକୁ ଆମେ କହିବା, ଛୋଟ ପିଲାଟା ପାଞ୍ଚ ବର୍ଷର ପିଲାଟା କି ଦୁଇ ବର୍ଷର ପିଲାଟା, ଦୁଇ ବର୍ଷ ପିଲାଟା କହିବା ତୁମେ ଗୋଟେ ଭଲ ପାଅ, ସିଏ ସେତେବେଳେ ଭଲ ପାଇବାଟା ତା ମାଆକୁ ଶିଖିଛି, ତାର ଭଲ ପାଇବାଟା ତା ବାପାକୁ ଶିଖିଛି। ସିଏ ଗୋଟେ ପୁରୁଷକୁ ଭଲ ପାଇବା, ପୁରୁଷ ନାରୀକୁ ଭଲ ପାଇବା ଗୋଟେ ପାଞ୍ଚ ବର୍ଷର ପିଲା ଜାଣିନି, ତାର ସ୍ପଣ୍ଟାନିୟସ ଆଟାଚମେଣ୍ଟ ନାହିଁ, ସେଟା କୁହାଯାଏ ସ୍ପଣ୍ଟାନିୟସ ସ୍ୱାଭାବିକ ଆକର୍ଷଣ ତାର ନାହିଁ। ସେଭଳି ବୌଦ୍ଧ ଜୀବମାନଙ୍କର ତାଙ୍କ ପାଇଁ ବର୍ଣ୍ଣାଶ୍ରମ ସିଷ୍ଟମ କରାଯାଇଛି। ଆମେ ସ୍ପିରିଚୁଆଲି ସେମାନେ ଆସିଲେ ବି ଆଧ୍ୟାତ୍ମିକ ମାର୍ଗରେ ଆସିଲେ ବି ଆଧ୍ୟାତ୍ମିକ ମାର୍ଗରେ ଆସିଲେ ବି ଦୋଷ ରହିଛି। ସାଧାରଣ କିଏ ପିଲାଟେ ପାଟି କରୁଛି କିଏ, ଛୋଟ ପିଲା ତାଙ୍କୁ ପଛରେ ରଖିବେ। ଆମେ ଆଧ୍ୟାତ୍ମିକ ମାର୍ଗରେ ଆସିଲେ ବି ଭଗବାନଙ୍କ କଥା ହରି କଥା କହିଲେ ବି ଭଗବାନଙ୍କ ସେବା କଲେ ବି ସବୁବେଳେ ମନେ ରଖିବାକୁ ପଡ଼ିବ ଆମେ ଜଣେ ବଦ୍ଧ ଜୀବ, ଆମେ ମୁକ୍ତ ହେଇନି। ଜଣେ ପ୍ରେମ ପ୍ରାପ୍ତି ହେଇ ମୁକ୍ତ ନହେଲା ପର୍ଯ୍ୟନ୍ତ ତାର ସ୍ଥିତି ଏ ଜଗତରେ କେବେ ସୁରକ୍ଷିତ ନୁହେଁ। ମନ ଭାବି ଦିଏ ମୁଁ ବହୁତ ଆଡ଼ଭାନ୍ସ କରିଦେଲି, ମୁଁ ବହୁତ ବହୁତ ଦିନ ଭଜନ କରୁଛି, ମୁଁ ବହୁତ ପ୍ରିଚିଂ କରୁଛି, ସବୁବେଳେ ମନେ ରଖିବାକୁ ପଡ଼ିବ ମୁଁ ଗୋଟେ ବଦ୍ଧ ଜୀବ, ଏଇଟା କେବେ ଭୁଲିବା ଉଚିତ ନୁହେଁ। ଆମେ ବଦ୍ଧ ଜୀବ, କଣ୍ଡିସନ ସୁଲ, ସେଥିପାଇଁ କୁହାଯାଏ କଣ୍ଡିସନ ସୁଲ। ଲିବରେଟର ନହେଲା ପର୍ଯ୍ୟନ୍ତ, ସେ ପ୍ରେମ ପ୍ରାପ୍ତି ନହେଲା ପର୍ଯ୍ୟନ୍ତ ତାର ଭୟ ରହିଛି, ସେ ନିଜକୁ ଭାବେ ମୁଁ ସିକ୍ୟୁର, ମୁଁ ସିକ୍ୟୁର ନୁହେଁ। ସେ ବଦ୍ଧ ଜୀବ ପା ତାର ବିଚାର ଯେକୌଣସି ସମୟରେ ଭୁଲ ହେଇପାରେ, ଯେକୌଣସି ସମୟରେ ଭୁଲ ହେଇପାରେ, ସେ ଯେକୌଣସି ସମୟରେ ଚାରିଟି ଦୋଷ ଯାଉଛି ସେ ଦୋଷରେ ସେ ଦୋଷୀ ହେଇପାରେ। କାରଣ ଆମେ ବଦ୍ଧ କଣ୍ଡିସନାଲ ଷ୍ଟେଜରେ ଥିଲା ପର୍ଯ୍ୟନ୍ତ ଆମର ମାଇଣ୍ଡ ସେନ୍ସେସ ଫଲ୍ସିଗୋ ମନ ଇନ୍ଦ୍ରିୟ ଅହଙ୍କାର ଏଗୁଡ଼ିକ କାମ କରୁଛି। ମନ ଇନ୍ଦ୍ରିୟ ଅହଙ୍କାର କାର୍ଯ୍ୟ କଲା ପର୍ଯ୍ୟନ୍ତ କେହି କେବେ ସୁରକ୍ଷିତ ଭାବିପାରିବେନି। ସେ ଲାଗୁଥିବ ମୋର କିଛି ହବନି, କିଛି ହବନି, କିଛି ହବନି, ଭାବୁ ତ କଣ କରିଦେଇଥିବ, ହିସାବ ନଥିବ। ଯେଉଁମାନେ ଭୁଲ କରନ୍ତି, ପରମାର୍ଥ ମାର୍ଗରେ ବି ଭୁଲ କରନ୍ତି, ସେମାନେ ଭାବନ୍ତିନି ଯେ ମୁଁ ଏମିତି ହେଇଯିବି ବୋଲି। ମନ ଇନ୍ଦ୍ରିୟର ସେଟା ସ୍ୱଭାବ, କାହିଁକି ସେ କଣ୍ଡିସନାଲ ଷ୍ଟେଜରେ ଅଛି। ଏଇ କଣ୍ଡିସନାଲ ଷ୍ଟେଜ ଯାକ କୁହାଯାଏ ଯେଉଁମାନେ ବଦ୍ଧ ଅବସ୍ଥାରେ ଅଛନ୍ତି ସେମାନଙ୍କ ପାଇଁ ଏ ସିଷ୍ଟମଟା କରାହେଇଛି। ଭଗବାନ କୃପା କରିବେ ନା, ଯେମିତି ଗୋଟେ ଛୋଟ ପିଲାଟା, ମୁଁ ଉଦାହରଣ ଦେଉଛି, ଛୋଟ ପିଲାଟା ତାର ନେଚୁରାଲି ଯେତେବେଳେ ସ୍ୱାଭାବିକ ଭାବରେ ତାର ବୟସ ବଢ଼ିଯିବ, ତାର ଗୋଟେ ଆକର୍ଷଣଟା ଆସିବ, ଗୋଟେ ପୁରୁଷର ନାରୀ ପ୍ରତି ଆସୁଛି, ନାରୀର ପୁରୁଷ ପ୍ରତି ଆସୁଛି। ଯେମିତି ମୁଁ ଗୋଟେ ଏବେ ବସିକି ସେ ଚିନ୍ତା କରୁଥିଲି କେତେ ଦିନ ପୂର୍ବେ, ଭଗବାନ କେମିତି ଭଲ ପାଇଯାଏ, ଆମେ ଯେଉଁ କହୁଛେ କୃଷ୍ଣ ପ୍ରେମଟା, କୃଷ୍ଣ କେମିତି ଆମେ ଭଲ ପାଇବା, କଣ ତାର ଉଦାହରଣ ଗୋଟେ ଦେଲେ କିଏ ବୋଲ ରହିବା ଓଡ଼ିଆ ସମାଜରେ ନା। ହଁ, ତୁ କୃଷ୍ଣକୁ ପ୍ରେମ କରନା, କେସେ ପ୍ରେମ କରନା, ନା ଭଲ ପାଇବା କେମିତି ଭଲ ପାଇବା। ସେ ପୁଅ ଝିଅଙ୍କ ସବୁ କଥା ହୁଅନ୍ତି ନା, ମୁଁ ତାଙ୍କଠୁ ଶିଖେ କୃଷ୍ଣକୁ ଏଇଭଳି ଭଲ ପାଇବାକୁ ପଡ଼ିବ। ତୁମେ କେଉଁ ଦୃଷ୍ଟିରେ ଦେଖ, ସେମାନେ କଥା ହୁଅନ୍ତି କେତେ କନଫିଡେନ୍ସିଆଲ ଟକ୍, କେତେ ଘଣ୍ଟା 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 ରାତି ଦିନ ଭଗବାନ ଏମିତି ଭଲ ପାଇଛି। ଶାସ୍ତ୍ରୀ କହୁଛନ୍ତି ନା, ଯୁବତୀ ନାମ ଯଥା ଯୁନୀ, ଯୁନି ନାମ ଯୁବତୀ ଯଥା ପ୍ରଭୁ। ଯୁବତୀ ଗୋଟେ ଯୁବକ ପ୍ରତି ଯେମିତି ଆକର୍ଷଣ ହଉଛି, ଯୁବକ ଯେମିତି ଯୁବତୀ ପ୍ରତି ଆକର୍ଷଣ ହଉଛି, ମୋର ସେଭଳି ଆପଣଙ୍କ ପ୍ରତି କେବେ ଆକର୍ଷଣ ରହିବ। ଭଗବାନ ଭଲ ପାଇବାଟା ଏହା, ତାର ମନ ଇନ୍ଦ୍ରିୟ ପୁରା ଲାଗିଯାଏ। ଏଇଟା କଣ ଆମର ଅଛି, ଆମେ ହରିନାମ କରୁଛେ, ମହାପ୍ରସାଦ ପାଉଛେ, ଗଳାରେ ତୁଳସୀ ମାଳି ପିନ୍ଧିଛେ, ଭଗବାନଙ୍କର କଥା କହୁଛେ, ଭଲ ପାଇବା କେଉଁଠି ଲାଗିଛି? ଆମେ ଭକ୍ତ କହୁଛେ, ଆମ ଭଲ ପାଇବାଟା କୋଉଠି ଥରେ ଚେକ୍ କରିକି ଦେଖିଲେ, ଚେକ୍ ଆଣ୍ଡ ବାଲାନ୍ସ ନା କଣ କହୁଛ, ତୁମେ ଆକାଉଣ୍ଟ ନା ଚେକ୍ ଆଣ୍ଡ ବାଲାନ୍ସ କରୁ ନାହିଁ କି, ଚେକ୍ କଲେ ଦେଖିବା। ଆମେ କରୁଛେ ଭଜନ, ପ୍ରଚାର କରୁଛେ, ସେବା କରୁଛେ, କିନ୍ତୁ ଭଲ ପାଇବାଟା କୋଉଠି ରହିଛି ସେଟାକୁ ଚେକ୍ କରିନି କେବେ। ସେଥିପାଇଁ ଆମେ ବିଧି ମାର୍ଗ, ଆମ ପାଇଁ ଷ୍ଟ୍ରିକ୍ଟଲି ସବୁ ପ୍ରିନ୍ସିପଲ ଆଚାର୍ଯ୍ୟମାନେ ସେ ଦେଇଛନ୍ତି, ନାଇଁ ତୁମେ ଏସବୁ ଜିନିଷ ଷୋଳମାଳା ଜପ କରିବ, ଭଗବାନଙ୍କର ପ୍ରସାଦ ନବ, ମଙ୍ଗଳାରତି ଆସିବ, କ୍ଲାସ ଆଟେଣ୍ଡ କରିବ। ଏ ଯେଉଁ ବିଧି ମାର୍ଗରେ ତାଙ୍କର ମୂଳ ହେଲେ, ବିଧି ମାର୍ଗର ମୂଳ ହେଲା ସେବା, ବିଧି ମାର୍ଗରେ ସେବା ରଖା, ସେବା ଦ୍ୱାରା ଶୁଦ୍ଧ ହବ ଜୀବଟା। ତାର ପ୍ରଥମ ହେଲେ ବଳଦେବ, ବଳଦେବ ସେବା ଦ୍ୱାରା କୃଷ୍ଣ ସମ୍ବନ୍ଧଟା ସୃଷ୍ଟି ହବ ନା ଜୀବର, ଜୀବର ଗୋଟେ କୃଷ୍ଣ ସମ୍ବନ୍ଧ ନାହିଁ। ଆମର ଗୃହରେ ଯେମିତି ସମ୍ବନ୍ଧ ରହୁଛି, କଣ ଭଗବାନ ପରେ ସେମିତି ସମ୍ବନ୍ଧ ରହୁଛି, ଘରଟା ଯେମିତି ଫିଲିଙ୍ଗସ ହଉଛି, କଣ ମନ୍ଦିରଟା ସେମିତି ଫିଲିଙ୍ଗ ହଉଛି, କେବେ ହବନି। ଘରକୁ ଗଲା ମାନେ ମୋ ଘର, ଏଇଟା ମୋ ରୁମ୍। କୃଷ୍ଣ ସମ୍ବନ୍ଧଟା ଜୀବର ନାହିଁ ନା, ସେ ବଦ୍ଧ ଜୀବ ନା। ସେବା ମାଧ୍ୟମରେ ବଳଦେବ ଆମକୁ ଏଇଟା ଯୋଡୁଛନ୍ତି। ତେଣୁ ଏ କଥା ପଡ଼ିଥିଲା ଯେ ଆମର ମନ ଇନ୍ଦ୍ରିୟ ଆମର ଅହଙ୍କାର ବହୁତ ଜୋର ଡିଷ୍ଟ୍ରାକ୍ଟ ହଉଛି, ଏଇଟା ଫ୍ୟାନ୍ କାର୍ଡ ପୁରୁଣା ଫ୍ୟାନ୍ କୋଡ଼ ଆଣି ଲଗେଇଛ, ବହୁତ ଜୋର ସାଉଣ୍ଡ। ମନ ଇନ୍ଦ୍ରିୟ ଗୁଡା ଯୋଉ ରହିଛି, ଇ ସ୍ପଣ୍ଟାନିୟସ ଯାକ ରାଗାନୁଗ ମାର୍ଗକୁ ଯାଇପାରିବ ନାହିଁ, କିନ୍ତୁ ଆମ ଲକ୍ଷ୍ୟ ହଉଛି ସେଇଠିକି ଯିବା। ଭଗବାନଙ୍କୁ ଭଲ ପାଇବାକୁ ହେଲେ, କୃଷ୍ଣଙ୍କୁ ଭଲ ପାଇବାକୁ ହେଲେ, ଆଉ ଭଲ ପାଇବା ଜିନିଷଟା ଆଉ କୋଉଠି ଲାଗିବନି। ଏମିତି ନାହିଁ ଯେ ଆମେ ମୁଁ ସମସ୍ତଙ୍କୁ ଭଲ ପାଇବି, କୃଷ୍ଣଙ୍କୁ ଭଲ ପାଇବି, ଏମିତି କଥା ନାହିଁ। ଅନ୍ୟକୁ ଯାହାକୁ ଭଲ ପାଇବ, କୃଷ୍ଣଙ୍କର ଭାବିକି ଯଦି ଭଲ ପାଇପାରୁଛି, ଏ କୃଷ୍ଣଙ୍କର, ସେଠି କୃଷ୍ଣ ଯେମିତି ତୁମର ସ୍ତ୍ରୀ ଅଛି, ଅଛନ୍ତି ନା ନାହିଁ, ବା ବିବାହ ହେଇଛ, ପୁଅ ଝିଅ ଅଛି ନା ନାହିଁ, ଝିଅ ଅଛି, ଝିଅ କାହିଁକି ଭଲ ପାଉଛ, ଝିଅ ମୋର, ତାର ସୁଖ ଦୁଃଖଟା କାହିଁକି ଲାଗି ହଉଛି, ମୋର ଝିଅ, ଅନ୍ୟର ଝିଅ ତାର ସୁଖ ଦୁଃଖ ତୁମକୁ ଲାଗୁନି, ତେଣୁଟା କ୍ରିଷ୍ଣ କନସିୟସନେସ୍ ହେଲାନି। ସ୍ତ୍ରୀ କାହିଁକି ଭଲ ଲାଗୁଛି ନା ମୋ ବିବାହ ହେଇଛି ନା କି କୃଷ୍ଣଙ୍କର ବୋଲି ଭାବୁଛି ଆମେ କୃଷ୍ଣଙ୍କର ତେଣୁ ଭଲ ପାଇବାଟା ଆଉ ଜଣଙ୍କ ପାଖରେ ଲାଗିଗଲା ଭଲ ପାଇବା। ସେଥିପାଇଁ ଆମେ ଭଜନ ସାଧନ କଲେ ବି ଆମକୁ ବଳ ଦରକାର। କାହିଁକି ବଳ ଦରକାର ନା ଆମେ ନିଜେ ଶୁଦ୍ଧ ହେଇପାରିବା ନା ଆଉ କୃଷ୍ଣଙ୍କୁ ଆମେ ଭଲ ପାଇପାରିବାନି। ଆମର ଶୁଦ୍ଧତା ଆମକୁ ଜଣା, ପ୍ରତ୍ୟେକ ଭକ୍ତ ବା ପ୍ରତ୍ୟେକ ବ୍ୟକ୍ତି ତାର ନିଜର ଶୁଦ୍ଧତାକୁ ସେ ବିଚାର କରି ଦେଖିବ, ସେ ଭାଗବତ ପଢୁ, ସେ ଆଚାର୍ଯ୍ୟ ବାଣୀ ଶୁଣୁଛି, ଜାଣିପାରେ ମୋର ଶୁଦ୍ଧତା କେତେ। ମାଇଣ୍ଡ ଚିଟିଂ, ମାଇଣ୍ଡ ଚିଟ୍ କରୁଛି ନା ସବୁବେଳେ, ହଁ ମୁଁ ଏମିତି ହେଇଗଲି, ମୁଁ ସେମିତି ହେଇଗଲି, ଏଇଟା ମାଇଣ୍ଡର ଚିଟିଂ ଟେଣ୍ଡେନ୍ସି, ଏଇଟା ସାଧକ ଧରିପାରିବନି। ମନ କେତେବେଳେ ଠକାଏ, ବଡ଼ ବଡ଼ ସାଧକ ବି ଧରିପାରନ୍ତିନି, ମନ ଠକେଇଦେବ, ମନ ଆମକୁ ଠକେଇ ଦେଉଛି। ମନର ମନର ତାର ଯେଉଁ ପ୍ରେରଣା ରହିଛି ସେଥିରେ ଆମେ ବହୁତ କିଛି କରିନେଇ ପଳେଇବା, ସେଟା ନୁହେଁ। ତେଣୁ ଆମେ ଭଲ ପାଇବାଟା କଣ ଆମେ ଜାଣିନେ, କାର୍ଯ୍ୟ କରୁଛେ ଗୋଟେ, ଭଲ ପାଉଛେ ଗୋଟେ, ଏଇଟା କେତେ କଷ୍ଟ। ଯେମିତି ଅଫିସରେ ଡ୍ୟୁଟି କରୁଛ କିନ୍ତୁ କମ୍ପାନୀକୁ ଭଲ ପାଉନ, କିନ୍ତୁ ଦରମା ଆଣୁଛ, କେଡ଼େ ଗୋଟେ ଚିଟିଂ। ତେଣୁ ଭଲ ନ ପାଇବାଟା, ସେପାଇଁ ଗୁରୁଦେବ ସବୁବେଳେ କୁହନ୍ତି, ୱିଦାଉଟ୍ ଲଭ୍ ୟୋର ସୋ କଲ୍ଡ ସରେଣ୍ଡର ଇଜ୍ ଆଇଦର ଆର୍ଟିଫିସିଆଲ ଅର୍ ପାର୍ସିଆଲ ଅର୍ କଣ୍ଡିସନାଲ। ଏଇଟା ସବୁ ଆଂଶିକ ନା ଆଉ କ'ଣ, ଭଲ ପାଇବାଟା ଗୋଟେ ଏମିତିଆ ଜିନିଷ ନା କ'ଣ, ଆମେ ଯାହା ଭଲ ପାଉଛେ ଶରୀର ସମ୍ବନ୍ଧରେ ଭଲ ପାଉଛେ, କୃଷ୍ଣ ସମ୍ବନ୍ଧରେ ଭଲ ପାଉନି। କାହିଁକି ଭଲ ପାଉନି, ଆମ ଭିତରେ ବହୁତ ଅନର୍ଥ ରହିଛି। ତା ଭିତରେ ସବୁଠୁ ବଡ଼ ଅନର୍ଥ ଗୋଟେ ରହିଛି, ବହୁତ ଅନର୍ଥ ରହିଛି, ତା ଭିତରେ ଅନର୍ଥ ରହିଛି ହୃଦୟ ଦୁର୍ବଲ୍ୟ, ୱିକନେସ୍, ହୃଦୟ ଦୁର୍ବଲ୍ୟ ରହିଛି। ହୃଦୟ ଦୁର୍ବଲ୍ୟଟା କ'ଣ, ୱିକନେସ୍ ଯେଉଁଟା ରହିଛି ସେଟା କ'ଣ, ସେଟା ଆଚାର୍ଯ୍ୟମାନେ କୁହନ୍ତି ହୃଦୟ ଦୁର୍ବଲ୍ୟ ହେଉଛି, ସେଟା କାଟି ହେବନି, ବହୁତ ଭଜନ ସାଧନ କଲାପରେ ବି କାଟି ହେବନି, ତା ପାଇଁ ଗୋଟେ ବଳ ଦରକାର। ହୃଦୟ ଦୁର୍ବଲ୍ୟ କାଟିବା ପାଇଁ ଗୋଟେ ସ୍ପେଶାଲିଷ୍ଟ ଷ୍ଟ୍ରେଙ୍ଥ ଦରକାର, ବଳରାମଙ୍କର ଷ୍ଟ୍ରେଙ୍ଥ ଦରକାର। ଆପଣ ଗୋଟେ ବହୁତ ବଡ଼ ଆଡଭାନ୍ସ ମାନଙ୍କର, ତୁମେ ସେଣ୍ଟର ଇନଚାର୍ଜ, ସେଣ୍ଟର ଇନଚାର୍ଜ କରୁଛ, ବହୁତ ପ୍ରଚାର କରିଦେବ, ବହୁତ ଭକ୍ତ ତିଆରି କରିଦେବ, ତାପରେ ତୁମ ଉପରେ ହେଲା ପାହାର, ଆଜି ଲୋକ ଘେରିଗଲେ ବା କୋଉଠି କିଛି ସରିଲା, ବାପା ମୁଁ ଏତେ କଲି ଇଆ ହେଲା ତା ହେଲା, ସେତେବେଳେ କୃଷ୍ଣ କୁଆଡ଼େ ଥିବେ? ଦେଖୁନା ଯେତେବେଳେ ବିପଦ ଆସୁଛି ସେତେବେଳେ କୃଷ୍ଣ ଆଉ ନାହାନ୍ତି, ସେତେବେଳେ ମନ ନିଜ ପାଖରେ ଲାଗିଯାଉଛି, ମୋ ଜୀବନ କ'ଣ ହେଲା, ମୁଁ ଏତେ କରିଥିଲି। ଏସବୁ ହୃଦୟ ଦୁର୍ବଲ୍ୟ, ଶୋକ ମୋହ ଅନ୍ୟ ଚିନ୍ତା ହେଉଛି ହୃଦୟ ଦୁର୍ବଲ୍ୟ। ଆମେ ଭଜନ କରୁଥିବା, ସାଧନ କରୁଥିବା, କିନ୍ତୁ ଏ ଶରୀରରେ ଥିଲା ପର୍ଯ୍ୟନ୍ତ, ଏ ଜଗତରେ ଥିଲା ପର୍ଯ୍ୟନ୍ତ ଆମର ଏକ୍ସିଡେଣ୍ଟ ହବ, ବୁଝିପାରୁଛନ୍ତି ନା ନାହିଁ? ଏକ୍ସିଡେଣ୍ଟ ହବ ନା ନାହିଁ? ଦୁଇ ପ୍ରକାର ଏକ୍ସିଡେଣ୍ଟ ହୁଏନି, ଗାଡ଼ି ଗୁଡ଼ାକର ଦୁଇ ପ୍ରକାର ଏକ୍ସିଡେଣ୍ଟ ନାହିଁ, ସାଇଡ୍ ମାରା ଏକ୍ସିଡେଣ୍ଟ ଜାଣିଛ ନା ନାହିଁ? ଟିକେ ସାଇଡ୍ ମାରିକି ତୁମ କଲର ଘସିକି ପଳେଇବେ, ସେଟା ବି ଏକ୍ସିଡେଣ୍ଟ ହେଲା। ସେଭଳିଆ ଜଗତରେ ତୁମେ କହିପାରିବନି ଯେ ମୋର ଏକ୍ସିଡେଣ୍ଟ ହବନି ବୋଲି, କିଛି ନା କିଛି ଗୋଟେ ସାଇଡ୍ ମାରି ମାରିବେ ତୁମକୁ, ତୁମେ ସନ୍ନ୍ୟାସୀ ହୁଅ, ଗୁରୁ ହୁଅ, ତୁମକୁ ଆସିବ ସେଗୁଡ଼ାକ, ଏ ଜଗତର ଧର୍ମ। ସେତେବେଳେ ତୁମର ମାନସିକ ସ୍ଥିତି କ'ଣ, ଏ ହୃଦୟ ଦୁର୍ବଲ୍ୟ ମାନସିକ ସ୍ଥିତି କ'ଣ ଆସେ, ଆଉ କୃଷ୍ଣଙ୍କ ଉପରେ ଭଲ ପାଇବା ରୁହେ ନା, ଗୁରୁଙ୍କ ଉପରେ ଭଲ ପାଇବା ରୁହେ ନା। ଆମେ ଭଜନ କରୁଛେ କିନ୍ତୁ ଚ୍ୟାଲେଞ୍ଜଟାକୁ ଜାଣିନି, କ'ଣ ବୁଝିପାରୁଛନ୍ତି କି ନାହିଁ? ଯିଏ ଯେଉଁ ବିଜନେସ୍ କରୁଛି ତାର ବିଜନେସ୍ର ଚ୍ୟାଲେଞ୍ଜଟା ସେ ଜାଣିଛି, ଜାଣିନି ସେ ନହେଲେ ବିଜନେସ୍ କରୁଛି କେମିତି, ଏଇ ଚ୍ୟାଲେଞ୍ଜ ଆସିବ ତା ପାଇଁ ତା ପୂର୍ବରୁ ସେ ପ୍ରିପେୟାର ହେଉଛନ୍ତି। ଆମର ସବୁଠୁ ବଡ଼ ଚ୍ୟାଲେଞ୍ଜେସ୍ ହେଲା ହୃଦୟ ଦୁର୍ବଲ୍ୟ। କେତେବେଳେ କ'ଣ ଗୋଟେ ଚାଲି ଆସିବ ମାଇଣ୍ଡରେ, ଶୋକ ଚାଲି ଆସିବ, ମୋହ ଚାଲି ଆସିବ, ଅଦର ଥଟ୍ସ ଗୁଡ଼ା ଅନ୍ୟ ଚିନ୍ତା ଗୁଡ଼ା ଚାଲି ଆସିବ, ସେତେବେଳେ ଆମ ବଳ କାମ କରେ ନା, ଅନ୍ୟକୁ ଆମେ ବୁଝେଇ ଦେଇପାରନ୍ତି କିନ୍ତୁ ନିଜେ ବୁଝିପାରନ୍ତିନି, ଏହି ହେଲା ଆମ ବଳ। ବଳଦେବଙ୍କର ବଳ କାହିଁକି ଆବଶ୍ୟକ ଅଛି, ଆମେ ଅନ୍ୟକୁ ବୁଝେଇ ଦେଇପାରିବା, ନିଜେ ବୁଝିପାରିବା, ଅନ୍ୟକୁ କହିପାରିବା ଏଇଟା ଖରାପ କିନ୍ତୁ ଖରାପ ଆମେ ଛାଡ଼ିପାରିବାନି, ଅନ୍ୟକୁ ସତ୍ପଥରେ ଯିବା ପାଇଁ କହିବା କିନ୍ତୁ ନିଜେ ଅସତ୍ପଥରେ ରହିବା, ଏ ହେଲା ଆମର ବଳ। ହୃଦୟ ଦୁର୍ବଲ୍ୟ ଏଭଳି ଏକ ବସ୍ତୁ, ଏଥିରେ ବହୁ ବଡ଼ ବଡ଼ ସାଧକମାନେ ଯାକୁ ତାଙ୍କର ଭକ୍ତିପଥ ସ୍ଥଗିତ ହୋଇଯାଏ, ଶୋକ ମୋହ ଅନ୍ୟ ଚିନ୍ତା ଅନ୍ୟ ସମସ୍ୟା ଏଗୁଡ଼ା ଆସି ପହଞ୍ଚିବ, ଯେତେଦିନ ସେଗୁଡ଼ିକ ଆମର ରହିବ ଭକ୍ତିପଥରେ ଆମର ବାଧା ହେଇଗଲା, ଆଉ ଭୋଜନ ସାଧନ କିଛି ହେବନି, ସେଇଠି ମନ ରହିଥିବ, ମୋର ଏଇ ପ୍ରୋବ୍ଲେମ ହେଇଗଲା, ମୋର ଏଇ ପ୍ରୋବ୍ଲେମ ହେଇଗଲା, ମୋର ଏଇଟା ଅସୁବିଧା ହେଇଗଲା। ସେଥିପାଇଁ ବଳ ଦେବ, ତାଙ୍କର ନାମ ବଳର ଦେବତା, ସେ ବଳ ଦିଅନ୍ତି, ତାଙ୍କର ବଳ ଦରକାର। ହେନ ନିତାଇ ବିନେ ଭାଇ ରାଧା କୃଷ୍ଣ ପାଇତେ ନାଇଁ, ଧର ନିତାଇ ଚରଣ ଦୁଃଖାନି, ନା ଦୃଢ଼ କରି ଧର ନିତାଇ ପାଇନା କ'ଣ ଅଛନ୍ତି ନା, ନିତ୍ୟାନନ୍ଦ ପ୍ରଭୁଙ୍କର କୃପା, ବଳଦେବଙ୍କର କୃପା ବିନା, ଏଇଟା ଅଚ୍ୟୁତ ବଳ କୁହାଯାଏ, ତାଙ୍କ ବିନା ଆମେ ରାଧାକୃଷ୍ଣଙ୍କର ଭଜନ କରି ଆମେ ଭଜନ କାହାର କରୁଛେ? ହରେ କୃଷ୍ଣ ମହାମନ୍ତ୍ର କାହାର? ରାଧାକୃଷ୍ଣଙ୍କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଆମେ ଗୌଡ଼ିଆ ସମ୍ପ୍ରଦାୟରେ ଆସିଛେ, ଆମେ ଗୌଡ଼ିଆ ସମ୍ପ୍ରଦାୟରେ ରାଧାକୃଷ୍ଣ ଉପାସନା ଆମର ଲକ୍ଷ୍ୟ, ପରେ ରାଧାକୃଷ୍ଣ ଉପାସନାରେ ଆମର ବ୍ରଜ ଭଜନ ହେଉଛି ଲକ୍ଷ୍ୟ, ବୃନ୍ଦାବନର ଭଜନ। ବୃନ୍ଦାବନରେ କିଶୋର କୃଷ୍ଣ ରାଧାରାଣୀଙ୍କ ସହିତ ରୁହନ୍ତି, ଯେଭଳି ରାଧାରାଣୀ ତାଙ୍କର ଜୀବନର ସର୍ବସ୍ୱ ଦେଇ କୃଷ୍ଣ ସୁଖ ସବୁବେଳେ ଚିନ୍ତା କରନ୍ତି, ଆମ ଭଜନର ଲକ୍ଷ୍ୟ ହେଉଛି ସେଇଟା, ଆମେ ସେଇଠିକି ଯିବା। ଆମେ କିଏ ପ୍ରଚାର କରୁ, କିଏ ଗୁରୁ ହଉ, କିଏ ଭଜନ କରୁ, କିଏ କ'ଣ କହୁଛନ୍ତି ପୂଜାରୀ କାମ କରୁ, କିଏ ବି କ'ଣ କରୁ, ଆମର ଲକ୍ଷ୍ୟଟା ମନ୍ତ୍ର, ଇଷ୍ଟ ମନ୍ତ୍ର ରହୁଛି ନା, ମନ୍ତ୍ରରେ ତାର ଶକ୍ତି ରହିଲା, ମନ୍ତ୍ର ଶକ୍ତି। ଯେମିତି ଆମେ ଗାୟତ୍ରୀ ମନ୍ତ୍ର ତୁମେ ଜପ କରୁଛ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ, କ'ଣ ଶିବଜୀଙ୍କର ଜପ କରନ୍ତିନି? କିଏ କେଉଁ ମନ୍ତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ର ନା କ'ଣ, ଯିଏ ଯାହାକୁ ମୃତ୍ୟୁ ଦଶା ଥିବ, ମରଣ ଦଶା ଥିବ, ତାର ସେ ଯେଉଁ ମନ୍ତ୍ରଟା ଜପ କରୁଛି କାହିଁକି? ମୁଁ ମରିବି ନାହିଁ। ମନ୍ତ୍ର ପ୍ରତି ମନ୍ତ୍ରରେ ଗୋଟେ ମନ୍ତ୍ରାର୍ଥ ଅଛି ନା, ମନ୍ତ୍ରରେ ମନ୍ତ୍ରାର୍ଥ ଅଛି। ଯେମିତି ମହାମନ୍ତ୍ର ମନ୍ତ୍ରାର୍ଥ ଜୀବ ଗୋସ୍ୱାମୀ ଲେଖିଛନ୍ତି, ଗୋପାଳ ଗୁରୁ ଗୋସ୍ୱାମୀ ଲେଖିଛନ୍ତି, ମନ୍ତ୍ର ଅର୍ଥ ରହିଛି। ରାଧେ କୃଷ୍ଣ, ଆମେ ଯେଉଁ ଆମର ସରଳରେ କୁହାଗଲା, ହେ ରାଧେ ହେ କୃଷ୍ଣ, ଆପଣ ମୋତେ ସେବାରେ ନିଯୁକ୍ତ କରନ୍ତୁ। ଆମେ ହରେ କୃଷ୍ଣ ମହାମନ୍ତ୍ର ଯେଉଁ ଜପ କରୁଛେ, ଏଇ ଯେଉଁ ମନ୍ତ୍ରର ଅର୍ଥଟା ହଉଛି କେମିତି ରାଧା ଓ କୃଷ୍ଣଙ୍କର ଚରଣରେ ହରେ ଆଗେ ଡାକୁଛେ, କାହାକୁ ଡାକୁଛେ? ରାଧାଙ୍କୁ। ତେଣୁ ରାଧାଙ୍କର ମୁଡ୍ ଯୋଉଟା, ସେଟା ଆମ ଭିତରେ ଆବାଇଡ୍ ହବ, ଆମ ଭିତରେ ଆମର ସେଟା କଣ କୁହାଯିବ, ଅଭିବୃଦ୍ଧି ହବା ଦରକାର। ରାଧାଙ୍କର ଭାବଟା, ରାଧାଙ୍କର ଭାବ କଣ? କୃଷ୍ଣ ସୁଖ। ଏଟା ଆମର ମନ୍ତ୍ରର ବୀଜଟା, ଏଟା ଆମ ମନ୍ତ୍ରର ମୂଳ। ଏଟା ଆମେ ଯେଉଁ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛେ, ପ୍ରଥମେ ଡାକୁଛେ ହେ ରାଧି, ରାଧାରାଣୀଙ୍କ ଆଶ୍ରୟ ନେଉଛେ। କାରଣ ରାଧାରାଣୀ ଯେଭଳି କୃଷ୍ଣଙ୍କୁ ସୁଖ ଦେବା ପାଇଁ ବ୍ୟାକୁଳ, ଆମ ଅନ୍ତର ସେ ବ୍ୟାକୁଳତା ନ ଆସିଲା ପର୍ଯ୍ୟନ୍ତ ଆମର ମନ୍ତ୍ର ସିଦ୍ଧି ହେଇନି, ମନ୍ତ୍ର ସିଦ୍ଧି ହେଇନି ନା। ମନ୍ତ୍ର ସିଦ୍ଧି ନହେଲେ ଇଷ୍ଟାନୁଭୂତି, ଇଷ୍ଟଙ୍କର ଅନୁଭୂତି, ଇଷ୍ଟଙ୍କର ଦର୍ଶନ କେମିତି ହବ? ପ୍ରଚାର କରୁଛନ୍ତି ଭଲ, ସେବା କରୁଛନ୍ତି ଭଲ, କିନ୍ତୁ ଆମ ଲକ୍ଷ୍ୟଟା ବୁଝିବାକୁ ପଡ଼ିବ। ଲକ୍ଷ୍ୟ ଲକ୍ଷ୍ୟ ବିହୀନ ହେଇକି ଯିଏ କି କାର୍ଯ୍ୟ କରେ, ଯେମିତି ଜଣେ ରାସ୍ତାରେ ଯାଉଛି, ଏମିତି ରାସ୍ତାରେ ଯାଉଛି, ସେ ତାକୁ ପଚାରେ କୁଆଡେ ଯାଉଛ? ନା ଯୁଆଡ଼େ ରାସ୍ତା ମୁଁ ସିଆଡ଼େ ଯାଉଛି, ତାକୁ କ'ଣ କହିବେ ଆପଣ, ଏଇଟା ପାଗଳଟା କି? ପ୍ରତ୍ୟେକ ବ୍ୟକ୍ତି ଯିବା ପୂର୍ବରୁ ଆଗେ ଦେଖିବା କୁଆଡେ ଯିବା, କେବଳ ଗୋଟିଏ ଜାଗାରେ କୁଆଡେ ଯିବା ହୁଏ, କେତେବେଳେ? ଯେତେବେଳେ ଘରୁ ବାହାରନ୍ତି, ବାବାଜୀ ହୁଅନ୍ତି, ବାବାଜୀ ହେଲେ ସେତେବେଳେ ଘରୁ ବାହାରନ୍ତି, କୁଆଡେ ଯିବ ଦେଖିବା, ଯୁଆଡେ ଯିବା ଆଉ, କେବଳ ସେ ଗୋଟେ। ଆଜିକାଲି ତ ନାହିଁ, ଆଜିକାଲି ତ ଆଡ୍ରେସ୍ ଅଛି ଇସ୍କନ ମନ୍ଦିର, ତାଙ୍କୁ ସବୁ ଧରା ହେଇଛି, ଜାଲ ପକାଇ ଧରା ହେଇଛି, ଯୋଉ ବାବାଜୀ ମାନଙ୍କୁ ସବୁ ଦେଖୁଛ, ଏସବୁ ଆଇବା ପିଲାଙ୍କୁ ଧରା ହେଇଛି, ସବୁ ତାଙ୍କୁ ଆଡ୍ରେସ୍ ହେଇଯାଇଛି, ଆଡ୍ରେସ୍ ଦିଆଯାଇଛି, ଇସ୍କନ ମନ୍ଦିର ରହିବ। ଆମେ ତ ସବୁ ଘର ଛାଡ଼ୁଥିଲୁ, ସେଇଭଳିଆ କୁଆଡେ ଯିବା ଦେଖିବା, ଯୁଆଡେ ଯିବା, କିନ୍ତୁ ମୋର ଘର ରହିବାର ନାହିଁ। ଯେମିତି ଧ୍ରୁବ ମହାରାଜ, ଧ୍ରୁବ ମହାରାଜ କେମିତି ଘର ଛାଡ଼ୁଥିଲେ? ବୈଷ୍ମତପୁର ଛାଡ଼ିଲେ କୁଆଡେ ଯିବି ସେ ଆଡ଼ନ୍ତି ନା, କିନ୍ତୁ ଘର ଛାଡ଼ିବାର ଅଛି, ଆଗେ ଘର ଛାଡ଼ିବାର ଅଛି, କେଉଁଠି ଯିବି ମୁଁ ଜାଣିନି, ଆଡ୍ରେସ୍ ଜଣା ନାହିଁ। ଆକ୍ଚୁଆଲି ସେଇ କେସ୍ରେ ଅଦରୱାଇଜ୍ ଆମର ସବୁବେଳେ ଏମ୍ ଗୋଟେ ଲକ୍ଷ୍ୟ ଗୋଟେ ରୁହେ ନା, ଲକ୍ଷ୍ୟଟାକୁ ନାରଦମୁନି ସ୍ଥିର କରିଦେଲେ ତୁମେ ବୃନ୍ଦାବନ ଯାଅ, ଛୋଟ ପିଲାନା କୁଆଡେ ପଳେଇବେ, ଲକ୍ଷ୍ୟଟା ସିଦ୍ଧି ହବନି। ସେବେଳେ ଆମ ଆଚାର୍ଯ୍ୟମାନେ ଏ ମନ୍ତ୍ର ସିଦ୍ଧାର୍ଥ ପାଇଁ ମନ୍ତ୍ରଟା କେମିତି ସିଦ୍ଧି ହବ, କାହିଁକି ବିଗ୍ରହ ପ୍ରତିଷ୍ଠା କରିଛନ୍ତି, କାହିଁକି ସେବା ଅନୁଷ୍ଠାନ କରିଛନ୍ତି, ସମ୍ପ୍ରଦାୟର ପ୍ରତ୍ୟେକ କାର୍ଯ୍ୟକଳାପ ଏକ ବୈଜ୍ଞାନିକ ଭିତ୍ତି ଉପରେ ପର୍ଯ୍ୟବେସିତ, ଏହା ଆମର ଭାବୁକତା, ଆମର ଚାଲିଚଳନ, ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭର କରେ ନା। ଦେଶ ଆଜି ପରିବର୍ତ୍ତନ ହୋଇଯିବ, ଲୋକମାନେ ଆମକୁ ପସନ୍ଦ କରିବେ ନା, ତାମାନେ ଆମେ ତିଳକ ଚେଞ୍ଜ କରିଦେବା ନ, ସମ୍ପ୍ରଦାୟର ପ୍ରତ୍ୟେକ କାର୍ଯ୍ୟକଳାପ ବୈଜ୍ଞାନିକ ଭିତ୍ତିକ ପାରିପାର୍ଶ୍ୱିକ ସ୍ଥିତି ଉପରେ ନିର୍ଭର କରେ ନା। ଆଜି ଦେଶ ବଦଳିଯିବ, ଲୋକମାନେ କ'ଣ କହିବେ, ସରକାରର ପ୍ରିନ୍ସିପଲ ବଦଳିଯିବ, କିନ୍ତୁ ସମ୍ପ୍ରଦାୟ ନିୟମଟା ସବୁବେଳେ ରହିବ, ନହେଲେ ସାମ୍ପ୍ରଦାୟିକ ଯୋଉ କରୁଣା ଆସିବନି, ସାମ୍ପ୍ରଦାୟିକ ଭାବ ଉଦୟ ହେବନି। ବର୍ତ୍ତମାନ କ'ଣ ଆମେ ସମ୍ପ୍ରଦାୟରେ ଅଛେ, ସାମ୍ପ୍ରଦାୟିକ ଭାବଟା ଆଉ ନାହିଁ, ସାମ୍ପ୍ରଦାୟ ଭାବ ନ ରହିଲେ କେମିତି ହେବ? ଯେମିତି ଜଣେ କଂଗ୍ରେସ ପାର୍ଟିର ଅଛି, ତାକୁ ଫିଲିଂ ହଉନି ମୁଁ କଂଗ୍ରେସ ପାର୍ଟିର, ନାଇଁ ନାଇଁ ନା ବିଜେପିରେ ଅଛନ୍ତି, ତାକୁ କ'ଣ ଅସନ୍ତୁଷ୍ଟ ନେତା, ଅସନ୍ତୁଷ୍ଟ ଗୋଷ୍ଠୀ, ଦେଖୁନାହାନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ। ସେଭଳି ଆମେ ଯଦି ସମ୍ପ୍ରଦାୟରେ ରହିବା, ମନ୍ତ୍ର ଜପ କରିବା, ଭଗବାନଙ୍କର ସେବକ ହେବା, କିନ୍ତୁ ଆମ ଭିତରେ ସାମ୍ପ୍ରଦାୟିକ ମନୋଭାବ ବା ସାମ୍ପ୍ରଦାୟିକ ଆସକ୍ତି ଆସୁନି, ଆମେ ଗୋଟେ ଅସନ୍ତୁଷ୍ଟ ଗୋଷ୍ଠୀର ଲୋକ, ସବୁବେଳେ ମନ ଅସନ୍ତୋଷ ରହିବ। ଗୁରୁ 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 ଯା କୁହନ୍ତି ସବୁବେଳେ, ତାକୁ ଆଉ ଭଲ ଲାଗିବନି କିଛି, ହଁ ଏଇଠି ଏମିତି ହଉଛି, ଏଇଟା ସେମିତି ହଉଛି, ସେମିତି ହଉଛି। ମନ୍ତ୍ର ସିଦ୍ଧାର୍ଥ ପାଇଁ ଆମକୁ ବଳ ଦରକାର, ଆମେ ମନ୍ତ୍ର କରୁଛେ, ଏପଟେ ଭଗବାନଙ୍କ ପ୍ରତି ପ୍ରୀତି ନାହିଁ, ମାନେ କେତେ ଦୁଃଖର ଜିନିଷ। କେହି କେବେ ବି ଦେଖ ଗୋଟେ ପଶୁପକ୍ଷୀ ବି ଡାକୁଛି ଯେତେବେଳେ ନେଚୁରାଲି ଡାକୁଛି, ଡାକୁନି। ମୁଁ ଦେଖୁଥିଲି ସେ ଲିମ୍ବ ଗଛରେ ବସିଥାଏ କ'ଣ କପୋତ, ତାର କପୋତ କପୋତ ପ୍ରାୟ ପାଖରେ ରୁହନ୍ତି। ସେତେବେଳେ କ'ଣ ତାଙ୍କର ହେଇଛି, ତାଙ୍କର ଗଣ୍ଡଗୋଳ ଲାଗିଛି କି ତାଙ୍କର କ'ଣ ଖୋଜୁଛି, ସିଏ ବସିଛି ବହୁତ ଦୂରରେ, ଇଏ ବସିଛି, ଇଏ କେମିତି ସେ ଡାକୁଛି ମୁଁ ଦେଖୁଥାଏ। ସେ ତାକୁ ଡାକୁଛି, ସେ ଡାକିଦେଲା ପରେ ସେ ଗୋଟେ ଟ୍ୟୁନ୍ ବାହାର କରିଛି, ଇଏ କୁ କଲେ ଉ ହେଲା ପରେ ସେ ଉ ହଉଛି। ଦେଖ ତାଙ୍କ ଭିତରେ କେମିତି ସେମାନେ ପରସ୍ପର ଭିତରେ କମ୍ୟୁନିକେଟ୍ କରୁଛନ୍ତି ଫିଲିଙ୍ଗସଟାକୁ। ସେଭଳି ଆମର ଯୋଉ ଆମେ ଯୋଉ ରହିଛେ ମନ୍ତ୍ର ଜପ କରିବା ପାଇଁ, ଆମକୁ ଗୋଟେ ବଳ ଦରକାର। ଆଉ ହୃଦୟ ଦ୍ରବଲ୍ୟ ହେଉଛି ବହୁତ ବଡ଼ ବାଧକ। ସମସ୍ୟା, ନାନା ଚିନ୍ତା, ଶୋକ, ମୋହ, ରୋଗ ଆଦି ହବ, ଶରୀର ଅଛି ମାନେ ରୋଗ ଆସିବ, ସେତେବେଳେ ପ୍ରାୟତଃ ଆଉ କେହି ଭଜନ କରିପାରନ୍ତି ନା। ବିଶ୍ୱାସଟା, ଆମର ବିଶ୍ୱାସ କେତେ ଅଛି ସେତେବେଳେ ଜଣାପଡ଼ିବ। ଫେତଟାକୁ ଏବେ ଖାଲି ଆମେ ଲୋକଙ୍କୁ ଦେଖେଇ କହିଦେଲେ ମୋର ଫେତ ଅଛି କୃଷ୍ଣଙ୍କ ଉପରେ, ନାଇଁ 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 ନାଇଁ, ସେଟା ଫେତ ନୁହେଁ। ପରୀକ୍ଷା ଆସିବ, ପରୀକ୍ଷାର ସମୟ ଆମର ବିଶ୍ୱାସର ସମୟ, ଆମେ ଶରଣାଙ୍ଗତର ସମୟ, ଯେତେବେଳେ ଏସବୁ ହୃଦୟ ଦୌର୍ବଲ୍ୟ ସ୍ଥିତିରେ ଯେତେବେଳେ ବିଭିନ୍ନ ସମସ୍ୟା ଆସିକି ପହଞ୍ଚୁଛି, ବିଭିନ୍ନ ବାଧାବିଘ୍ନ ଆସିକି ପହଞ୍ଚୁଛି, ସେହି ସମୟରେ ଆମର ଶରଣାଗତି କିଭଳି ସେଟା ଜଣାପଡ଼େ। ମାନେ ଯୋଉ ବଳଦେବଙ୍କର ଯୋଉ ବଳ ରହିଛି, ଏଟା କୃପାର ବଳ। କେଉଁ ବଳ? ଏଟା କୃପାର ବଳ। ରାଧାରାଣୀଙ୍କ ନିକଟରେ ଯୋଉ ଯାହା ଆମେ ଶୁଣୁଥିଲେ ନା, ରାଧାରାଣୀଙ୍କ ନିକଟରେ ରାଧାରାଣୀଙ୍କର ଯୋଉ ଭାବ ରହିଛି କୃଷ୍ଣଙ୍କୁ ସୁଖ ଦବା, ଏଇଟା ଆମ ପାଖରେ ନାହିଁ। ଆମ ପାଖରେ କେଉଁ ସୁଖ? ଆମର ମନୋବୃତ୍ତି କ'ଣ? ଭକ୍ତି କଲେ ବି ମୋତେ ଯୋଉଟା ଭଲ ଲାଗୁଛି ମୁଁ ସେଇଟା କରି, ସେ ଗୁରୁଙ୍କ କଥା ବି ଶୁଣନ୍ତିନି, ସେ ଗୁରୁଙ୍କ ଉପରେ ଇମ୍ପୋଜ୍ କରନ୍ତି। ମୋତେ ବାଲଗୋପାଳ ଭଲ ଲାଗୁଛି, ମୋତେ ଏଇ ଜିନିଷଟା ଭଲ ଲାଗୁଛି। ଆମର କୃଷ୍ଣ ସୁଖଟା ଆମର ଲକ୍ଷ୍ୟ ନାହିଁ ବର୍ତ୍ତମାନ, ମୁଁ ଭକ୍ତି କରିକି କେମିତି ସୁଖୀ ହେବି। କୃଷ୍ଣଙ୍କୁ ଭକ୍ତି କଲେ କୃଷ୍ଣ ସୁଖୀ ହେଇଗଲେ ମୁଁ ସୁଖୀ ହେବି, ଏପଟେ ଆମେ ଷ୍ଟାଣ୍ଡାର୍ଡକୁ ଆସିନି। ଶ୍ରବଣ, କୀର୍ତ୍ତନ ସବୁଥିରେ ଆମର ନିଜର ରୁଚି ଅଛି, ସେଥିପାଇଁ ସେ ସାକ୍ଷାତ ଭକ୍ତି ହଉନି। ଆରୋପ ସିଧା ଭକ୍ତି, ସଙ୍ଗ ସିଧା ଭକ୍ତି, ତା ସବୁ ବ୍ୟାଖ୍ୟା ସବୁ ଯୁବକ ସେମିତି ମୁଁ ତାକୁ କହୁନି। ଆମେ ଭକ୍ତି କରୁଛେ, କିନ୍ତୁ ଭକ୍ତିର ଯୋଉ ବିଭାଜନ ଗୁଡ଼ିକ ତାକୁ ଜାଣିବା ଦରକାର। ଆମେ ସାଟିସ୍ଫାଏଡ୍ ହେଇ ନା, ନାଇଁ ନାଇଁ ସେଟା ନୁହେଁ, ସେଟା ନୁହେଁ। ଆଚାର୍ଯ୍ୟମାନେ ବସିକି ସବୁ ତାଙ୍କର କାହିଁକି ଏତେ ଶାସ୍ତ୍ର ରଚନା କରିଛନ୍ତି ଜାଣିବା ଦରକାର। ସାକ୍ଷାତ ଭକ୍ତି କ'ଣ, ଆରୋପ ସିଧା ଭକ୍ତି କ'ଣ, ସଙ୍ଗ ସିଧା ଭକ୍ତି କ'ଣ। ତେଣୁ ଏଇ ଯୋଉ କୃଷ୍ଣଙ୍କୁ ସୁଖ ଦେବାର ଯୋଉ ବାସନାଟା, ସେଟା ବଳରାମଙ୍କ ନିକଟରୁ ଆସିବ। ବଳରାମ ସେଟା କୃଷ୍ଣଙ୍କୁ ସୁଖ ଦେବାର ବାସନା କାହାର କାହାର ହେଲା ସମ୍ପତ୍ତି? ରାଧାରାଣୀଙ୍କର ସମ୍ପତ୍ତି। ଗୋଟେ ଜୀବ ହୃଦୟରେ କୃଷ୍ଣଙ୍କୁ ସୁଖ ଦେବାର ଯୋଉ ବାସନାଟା ରାଧାରାଣୀଙ୍କ କୃପାରୁ ଆସେ, କିନ୍ତୁ ଜୀବ ରାଧାରାଣୀଙ୍କୁ କେବେ ଆପ୍ରୋଚ୍ କରିପାରିବ ନାହିଁ। ଏଟା ଭୁଲ କଥା, କେବେ ଆସିବନି। କେହି ବୃନ୍ଦାବନ ରହିଗଲେ ସେ ରାଧାରାଣୀ ରାଧାରାଣୀ କହିଦେଲେ ରାଧାରାଣୀଙ୍କୁ ଆପ୍ରୋଚ୍ କରିଦେବ ନା, ହବନି, ପାରିବନି। ଇଏ ଆମର ଗୌଡ଼ିଆ ତତ୍ତ୍ୱ। ଆମେ ବ୍ରଜକୁ ବିରୋଧ କରୁନା କି ରାଧାରାଣୀ, ଆମର ତ ଲକ୍ଷ୍ୟ ଆମେ ସେଠିକି ଯିବୁ, କିନ୍ତୁ ସେଟା ସମ୍ଭବ ନୁହେଁ। କେହି ବ୍ରଜବାସ କରିଦେଲେ ଯେ ତାର ଏଟା ଭାବଟା ଆସିଯିବ ନାହିଁ, ତାକୁ ଶୁଦ୍ଧ ହେବାକୁ ପଡିବ। ହେନ ନିତା ଆଇବି ନେ ଭାଇ ରାଧା କୃଷ୍ଣ ପାଇତେ ନା, କାହିଁକି ବିଧି ମାର୍ଗରେ ସେ ମର୍ଯ୍ୟାଦା ହେଇକି ବଳରାମ ନେଇକି ଆସିଲେ। ସେ ରାଧାଙ୍କର କୃଷ୍ଣଙ୍କର ସେବା ପାଇଁ ବିଧି ମାର୍ଗରେ ସେ ବଳରାମ ହେଇଛନ୍ତି, ଆଉ ରାଗ ମାର୍ଗରେ ସେ ଅନଙ୍ଗ ମଞ୍ଜରୀ। ବଳରାମର ଅନଙ୍ଗ ମଞ୍ଜରୀ, ରାଗ ମାର୍ଗର ସାଧକ ପାଇଁ ସେ ଗୁରୁ ନା, ଆଉ ଅନଙ୍ଗ ମଞ୍ଜରୀ ଉପରେ ସେ ନିଜେ ସେବା କରନ୍ତି କୁଞ୍ଜରେ କୃଷ୍ଣଙ୍କର, ସେ ବଳରାମ। ବିଧି ମାର୍ଗରେ ମର୍ଯ୍ୟାଦା ମାର୍ଗ କୁହାଯାଏ, ବିଧି ମାର୍ଗ ମର୍ଯ୍ୟାଦା ମାର୍ଗ, ଏଥିରେ ମର୍ଯ୍ୟାଦା ଶିକ୍ଷା ଦିଆଯାଏ। ଜୀବ କେମିତି ଶୁଦ୍ଧ ହବ, ତାର ଅନ୍ତର ଶୁଦ୍ଧ ହବ। ଆମର ଯୋଉ ଜେଣ୍ଟିଲ ଶବ୍ଦ କୁହେ ଭଦ୍ର, ଭଦ୍ର ଅଲଗା ଶୁଦ୍ଧ ଅଲଗା। କିଏ କିଛି କୁହନ୍ତିନି, ବହୁତ ଭଦ୍ର ଲୋକ ଅଛନ୍ତି, ଭଦ୍ର ଲୋକ ଭଲ ସମାଜ ପାଇଁ ଭଲ। ଆମେ ଭଦ୍ର ଲୋକ ତିଆରି କରୁନା, ଆମେ ଶୁଦ୍ଧ ଜୀବ ଆମର ତିଆରି କରୁଛେ। ଜୀବଟା ଶୁଦ୍ଧ ହେଲେ ଭଗବାନ ତାକୁ ଆକର୍ଷଣ କରିବେ। ଚୁମ୍ବକଟା, ଚୁମ୍ବକର ଚୁମ୍ବକୀୟ ଶକ୍ତି ଅଛି, ଚୁମ୍ବକ ଯଦି ଲୁହାକୁ ଟାଣୁନି ସେଟା ଚୁମ୍ବକର ଦୋଷ ନା ଲୁହାର ଦୋଷ? ଲୁହାର ଦୋଷ ନା, ଚୁମ୍ବକର ଶକ୍ତିଟା ରହିଛି ନା। କୃଷ୍ଣ ସର୍ବଶକ୍ତିମାନ। ବେଳେବେଳେ ଭକ୍ତମାନେ ଆମ ମନରେ ପ୍ରଶ୍ନ ଆସେ, ମୋ ଅନ୍ତରେ କାମ ଆସୁଛି, କ୍ରୋଧା ଆସୁଛି, ଏତେ ମୁଁ କୃଷ୍ଣଙ୍କୁ ଡାକୁଛି, କୃଷ୍ଣ କାହିଁ ଶୁଣୁନାହାନ୍ତି? କୃଷ୍ଣଙ୍କୁ ଶୁଣି, କୃଷ୍ଣ ଅଲରେଡି ଆଟ୍ରାକ୍ଟ କରୁ, ତାଙ୍କ ପାଖରେ ଶକ୍ତିଟା ରହିଛି, ସିଏ ଆମକୁ ଆକର୍ଷଣ କରୁଛନ୍ତି ନା। ଆମେ ଲୁହା ଭଳିଆ ହେଇଛେ, କଳଙ୍କି ଲୁହା ଭଳିଆ, ସେଥିରେ କଣ ଲୁହା ଯଦି କହିବ ମତେ କାହିଁକି ତୁମେ ଟାଣୁନ, ମତେ କାହିଁକି ଆକର୍ଷଣ କରୁନ, ଲୁହା ଯଦି କହିବ ଚୁମ୍ବକ କହିବ ମୁଁ କଣ କରିବି ବାପା, ତୋ ଦେହରେ କଳଙ୍କି ଅଛି ତୁ ସଫା କର। ଜୀବର ସ୍ୱତନ୍ତ୍ରତା ଯେହେତୁ ରହିଛି ତାର କିଛି ବିଧି ମାର୍ଗରେ ତାର କାର୍ଯ୍ୟ ରହିଲା ଏଇଟା ନିଜ ଶୁଦ୍ଧ ହବା। ସେଥିପାଇଁ ବଳରାମ ନିଜେ ଆସୁଛନ୍ତି, ବଳରାମ ସେଥିପାଇଁ ସେ ବଳ ବଳ ପ୍ରଦାନ କରନ୍ତି। ସପ୍ତମ ଗର୍ଭରେ ଦେବକୀଙ୍କ ଦେବକୀ ଗର୍ଭରେ ଆସିଲେ ସେ କାହାର ପୁତ୍ର ହେଲେ, ରୋହିଣୀଙ୍କର ପୁତ୍ର ନା ରୁକ୍ମିଣୀ, ଜାଣିନ କହିବନି, ରୋହିଣୀଙ୍କର ପୁତ୍ର, ସେ ଦେବକୀଙ୍କର ପୁତ୍ର ନା, ରୋହିଣୀଙ୍କର ପୁତ୍ର କେମିତି ହେଲେ, ଗଚ୍ଛ ଦେବୀ ବ୍ରଜ ଅଲଙ୍କୃତମ ଦଶମସ୍କନ୍ଦର ଅଛନ୍ତି ନା, ଯୋଗମାୟାକୁ ଡାକିଙ୍କି କହୁଛନ୍ତି ହେ ଦେବୀ ତୁମେ ବ୍ରଜପୁରକୁ ଯାଅ, ଗୋପ ଗୋପୀ ଅଲଙ୍କୃତମ ସେଠି ଗୋପ ଗୋପୀ ମାନେ ଅଛନ୍ତି, ରୋହିଣୀ ସେଠି ଅଛନ୍ତି, କାରଣ ଦେବକୀ ଯେତେବେଳେ ଗର୍ଭବତୀ ହେଲେ ରୋହିଣୀ ବି ସେ ସମୟରେ ଗର୍ଭବତୀ ହେଇଥିଲେ। କଂସକୁ ବହୁତ ଭୟ ଥିଲା କାହାର, ବସୁଦେବଙ୍କର, ବସୁଦେବ ଚାହୁଁଥିଲେ ମୋର ଗୋଟିଏ ପୁତ୍ର, ଆଉ ରୋହିଣୀ ବହୁତ ବାଲାନ୍ସିପ, ଦେବକୀ ତ ବହୁତ ସ୍ନେହୀ, ରୋହିଣୀ ବହୁତ ମର୍ଯ୍ୟାଦା, ଆଉ ସେ ବହୁତ ଯାହା କହନ୍ତି ସହିଷ୍ଣୁ। ସେଥିପାଇଁ କହିଲେ ଇଏ ଯଦି ବ୍ରଜକୁ ଚାଲିଯିବେ, ଇଏ ଗର୍ଭବତୀ ହେଇଗଲେ, ରୋହିଣୀ ଗର୍ଭ ଅଛନ୍ତି, ରୋହିଣୀଙ୍କୁ ପଠେଇ ଦେଇଥିଲେ। ରୋହିଣୀ ଯାଇଛନ୍ତି କେମିତି ଅଛନ୍ତି ବ୍ରଜରେ, ଦେବକୀଙ୍କର ଗର୍ଭରେ ଭଗବାନ ପ୍ରଥମେ ବଳରାମ ଆସିଲେ, ପ୍ରଥମେ ସେବା ଶିଖେଇଲେ, ମର୍ଯ୍ୟାଦା ମାର୍ଗରେ ସେବା ହେଉଛି ପ୍ରଧାନ। ଆଜିକାଲି ତ ପିଲାଙ୍କୁ କହିଲେ ଏମାନେ ତ ସବୁ ଅଲଗା ଷ୍ଟାଇଲରେ ବଢ଼ିଛନ୍ତି, ଆମେ କହିଲେ ମାନେ ଓଲଟା ବୁଝିବେ, ବାବା ତୁମେ କହିଲେ କଣ ଆମେ ଫିଲୋସଫି ତ କମ୍ପ୍ରମାଇଜ କରିଦେବୁ, ଆମେ ଫିଲୋସଫି ତ କମ୍ପ୍ରମାଇଜ କରିପାରିବୁନି, ପର୍ସନାଲ ପ୍ରୋବ୍ଲେମ ଆମର କାଁ କହୁଛ, ନିଜର ସମସ୍ୟା ନିଜର ସାମର୍ଥ୍ୟ ଇଏ ଗୋଟେ ଅଲଗା ଜିନିଷ, ସେଇଟା ସେଇ ପାର୍ଟରେ ତୁମେ କର, କିନ୍ତୁ ଫିଲୋସଫିଟାକୁ କେବେ ବଦଳେଇ ହେବ ନାହିଁ। ଦର୍ଶନକୁ କେବଳ ଆମର ସ୍ଥିତି ନେଇକି ଆମ ଦର୍ଶନକୁ ବଦଳେଇ ହେବନି, ସେ ମର୍ଯ୍ୟାଦା ମାର୍ଗରେ ପ୍ରଥମେ ସେବାର ଶିକ୍ଷା ଦେଉଛନ୍ତି, କାୟିକ ସେବା, ବାଚିକ ସେବା, ମାନସିକ ସେବା, ତିନିଟା ସେବା କରିବାକୁ ପଡ଼ିବ। କାୟିକ ସେବା ଦେହ ଦ୍ୱାରା ସେବା କରିବାକୁ ପଡ଼ିବ, ବାଚିକ ସେବା ହରିନାମ ଜପ କରିବାକୁ ପଡ଼ିବ, ହରିକଥା କହିବାକୁ ପଡ଼ିବ, ଏଇଟା ଆମର ସେବା ଶୁଦ୍ଧ ପାଇଁ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଆଉ ମାନସିକ ସେବା, ସେବା ଆକାଂକ୍ଷା କରିବା, ଯେମିତି ମାନସିକ ସେବା ଦେଖୁନି ତୁଳସୀ ପୂଜା କଲାବେଳେ କଣ କହୁଛେ, ସେବା ଅଧିକାର ଦିଏ କର ନିଜ ଦାସୀ, ସେବା କରୁଛେ, ଦେଖନ୍ତୁ ପୂଜାରେ ଆରତୀ କରୁଛି ପୁଣି ପ୍ରାର୍ଥନା କରୁଛି, ଯେତେବେଳେ ପୂଜାରୀ ତୁଳସୀ ମହାରାଣୀ ସେ ପୂଜା କରୁଛି ନା ନାହିଁ, ପୂଜାରୀ ଗାଉଛି ନା ନାହିଁ, ପୂଜାରୀ ବି ଗାଉଛି, ମୋତେ ନିତ୍ୟ ସେବା ଆପଣ ଦିଅନ୍ତୁ। ସେ ସେବା ଭଗବାନ କୃଷ୍ଣ ଆଉ ବଳରାମ ଭିତରେ କଣ ପାର୍ଥକ୍ୟ ଅଛନ୍ତି, ବଳରାମ କଣ ହଉଛନ୍ତି, କୃଷ୍ଣଙ୍କର କେଉଁ ରୂପ ତୁମେ ଜାଣିନ କହିବନି, ସ୍ୱୟଂ ରୂପ, କୃଷ୍ଣ ବଳରାମ ଭିତରେ କୌଣସି ପ୍ରଭେଦ ନାହିଁ, କେବଳ ରୂପର ପ୍ରଭେଦ, ସ୍ୱୟଂ ରୂପ, ସ୍ୱୟଂ ରୂପ କଣ, ତାତ୍ମିକା ରୂପ କଣ, ବିଳାସ ରୂପ କଣ, ପ୍ରଭାବ ବିଳାସ କଣ, ବୈଭବ ବିଳାସ କଣ, ସେ ଚୈତନ୍ୟ ଚୈତନ୍ୟ ପଢ଼ିନେବି, ସବୁ ସନାତନଙ୍କ ଶିକ୍ଷାରେ ପଡ଼ିବେ, ପଢ଼ିଲେ କି ଆପଣ କି କୃଷ୍ଣଙ୍କୁ ଭଲ ପାଉଛି କରନ୍ତି, ବଳରାମ ଭଲ ଲାଗୁନାହାନ୍ତି, ଏସବୁ ସେଣ୍ଟିମେଣ୍ଟ ଡିଭୋଟିଙ୍କର ସବୁ ବହୁତ ସେଣ୍ଟିମେଣ୍ଟ। ଆଜିକାଲି ଏମାନେ ଫିଲୋସଫିରେ ଏତେ କଚ୍ଚା, ତାଙ୍କର ଯାହା ମନା ଆସିବେ ଗୋଟେ କହିଦେବେ, ଯାହା ମନା ଆସିବେ ତାଙ୍କର ସେବା କରିଦେବେ, ମତେ ଏଟା ଭଲ ଲାଗୁନାହାନ୍ତି, କଣ ଭଲ ଲାଗୁନାହାନ୍ତି, ଭଲ ଲାଗୁନାହାନ୍ତି କଣ, ବୃନ୍ଦାବନରେ ପ୍ରଭୁପାଦ କାହାକୁ, ବୃନ୍ଦାବନରେ କେତୋଟି ମନ୍ଦିର କୃଷ୍ଣ ବଳରାମ ପ୍ରଭୁପାଦ ସମଗ୍ର ବିଶ୍ୱରେ ପ୍ରତିଷ୍ଠା କରିଛନ୍ତି, ତା ଭିତରେ ପ୍ରଥମ ମନ୍ଦିର କେଉଁଠି, ବୃନ୍ଦାବନ। ପ୍ରଭୁପାଦ ସ୍ପଷ୍ଟ ଲେଖିଛନ୍ତି, ଭାଗବତ ପଢ଼ିଛନ୍ତି, ନବସ୍କନ୍ଦ ଭାଗବତ ପରପଟରେ ପଢ଼ିନେବେ, ପ୍ରଭୁପାଦ କଣ କହିଛନ୍ତି, ଅଚ୍ୟୁତ ବଳ ପ୍ରାପ୍ତ ହେବା ପାଇଁ ଆମେ ବୃନ୍ଦାବନରେ କୃଷ୍ଣ ବଳରାମ ମନ୍ଦିର ପ୍ରତିଷ୍ଠା କରୁଛୁ। ଆଚ୍ଛା, ବୃନ୍ଦାବନରେ ସମସ୍ତେ ରାଧାକୃଷ୍ଣ ମନ୍ଦିର କରିଛନ୍ତି କରିନାହାନ୍ତି, ପ୍ରଭୁପାଦ କୃଷ୍ଣ ବଳରାମ ରଖିଛନ୍ତି, ଗୌରନୀତା ରଖିଛନ୍ତି, ପୁଣି ରାଧାଶ୍ୟାମ ସୁନ୍ଦର ଲଳିତା ବିଶାଖା ରଖିଛନ୍ତି, ପ୍ରଭୁପାଦଙ୍କର ସେଠି ବଳରାମ ମନ୍ଦିର, କୃଷ୍ଣ ବଳରାମ ମନ୍ଦିର, ଫ୍ରାନ୍ସରେ ନ୍ୟୁ ମାୟାପୁରରେ କୃଷ୍ଣ ବଳରାମ ମନ୍ଦିର, ଅଷ୍ଟ୍ରେଲିଆରେ କୃଷ୍ଣ ବଳରାମ ମନ୍ଦିର ଅଛନ୍ତି, ୟୁରୋପରେ କେବଳ ହେଉଛନ୍ତି ଫ୍ରାନ୍ସ, ଫ୍ରାନ୍ସରେ ନ୍ୟୁ ମାୟାପୁର। ଭକ୍ତମାନେ ବହୁତ ଅନୁରୋଧ କରିଥିଲେ ପ୍ରଭୁପାଦ ଆମେ ରାଧାକୃଷ୍ଣଙ୍କର ବିଗ୍ରହ ପ୍ରତିଷ୍ଠା କରିବୁ, ପ୍ରଥମେ ପ୍ରଭୁପାଦ ଗୌରନୀତି ପ୍ରତିଷ୍ଠା କଲେ, ତାପରେ ଭକ୍ତମାନେ କହିଲେ ଆମେ ରାଧାକୃଷ୍ଣଙ୍କର ବିଗ୍ରହ ପ୍ରତିଷ୍ଠା କରିବୁ, ପ୍ରଭୁପାଦ କହିଲେ ନୋ, ୟୁ ଆର୍ ନଟ୍ କ୍ୱାଲିଫାଏଡ୍ ଟୁ ୱର୍ସିପ୍ ରାଧାକୃଷ୍ଣ, ତୁମେ ରାଧାକୃଷ୍ଣଙ୍କର ସେବା କରିବା ପାଇଁ କଣ, ତୁମର ସେବାର ଆଜିକାଲି ତୁମର ତୁମର ଅସୁବିଧା ହେଇଗଲେ ଇନଚାର୍ଜ କଣ କହିଦେଲେ ତୁମେ ସେବା ଛାଡ଼ିକି ପଳେଇବା, ଆଉ କି ସେବା, ରାଧାଙ୍କ ଜୀବନରେ କ'ଣ ହେଇଛି? ରାଧାଙ୍କ ଜୀବନରେ କେବଳ ବାଧା, ସେ କୃଷ୍ଣ ଛାଡ଼ି ଦେଇଛନ୍ତି, ଆମେ କ'ଣ ରାଧାକୃଷ୍ଣଙ୍କୁ ସେବା କରିବା? ପ୍ରଭୁପାଦ କହିଲେ ନା, ମୁଁ ନେକ୍ସଟ ଟାଇମ୍ ଆସିବି, ମୁଁ କୃଷ୍ଣ ବଳରାମ ଇନଷ୍ଟାଲ କରିବି, ଆଣ୍ଡ ଦିସ୍ କୃଷ୍ଣ ବଳରାମ ୱିଲ୍ ଗିଭ୍ ଷ୍ଟ୍ରେଙ୍ଥ ଟୁ ହୋଲ୍ ୟୁରୋପ୍। ଆଜି ବଳଦେବଙ୍କୁ ଆଭରି ଭାବୁ ନା, ହଁ, ବହୁତ ବହୁତ ଭକ୍ତମାନେ କ୍ୱେଶ୍ଚନ୍ କରନ୍ତି ଆମକୁ, ଆପଣ ଭୁବନେଶ୍ୱର କାହିଁକି 12 ପର୍ଯ୍ୟନ୍ତ ଉପାସ ନା କ'ଣ ସନ୍ଧ୍ୟା ପର୍ଯ୍ୟନ୍ତ ଉପାସ କରୁଛନ୍ତି? ୟୁ ଜଷ୍ଟ ଗୋ ଟୁ ନ୍ୟୁ ମାୟାପୁର, ୟୁ ସୋ ଦେୟାର ଡି ହ୍ୱାଟ ଦି ଓଡ଼ିଜ୍ ଆର୍ ଡୁଇଂ। ଯାଉନା ନ୍ୟୁ ମାୟାପୁର ଦେଖିବା ଭକ୍ତମାନେ କ'ଣ କରୁଛନ୍ତି, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଉପାସ କରନ୍ତି। ମୁଁ ଥିଲି ଗୋଟେ ବେଳେ ଆବ୍ରାହ୍ମ, ପୁରା କୀର୍ତ୍ତନ ହୁଏ, ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ, ତାପରେ ଅଭିଷେକ ହୁଏ ବିଷ୍ଣୁ ତତ୍ତ୍ୱରେ। ସନ୍ଧ୍ୟା ପର୍ଯ୍ୟନ୍ତ ଯାହାର ସମର୍ଥ୍ୟ ଅଛି ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ କି ଦୋଷ ନାହିଁ? ଆମେ କରୋନା ଦରକାର ନା, ସବୁବେଳେ ତ ଖାଉଛେ ଖାଉଛେ ଖାଉଛେ, ଖାଇ ଖାଇ କୋଉ ବଳ ଅଛି? ଖାଇକି କୋଉ ବଳଟା ଅଛି କହୁନାହାନ୍ତି? ଖାଇବାର ବଳ ହେଲା ଶୋଇବା, ଖାଇବାର ବଳ ହେଲା ଶୋଇବା। ଆହାର ଆହାରର ବଳ କ'ଣ? ଭୟ, ନିଦ୍ରା, ମୈଥୁନ। ଆହାର ଯେତେ ତୁମେ କରିବ ତା ଦେହରୁ ବଳ ଆସିବ, ଏହା ଭୟ ଲାଗିବ, ଆଉ ଦେହ ସୁଖ କରିବ ଶୋଇବ। ଭୋଜନର ବଳ ଗୋଟେ କ'ଣ ଅଛି? ଶରୀରଟା ଆମେ ଭୋଜନଟା କରୁଛେ କେବଳ ଶରୀରଟା ରଖିବା ପାଇଁ, କୃଷ୍ଣ ସେବା ପାଇଁ। ଆଉ ସେଇଥିରେ ଯେଉଁ ସବୁ ବଳ ମିଳେ ଖାଲି ଖାଇବା ପାଇଁ କ୍ୱେଶ୍ଚନ୍, କାହିଁକି ଏତେ ଉପବାସ କରିବୁ କାହିଁକି ତୁ? ଆରେ ଉପବାସ ନ କରି ଖାଇକି ଭୋଜନ କର ଦେଖିବା, ଭୋଜନ ଖାଇଲେ ହବନି କି ନ ଖାଇଲେ ହବନି ବାପା? ବରଂ ନ ଖାଇକି କନ୍ଦାକଟା କଲେ କୃଷ୍ଣ ଶୁଣିବେ। ଆଜି ଦେଖୁନାହାନ୍ତି, ଆଜି ଉତ୍ପାଦ କିଛି ନଥିବ, ସନ୍ଧ୍ୟା ପର୍ଯ୍ୟନ୍ତ ଯେତେବେଳେ ଉପବାସ ହେଇଗଲା କିଛି ମନ ତାର ଚୁପଚାପ ରହିଲା, ସବୁ ରହିଲା, ଭୋଜନ ସବୁ ଆସୁଛି ନା ଷ୍ଟ୍ରେଙ୍ଥଟା। ପ୍ରଭୁପାଦ ଏଇଠି କହିଥିଲେ ଗୁରୁଦେବଙ୍କୁ, ଏଇଠି କହିଥିଲେ ନାହିଁ ତୁମେ ଦୁଇ ଏ ତିନୋଟି ବଳରାମ ପରେ ଏଇଠି କହିଥିଲେ 1977ରେ ପ୍ରଭୁପଦ ଜାଗା ଛାଡ଼ିବା ପୂର୍ବରୁ କହିକି ଯାଇଥିଲେ। ମାତ୍ର 70 ଦିନ ରହିଲା ପରେ ପ୍ରଭୁପଦ ଯାଇଛନ୍ତି ତ କହୁଛନ୍ତି, ଗୌରଗୋବିନ୍ଦ ଏଠି ତିନୋଟି ଅଲ୍ଟର ତୁମେ ରଖିବ, ଗୌରନିତାଏ, କୃଷ୍ଣ ବଳରାମ, ଜଗନ୍ନାଥ ବଲଦେବ ଆଣ୍ଡ ସୁଭଦ୍ରା। ଆଉ ଗୌରନିତାଏ କୃଷ୍ଣ ବଳରାମ ବ୍ରାସ ଡେଟି ହେବେ। ସମଗ୍ର ବିଶ୍ୱରେ ଆମର ଇଏ ପ୍ରଭୁପାଦଙ୍କର ଫାଷ୍ଟ ଅର୍ଡର, ପ୍ରଭୁପାଦ କହିଛନ୍ତି ବ୍ରାସ। ଆଉ ସବୁବେଳେ କ'ଣ କେଉଁ ବିଗ୍ରହ ଦେଖିଲେ? ବଡ଼ ବିଗ୍ରହ। ଆଉ ଓଡ଼ିଶାରେ ଡେଟି ତୁମେ କରିବ, କାରଣ ପ୍ରଭୁପାଦ ଏଭଳି ଭଗବାନଙ୍କର ଲୋକ ଥିଲେ, ସେ ଯେଉଁଠି ଯାଉଥିଲେ ତାଙ୍କ ପାଖରେ ଡେଟ ବିଗ୍ରହଙ୍କର, ଭଗବାନ ସେ ତ ବିଗ୍ରହ କୃଷ୍ଣଙ୍କଠୁ ଅଲଗା ଦେଖୁନଥିଲେ, ଆମେ କୃଷ୍ଣ ଆଉ କୃଷ୍ଣଙ୍କର ବିଗ୍ରହ ଅଲଗା। ଆମ ମନ ଭଲ ତ କୃଷ୍ଣ ବଳରାମ ଭଲ ଲାଗୁଛନ୍ତି, ଆମ ମନ ଭଲ ନାହିଁ ତ କୃଷ୍ଣ ବଳରାମ ଭଲ ଲାଗିବେନି। ଆଚାର୍ଯ୍ୟ ତ ତାହା ନୁହନ୍ତି ନା, ସେ ତାଙ୍କର ସ୍ୱରୂପ ଜାଣିଛନ୍ତି ନା। କୃଷ୍ଣ ବଳରାମ ଆଉ ଜଗନ୍ନାଥ ବ୍ରାସ ଡେଟି କରିବ, ଓଡ଼ିଶାରେ କରିବ, ଆଉ ଜଗନ୍ନାଥ ବଲଦେବ ସୁଭଦ୍ରା ମହାରାଣୀ ଆସିବେ। ତ ଆମର ହେଲା ତିନି ଜାଗାରେ ବଳରାମ ଅଛନ୍ତି, ଦେଖନ୍ତୁ, ନିତ୍ୟାନନ୍ଦ ବଳରାମ, ବଳଭଦ୍ର ଜଗନ୍ନାଥଙ୍କ ବଳଭଦ୍ର ରହିଲେ, ମଝିରେ ରହିଲେ ବଳରାମ, ହେଲେ ବଳରାମ କ୍ଷେତ୍ର, ବଳରାମଙ୍କର ବଳ ଏଠି ଅଛି। ଆଉ ଶିବଜୀ ରହିଲେ ଲିଙ୍ଗରାଜ, ଏଟା ଶିବଜୀଙ୍କର କ୍ଷେତ୍ର, ଗୋଟିଏ କୋଟି ଶିବଲିଙ୍ଗ ଅଛନ୍ତି ଏଠି ଶିବଜୀଙ୍କର କ୍ଷେତ୍ର। କାଶୀରୁ ଆସିକି ଶିବଜୀ ସାକ୍ଷାତ ଏଠି ରହିଛନ୍ତି ନା, ଲିଙ୍ଗରାଜ ରହିଛନ୍ତି। ତାଙ୍କର ଇଷ୍ଟ କିଏ? ଶଙ୍କର୍ଷଣ ବଳରାମ, ତାଙ୍କର ଇଷ୍ଟ ବଳରାମ, ସେଥିପାଇଁ ପ୍ରଭୁପାଦ ଜାଣିଛନ୍ତି ଏଠି ମ୍ୟାନିଫେଷ୍ଟ ହେଲା। ଏଠି ରାଧାକୃଷ୍ଣ କଥା କହିଲେନି, ଏଠି ରାଧାକୃଷ୍ଣ କଥା କହିଲେନି, ଏଠି ବଳରାମଙ୍କ ବଳ ଛାଡ଼ି ଦେଇକି ଚାଲିଗଲେ। ସେ ଗୁରୁତତ୍ତ୍ୱର ବଳ, ସାଧୁଗୁରୁ ସେବାର ବଳ, ବଳରାମଙ୍କର ବଳ ଏ କ୍ଷେତ୍ରରେ ଅଛି। ମୁଁ ସବୁବେଳେ କୁହେ, ପ୍ରାକ୍ଟିକାଲି ଆପଣ ଦେଖନ୍ତୁ, ଆପଣ କାହାର ବି ଶିଷ୍ୟ ହୁଅନ୍ତୁ, ଆପଣ ଏଠି ରହିଲା ମାନେ ଆପଣଙ୍କର ଗୁରୁ ପ୍ରତି ଆସକ୍ତି, ସାଧୁ ପ୍ରତି ଆସକ୍ତି, ଏ ବଳଟା ଏଠି ପାଇବେ। ଆପଣ କାହାର ବି ଶିଷ୍ୟ ହୁଅନ୍ତୁ, ଆପଣ ଆପଣଙ୍କ ବ୍ରଦରଙ୍କ ସହିତ କମ୍ପେୟାର କରନ୍ତୁ, ଆପଣ ଯେଉଁଠି ଅଛନ୍ତି, ମୁଁ କହିପାରିବିନି ସେମିତି ସମାଲୋଚନାକୁ ସମସ୍ତଙ୍କୁ କହୁନି ବା କମ୍ପେୟାର କରି କହୁନି, ଆପଣ ଦେଖନ୍ତୁ ଆପଣଙ୍କର ଯେଉଁ ବଳଟା, ଯିଏ ଭଗବାନ ଭଲ ପାଉଛି, ଏମିତି ନାହିଁ ଯେ ଭୁବନେଶ୍ୱର ରହି ଖାଲି ଏମିତି, ଯିଏ ପ୍ରକୃତ ସେବା କରି ବଳ ପାଉଛି ଜାଣିପାରିବ ସାଧୁଙ୍କ ପ୍ରତି ଆକର୍ଷଣ। ଏଇଟା ଜାଗାଟା ହଉଛି ସେ ସ୍ଥାନ ପ୍ରଧାନ ନତୁ ବଲମ ପ୍ରଧାନ, ପ୍ରତ୍ୟେକ ସ୍ଥାନର ସ୍ଥାନଟା ହଉଛି ପ୍ରଧାନ, ସେ ସ୍ଥାନର ଶକ୍ତି ରହିଛି ଏ ବଳରାମଙ୍କର କ୍ଷେତ୍ର। ବଳ କ'ଣ ଦରକାର ନା? ଭଜନ ପାଇଁ ବଳ ଦରକାର, ଜ୍ଞାନ ବଳ ଦ୍ୱାରା ଭଜନ ହବ ନା? ଏଇଟା ଯୋଉ ପ୍ରଭୁପାଦଜୀ ମହାରାଜ ତାଙ୍କର ଗୋଟେ ପର୍ପଟ ଲେଖିଛନ୍ତି, ମୁଁ ପଢି ଦଉଛି, ତାପରେ କ'ଣ ବଳଦେବଙ୍କ କଥା କହିବି, ବହୁତ ଅଛି ବଳଦେବଙ୍କ ତତ୍ତ୍ୱ। ପ୍ରଭୁପାଦଙ୍କ ପର୍ପଟ ଟିକେ ଶୁଣନ୍ତୁ, ପ୍ରଭୁପାଦ କ'ଣ ଲେଖିଛନ୍ତି, ଆପଣ ଏ ଶ୍ଳୋକଟି ପଢି ନେବେ, 7:15-45 ସପ୍ତମ ସ୍କନ୍ଦ 15:45 ଗୁରୁଦେବ ଆପରେ ବହୁତ ବଡ଼ ପର୍ପଟ ନା କ୍ଲାସ ଦେଇଛନ୍ତି, ପ୍ରଭୁପାଦଙ୍କ ପର୍ପଟରେ ପ୍ରଭୁପାଦ ଏଠି ଲେଖିଛନ୍ତି, ସିଗ୍ନିଫିକାନ୍ସ ଇନ୍ ଦିସ୍ ବର୍ଡ୍ସ ଅଫ୍ ଦି ୱାର୍ଡ ଇଜ୍ ଜିଜ୍ଞାସା ଜ୍ଞାନାସି ଅଚ୍ୟୁତ ବଲମ ଜ୍ଞାନ ଆସେ, ଦି ସୋର୍ଡ ଅଫ୍ ନଲେଜ୍ ଇଜ୍ ଗିଭିନ୍ ବାଇ କ୍ରିଷ୍ଣ, ଯେମିତି ଆମେ ପ୍ରଚାର କରୁଛେ, ଏଇଟା ଗୋଟେ ଅସ୍ତ୍ର ନା ନାହିଁ, କୃଷ୍ଣ ଦେଇଛନ୍ତି ଅସ୍ତ୍ରଟା। ଆଜି ଯିଏ ବି ପ୍ରଚାର କରୁଛି, ମୁଁ ହେଇପାରେ, ଆପଣ ହେଇପାରନ୍ତି, ଏ ଯୋଉ ଜ୍ଞାନ ଅଶି, ଜ୍ଞାନ ରୂପକ ଯୋଉ ଅଶି ଅଶି ହେଲା ଖଡ଼ଗ, ଏଇଟା କିଏ ଦେଇଛନ୍ତି? କୃଷ୍ଣ ଦେଇଛନ୍ତି। କିନ୍ତୁ ଏଟା ଗୋଟେ ଓଡ଼ିଆରେ କଣ କୁହନ୍ତି ସେଟାକୁ, ଖଡ଼ଗ ବା ଖଣ୍ଡା, ଖଣ୍ଡାଟା ଅଛି ଧାର ନାହିଁ, ଧାର ବୁଝିପାରୁଛନ୍ତି ନା, ସାର୍ପ ନୁହେଁ ସେ ଖଣ୍ଡାଟା। କଣ କାମ ଦବ ବାଡ଼ି ସହିତ ସମାନ, ଖାଲି ବୋହିବାଟା ସାର, ବରଂ ବାଡ଼ି ରଖିଲେ ଭଲ, ବାଡ଼େଇଲେ କାହାକୁ ମୁଣ୍ଡ ଫାଟିବ, ଯୋଉ ଖଣ୍ଡାର ଧାରଣ ତାକୁ ବାଡ଼େଇଲେ କିଛି ଲାଭ ନାହିଁ, ସେ ସେଇ କଥା କହୁଛନ୍ତି ପ୍ରଭୁପାଦଜୀ ମହାରାଜ ଏଥିରେ। ଦି ୱାର୍ଲ୍ଡ ନଲେଜ୍ ଇଜ୍ ଗିଭିନ୍ ବାଇ କ୍ରିଷ୍ଣ, ଆଣ୍ଡ ହ୍ୱେନ୍ ୱାନ୍ ସର୍ଭ ଗୁରୁ ଆଣ୍ଡ କ୍ରିଷ୍ଣ ଇନ୍ ଅର୍ଡର ଟୁ ହୋଲ୍ଡ ଦି ସୋର୍ଡ ଅଫ୍ କ୍ରିଷ୍ଣସ୍ ଇନ୍ଷ୍ଟ୍ରକ୍ସନ୍, ବଳରାମ ଗିଭ୍ସ ୱାନ୍ ଷ୍ଟ୍ରେଙ୍ଗ। ବଳରାମ ବଳ ଦେବେ, ଯେତେବେଳେ ଜଣେ ଗୁରୁ କୃଷ୍ଣଙ୍କର ଆଦେଶଟାକୁ ପାଳନ କରିବ, ଜ୍ଞାନଟା ଆସୁଛି ସବୁ କୃଷ୍ଣଙ୍କ ପାଖରୁ। ଏ ଜ୍ଞାନର ଗୋଟେ ଅଶି ସହିତ ତୁଳନା କରିଛନ୍ତି, ଖଡ଼ଗ ସହିତ ତୁଳନା କରିଛନ୍ତି। ଏ ଜ୍ଞାନ ଅଶିକୁ, ଯାହା କୁହନ୍ତି ଆମେ ସାର୍ପନ, କଣ କୁହାଯିବ, ଧାର କରିବାକୁ ପଡ଼ିବ, ତୀକ୍ଷ୍ଣ କରିବାକୁ ପଡ଼ିବ, ଏ ଗୁରୁକୃଷ୍ଣଙ୍କର ଆଦେଶକୁ ପାଳନ କରିବା। ଯେତେବେଳେ ଆମେ ଗୁରୁକୃଷ୍ଣଙ୍କର ଆଦେଶକୁ ପାଳନ କରିବା, ସେତେବେଳେ ବଳରାମ ବଳ ଦିଅନ୍ତି, ବଳରାମଙ୍କର ବଳ ବିନା ଭଜନ କରିହେବ ନାହିଁ। ଭଜନ ପାଥରେ ଆମେ କିଛି ଦିନ ଚାଲିଯିବା, ଉତ୍ସାହମୟୀ ଭଜନ ଅବସ୍ଥାରେ କିଛି ଦିନ ଚାଲିଯିବା, ତାପରେ ପୁଣି ନିରୁତ୍ସାହ ଅବସ୍ଥା ଚାଲି ଆସିବ। ସେ ପ୍ରପଦ ବହୁତ ବଡ଼ ପର୍ପଟ ଲେଖିଛନ୍ତି, ଲାଷ୍ଟରେ ପ୍ରପଦରେ କଣ ଲେଖିଛନ୍ତି, ଇଫ୍ ୱାନ୍ ହାଜ୍ ନୋ କନେକ୍ସନ୍ ୱିଥ୍ ନିତାଇ, ସେ ସମ୍ବନ୍ଧ ନାହିଁ ଯାର, ତାପରେ ପ୍ରପଦ ଲେଖିଛନ୍ତି, ଇଫ୍ ୱାନ୍ ହାଜ୍ ନୋ କନେକ୍ସନ୍ ୱିଥ୍ ନିତାଇ ବଲରାମ, ଦେନ୍ ଇଭିନ୍ ଦୋ ୱାନ୍ ଇଜ୍ ଭେରି ଲର୍ଣ୍ଣେଡ୍ ସ୍କଲାର ଅର୍ ଜ୍ଞାନୀ ଅର୍ ହାଜ୍ ଟୁ ଟେକନ୍ ବାଥ୍ ଇନ୍ ଏ ଭେରି ରେସ୍ପେକ୍ଟେବୁଲ୍ ଫ୍ୟାମିଲି, ଦିଜ୍ ଆସେଟ୍ସ ୱିଲ୍ ନଟ୍ ହେଲ୍ପ ହିମ୍। ବଳ ନଥିଲେ ଏଇଟା କିଛି କାମ ଦେବନି, କେତେ ଜ୍ଞାନ କେତେ ଯାହା ସବୁ ଥାଏ, ଜ୍ଞାନ ଦ୍ୱାରା ଅନ୍ୟର ମନକୁ ସିନା ବଶ କରିପାରିବା? ମୁଁ ଜ୍ଞାନ, ମୋ ପାଖରେ ଜ୍ଞାନ ଅଛି, ତୁମକୁ ବୁଝେଇ ଦେଇପାରିବି, ଅନ୍ୟ ଜଣଙ୍କୁ ବୁଝେଇ ଦେଲେ ଗୋଟେ ସାର୍ଟିସ୍ଫିକେସନ୍ ଆସେ, ଯେ ପ୍ରିଚିଂରେ ଗୋଟେ ସାର୍ଟିସ୍ଫିକେସନ୍ କ'ଣ, ଅନ୍ୟ ଜଣେ ଯଦି କନ୍ଭିନ୍ସ ଆମେ କରିଦେଉଛୁ, ଆମକୁ ଗୋଟେ ସାର୍ଟିସ୍ଫିକେସନ୍ ଲାଗୁଛି, ଏଇଟା ଭଲ, ଆଟ୍ଲିଷ୍ଟ ଆମର ଟାଇମ୍, ଆମର ମାଇଣ୍ଡଟା ତ କୃଷ୍ଣ କଥା କହୁଛି ନା, ଭଲ। କିନ୍ତୁ ତା ଲକ୍ଷ୍ୟଟା କ'ଣ, ଅନ୍ୟ କ'ଣ ଖାଲି କନ୍ଭିନ୍ସ କରିବା ନା, ଆମେ ଯୋଉ ପ୍ରିଚିଂ କରୁଛେ ଏଟା ଆବଶ୍ୟକ, ହରି କଥାଟା ନ କହିଲା ମାନେ ଆମ ସମୟଟା କୁଆଡ଼େ ଯିବ, ଶ୍ରଦ୍ଧା ବି କରିବନି, ଲକ୍ଷ୍ୟଟା କ'ଣ ଏଇଠି ବୁଝିବାକୁ ପଡ଼ିବ। ଆମ ଯୋଉ ଜ୍ଞାନଟା ରହିଛି, ଆମେ ଅନ୍ୟ, ଆମେ ପ୍ରିଚିଂ ଦ୍ୱାରା ଅନ୍ୟକୁ ବୁଝେଇଦେବା, ତାକୁ ଭକ୍ତ କରିବା, ଭଲ, ଏସବୁ ଭଲ, କିନ୍ତୁ ହୃଦୟ ଭିତରେ ଆମର କ'ଣ ରହିବା ଦରକାର, ଏଇଟା ଜ୍ଞାନର ବଳ। ଆଉ କୃପାର ବଳଟା କ'ଣ, କୃପାର ବଳ ହେଲା ଏଇଟା, ଆମେ ବୁଝେଇ ଦଉଥିବା ନିଜେ ବୁଝୁନଥିବା, ଭଜନ କରିବା ପାଇଁ ଆମେ କହୁଥିବା ଷୋଳମାଳା ଜପ କର, ଆମେ ନିଜେ ଷୋଳମାଳା ଜପ କରୁନଥିବା, ଆମେ ଜାଣିଛେ ଭଲ, ଆମେ ଆମର ଭଜନ ସାଧନ ଢିଲା, କିନ୍ତୁ ପିଚିଂ କରୁଛେ, ପୁରା ଟାଇଟ୍ ମାରିକି ପିଚିଂ କରୁଛେ, ଏଇଟା ସବୁ ଜ୍ଞାନର କାମ, ବହୁତ ପଢ଼ିଛେ ବହୁତ ଶୁଣିଛେ ଆମେ କହିଦେବା, ନିଜେ କରୁନଥିବା, ୟାଦ୍ୱାରା କ'ଣ ହବ, ୟାଦ୍ୱାରା ଭିତରେ କିନ୍ତୁ ହବନି, ଏଇ ଯୋଉ ଜିନିଷଟା ହୃଦୟ ଭିତରେ ଯୋଉ ଭଗବାନଙ୍କ ପ୍ରତି ଯୋଉ ଭକ୍ତି, ଭଗବାନଙ୍କ ପ୍ରତି ଯୋଉ ଆସକ୍ତିଟା ଆସିବନି, କାହିଁକି ଏ ଷ୍ଟ୍ରେଙ୍ଗଥର ନାହିଁ ଆମର। ସେଥିପାଇଁ ପୂର୍ବଦିନ ଲେଖୁଛନ୍ତି, ଦିଜ୍ ଆସେଟ୍ସ ୱିଲ୍ ନଟ୍ ହେଲ୍ପ ହିମ୍। ବଡ଼ ଉଚ୍ଚକୂଳରେ ଜନ୍ମ ହେଇଛି, ବହୁତ ଜ୍ଞାନ ଅଛି, ସମ୍ବନ୍ଧଟା ନାହିଁ ବା, ଯାହାର ଗୁରୁବାନୁ ସମ୍ବନ୍ଧ ନାହିଁ, କୃଷ୍ଣ ସମ୍ବନ୍ଧ ନାହିଁ, ସେ କ'ଣ କରିବ, ସମ୍ବନ୍ଧଟା ମାନେ କ'ଣ, ସମ୍ବନ୍ଧଟା କ'ଣ କି ବାବା, ସମ୍ବନ୍ଧଟା, ସମ୍ବନ୍ଧ ମାନେ ରିଲେସନସିପ୍ ଯୋଉଟା କହୁଛି, କ'ଣ ସେଟା, ମୁଁ କହିବି ତୁମ ତୁମ ଶ୍ୱଶୁର ଘର କେମିତି ଅଛନ୍ତି, କ'ଣ କେମିତି ଲାଗୁ ତୁମକୁ ଶ୍ୱଶୁର, ଗୋଟେ ସମ୍ବନ୍ଧ, କାରଣ ତୁମେ ବିବାହ ହେଇଛ ଯାହାକୁ, ମାତାଜୀ ଅଛନ୍ତି, ମାତାଜୀଙ୍କର ବାପା ସିଏ, ଦେଖ ସମ୍ବନ୍ଧରେ ତାଙ୍କ ନାଁ ନେଲା ବେଳକୁ ତୁମକୁ ଗୋଟେ ଆନନ୍ଦ ଲାଗୁଛି, ଭାରତ, ଏଇଟା ଗୋଟେ ସମ୍ବନ୍ଧ, ଆମେ ଭାରତୀୟ, ଭାରତ ସହିତ କନେକ୍ଟ ହେଇଯିବ, ଆମେ ଓଡ଼ିଶା ଲୋକ, ପ୍ରତ୍ୟେକ ଏ ଯୋଉ ପାର୍ଟି ଲୋକ ଅଛନ୍ତି, ଆମେ ବିଜେପି, ଆମର ସମ୍ବନ୍ଧଟା ପରମ୍ପରାର ବୁଝି, ଆମେ ଗୌଡ଼ିଓ ପରମ୍ପରାରେ ଆସୁଛି, ଆମ ସମ୍ବନ୍ଧ ଗୁରୁଙ୍କ ସହିତ, ଏ ସମ୍ବନ୍ଧ ଜ୍ଞାନଟା ବା ବର୍ତ୍ତମାନ ପରେ ଢିଲା, ସମ୍ବନ୍ଧ ଜ୍ଞାନ ହେଲେ ଆଗେ ସମ୍ବନ୍ଧ, ତାପରେ ଅଭିଦେହ, ତାପରେ ଆ ସମ୍ବନ୍ଧ ତ ନାହିଁ, ଆଉ ସମ୍ବନ୍ଧ ନଥିଲେ ସମ୍ବନ୍ଧ ବିହୀନ ଭଜନ, ତାର ବଳ ନଥାଏ, ସମ୍ବନ୍ଧ ବିହୀନ ଭଜନ ବଳ କ'ଣ, ହୋଟେଲରେ ତୁମେ ଯାଉଛ, ହୋଟେଲରେ ଭୋଜନ କରିକି ଆସୁଛ, ସେ ଯୋଉ ଅଛନ୍ତି ହୋଟେଲରେ ସର୍ଭ କରୁଛନ୍ତି, ତୁମକୁ କେତେବାର ଖାଇବାକୁ ଦଉଛନ୍ତି, କେତେ ବଢିଆ କଥା କହୁଛନ୍ତି, କ'ଣ ସେଟା ଗୋଟେ ଲେଖାଯାଏ ହୋଟେଲରେ ସବୁ, ଯିଏ ଖାଇଦିଅ ଜାଣିଥିବ, ତାଙ୍କ ଟେବୁଲ ପାଖରେ ପଡ଼ିଥିବ, ମ ରେଷ୍ଟୁରାଣ୍ଟରେ ଆମେ ଦେଖୁଛୁ ସବୁ ପଡ଼େ, ହଁ ମେନୁ ସବୁ ଦେଖିବେ, ସେ କେତେ ଭଲ ଭଲ କଥା କହିବେ, କ'ଣ ତୁମେ ଖାଇବା ପିଇବା ଦେଲେ ତୁମ ସମ୍ବନ୍ଧ ହେଇଗଲା, ତ ଧରମ୍ପୁ କରିକି ଆସୁଛ ନା କ'ଣ, ସିଏ କେତେ ଭଲ ଭଲ କଥା କୁହନ୍ତି ଫାଇଭ ଷ୍ଟାର ହୋଟେଲ ମାନଙ୍କରେ, ଏଇ ଯୋଉ ଯାଉଛ କଣ ତା ନା ଫ୍ଲାଇଟରେ ଦେଖୁନା, ସେ କେତେ ବଢିଆ ବଢିଆ ପାଣି ଖାଇବ, ପାଣି ନେବେ, ୟୁ ୱାଣ୍ଟ ୱାଟର ବଟଲ, ସେ କେତେ କଥା କହୁଛନ୍ତି, କଣ ତୁମ ସମ୍ବନ୍ଧ ହେଇଯାଉଛି, ତୁମେ ଜାଣିଛ ସେ ମୋର ନୁହେଁ, ଏବଂ ଘଣ୍ଟାଟେ ପାଇଁ ସେ ମତେ ସର୍ଭ କରି ତାପରେ ପଳେଇବ। ସେ ଜାଗାରେ ତୁମର ସ୍ତ୍ରୀ ନାହାନ୍ତି, ପିଲା ନାହାନ୍ତି, କିନ୍ତୁ ସେଠି ତୁମ ସମ୍ବନ୍ଧଟା ରହିଯାଇଛି ହୃଦୟ ଭିତରେ, ପାଖରେ ସମ୍ବନ୍ଧଟା ପାଖ ସହିତ ସମ୍ବନ୍ଧ ନୁହେଁ, ଏଟା ହୃଦୟର ସମ୍ବନ୍ଧ। ଗୁରୁକୃଷ୍ଣଙ୍କ ସମ୍ବନ୍ଧଟା ହୃଦୟରେ ଧାରଣ କରିବାକୁ ପଡେ। ଏ ସମ୍ବନ୍ଧ ନଥିଲେ ଭଜନ, ସେଥିପାଇଁ ପ୍ରଭୁପାଦ କହିଲେ ଏଟା ଆସେଟ୍ ନୁହେଁ। ୱି ମଷ୍ଟ ଦେୟାରଫୋର୍ କଙ୍କର ଦି ଏନିମିଜ୍ ଅଫ୍ କୃଷ୍ଣ କନ୍ସିୟସନେସ୍ ୱିଥ୍ ଦି ଷ୍ଟ୍ରେଙ୍ଥ ରିସିଭ୍ ଫ୍ରମ୍ ବଲଦେବ ଫ୍ରମ୍ ବଲରାମ। କୃଷ୍ଣ ଚେତନାର ଯୋଉ ଶତ୍ରୁମାନେ ଅଛନ୍ତି, ଏମାନଙ୍କୁ ପରାସ୍ତ କରିବାକୁ ହେଲେ ଆମକୁ ବଳଦେବଙ୍କର ବଳ ସବୁ ଆବଶ୍ୟକ ରହିଛି। ପରମାର୍ଥରେ ସବୁବେଳେ ମନେ ରଖିବେ, ଆମର କୃପାର ବଳ ହଉଛି ବଡ ବଳ, ସେନେ ସେ ବଳ ବଳଦେବ ବଳଭଦ୍ର ବଳରାମ, ତାଙ୍କ ସୁନ୍ଦର ନାମ ବଳରାମ। ରାମ କଣ? ଯାହାଙ୍କ ବଳ ଦ୍ୱାରା ଆମେ ଭକ୍ତିରେ ଆନନ୍ଦ ପ୍ରାପ୍ତ ହେବା, ସେ ତାଙ୍କ ବଳରେ ସେ ଆକର୍ଷଣ କରିକି ନିଅନ୍ତି, ତାଙ୍କ ବଳରେ ସେ ଆକର୍ଷଣ କରିନିଅନ୍ତି, ସେ ତାକୁ ବଳ ପ୍ରଦାନ କରି ତାର। ଆଚ୍ଛା, ଆମେ କୃଷ୍ଣଙ୍କ ପ୍ରତି କୃଷ୍ଣଙ୍କୁ ଭଲ ପାଇବା ନା କୃଷ୍ଣ ଆମକୁ ଭଲ ପାଇବେ? କେଉଁ ଫିଲୋସଫିଟା ତୁମେ ପସନ୍ଦ କରୁଛ? କଣ କହୁଛ? ହଁ, ତୁମେ କୃଷ୍ଣ ଭଲ ପାଇବ? ଆଜି ଉପାସରେ କୃଷ୍ଣ ଭଲ ପାଇବ, ଠିକ ଅଛି, ବସି ଗେଟ୍ ରହିବ, କୃଷ୍ଣ ଭଲ ପାଇବ, ତ ରାତିମାନେ କୀର୍ତ୍ତନ କରିବା ପାରିବା? ଆରେ ଭଲ ପାଇବା, ଯାହାକୁ ତୁମେ ଭଲ ପାଉଛ ତାଙ୍କୁ ଆଗେ ଚିହ୍ନ, ସେ କିଏ କୃଷ୍ଣ? ସବୁ ରସର ଆଗର ତାଙ୍କୁ କଣ ଭଲ? ଆମ ପାଖରେ ପ୍ରେମ ଲଭଟା ନାହିଁ ନା, ପ୍ରେମଟା ଆମର ନାହିଁ, ସେ ହଉଛନ୍ତି ପ୍ରେମର ସାଗର, ଆମେ ତାଙ୍କୁ ଭଲ ପାଇପାରିବା ନାହିଁ, କୃଷ୍ଣ ଆମକୁ ଭଲ ପାଇବେ। ଯେମିତି ମୁଁ କହୁଥିଲି, ଆକର୍ଷଣ କିଏ କରୁଛି? ଚୁମ୍ବକ ଆକର୍ଷଣ କରୁଛି ଲୁହାକୁ। ଲୁହା କହିବ ମୁଁ ଯିବି ଚୁମ୍ବକ ଆଡ଼କୁ, ତୁମେ ଯାଇ ଚାଲିବେ କି? ଚୁମ୍ବକ ଲୁହା ଚୁମ୍ବକ ଆଡ଼କୁ ଯିବାଟା ଲୁହାର ଶକ୍ତି ନୁହେଁ, ଚୁମ୍ବକର ଶକ୍ତି, ଚୁମ୍ବକ ଆକର୍ଷଣ କରୁଛି, କିନ୍ତୁ ଲୁହାର କାରଣ ଯାହା ହେଲା କଣ, ସେ କେବଳ ଶୁଦ୍ଧ ହେଇକି ରହୁଛି, ଆମେ ସେଭଳି ଲୁହା ଭଳି। ଏ ବଳଦେବଙ୍କର ବଳ ଆମକୁ ଶୁଦ୍ଧ କରେ, ନିତ୍ୟାନନ୍ଦଙ୍କର ବଳ, ବଳଦେବଙ୍କର ବଳ, ଗୁରୁଙ୍କର ବଳ, କୃପା ବଳ, ଏ ବଳଟା ଆମେ ତ ଶୁଦ୍ଧ ହେଇଯିବା, ସେ ଆକର୍ଷଣ କରିବା। ଆମର ଭଜନର ଷ୍ଟ୍ରେଙ୍ଥ ହଉଛି କେବଳ ଶୁଦ୍ଧ ହବା, ଏ ଲୁହା ଭଳି କଳଙ୍କି ଛଳିବା। ଆମେ କେବେ ଭାବିବାନି ମୁଁ ଗୋଟେ ଏମିତି ପ୍ରେମିକ ହେଇଯିବି, ମନକୁ ମନ ଏମିତି ସେବା କରିକି ପ୍ରେମିକ ହେଇଯିବି, ନ, ଏଇଟା ଫିଲୋସଫି ନୁହେଁ। ଜୀବକୁ ଶୁଦ୍ଧ ହେବା ପାଇଁ କେତେ ଜନ୍ମ ଲାଗିଯିବ ଯଦି ନିଜ ପ୍ରୟାସରେ ଚାଲେ? କୋଟି ଜନ୍ମ ଲାଗିଗଲେ ସେ ଶୁଦ୍ଧ ହେଇପାରିବନି, କିନ୍ତୁ ବଳ ଦ୍ୱାରା, ଏଇ ବଳରାମଙ୍କର ବଳ, କୃପା ବଳ ଦ୍ୱାରା ସେ ଶୁଦ୍ଧ ହେଇପାରିବ। ତ ସେ ଯୋଉ ବଳଦେବ, ତାଙ୍କର ତ ବଳ ଆଉ କଣ, ତାଙ୍କର ଭୌତିକ ବଳ କଥା, ଭୌତିକ ବଳ ତ କହିଛନ୍ତି, ସେ ଚିତ୍ତ ବଳର ଆଗର ତାଙ୍କ ବଳ ଦେଖିଛନ୍ତି, କେମିତି କଣ ବଳ ଦେଖିଛନ୍ତି କିଏ କହିପାରିବେ? ଚକ୍ରପତି କମେଣ୍ଟ ସବୁ ଲେଖିଛନ୍ତି, ବଳଦେବଙ୍କର ବଳ ସବୁ କାହାକୁ ବଧ କରିଥିଲେ ବ୍ରଜଲୀଳାରେ? ପ୍ରଲମ୍ବାସୁରକୁ ବଧ କଲେ, ଧେନୁକାଟକୁ ଧେନୁକକୁ ବଧ କଲେ, ଧେନୁକୁ ବଧ କରିନାହାନ୍ତି। ଭକ୍ତିମୟ ଠାକୁର ତାଙ୍କ ଉପରେ ସବୁ ଆନାଲିସିସ୍ ଲେଖିଛନ୍ତି ବଳଦେବଙ୍କର। ଆରଥର ବୋଧେ କହୁଥିଲେ ସବୁ ଜିନିଷ, ଆଉ ରୁକ୍ମୀ ରୁକ୍ମୀକୁ ମାରିଲେନି କି? ରୁକ୍ମୀ ମାରିଲେ ମୃତ। ଗୁରୁ ବୈଷ୍ଣ ବିଦ୍ୱେଷୀ, ଯେଉଁମାନେ ହରିଭଜନ କରିବେ କିନ୍ତୁ ଗୁରୁ ବୈଷ୍ଣ ବିଦ୍ୱେଷୀ ହେବେ, ତାଙ୍କୁ ବି ମାରିଲେ। କାହାକୁ? ନମିଶାରଣ୍ୟରେ ଯମୁନାକୁ ବଳ ଦେଖେଇଲେ, କୌରବମାନଙ୍କୁ ବଳ ଦେଖେଇଲେ, ସାମ୍ବର ବିବାହ ବେଳେ ହସ୍ତିନାପୁର ଟାଣିଲେ, ଟାଣିକି ଫୋପାଡ଼ ଦେବି ହଳରେ, ହଳ ଧରିଛନ୍ତି ନା ପାଖରେ, ସେଥିପାଇଁ ସେ କୃଷ୍ଣ ବଲରାମ ସେ ହଳ ଧରିଛନ୍ତି, କର୍ଷଣ କରୁଛନ୍ତି, ହୃଦୟକୁ କର୍ଷଣ ଦରକାର। ଆମ ହୃଦୟଟା ଯାକୁ ଜମିଟାକୁ ହଳ କରିଦେଲେ ତାର ଘାସ ଗୁଡ଼ା ସବୁ ମରିଯିବ। ଆମ ହୃଦୟ, ଆମେ ସେ ବଳଟା ଆସିଲେ ଆମ ହୃଦୟ ଶୁଦ୍ଧ ହେଇଯିବ, ଚିତ୍ବଳ ଆମେ ପ୍ରାପ୍ତ ହବା। ତେଣୁ ଯୋଉ ବଳଦେବ, ଆମେ ଯୋଉ ଆଲୋଚନା କରୁଥିଲେ, ଦେବକୀଙ୍କର ଗର୍ଭରେ ଥିଲେ, ଯୋଗମାୟାଙ୍କୁ ଭଗବାନ କୃଷ୍ଣ ଆଦେଶ ଦେଲେ, ସେ ରୋହିଣୀଙ୍କର ଗର୍ଭ କଲେ। ତେଣୁ କେତୋଟି ସିଦ୍ଧାନ୍ତ କଥା ମୁଁ କହିବି, ବେଶୀ କଥା ସମୟ ନାହିଁ, ସାଙ୍ଗେ ସାଙ୍ଗେ ସମୟ ହେଇଯିବ। ତେଣୁ ସପ୍ତମ ଗର୍ଭରେ, ସପ୍ତମେ ବୈଷ୍ଣବ ଧାମମ ଯତ ଅନନ୍ତମ ପ୍ରଚକ୍ଷତେ, ତାଙ୍କୁ ଅନନ୍ତ କୁହାଯାଏ, ଅନନ୍ତ ଦେବ କୁହାଯାଏ। ମାନେ ବିଧି ମାର୍ଗରେ ଗୋଟେ ଜୀବକୁ ଶୁଦ୍ଧ କରିବା ପାଇଁ, କୃଷ୍ଣଙ୍କ ଆଡ଼କୁ ଆକର୍ଷଣ କରିବା ପାଇଁ କେତେ ବଡ଼ ବଡ଼, କେତେ ଭଗବାନ ନିଜକୁ ବିସ୍ତାର କରିଛନ୍ତି, କେତେ ବଳରାମ ନିଜକୁ କେତେ ବିସ୍ତାର କରିଛନ୍ତି, ପାଞ୍ଚଟି ଦେହରେ ସେ ବିସ୍ତାର କରିଛନ୍ତି। ଆପଣ ମାନେ ସବୁ ଟର୍ମ ଶୁଣିଥିବେ, ସଂକର୍ଷଣ, ମହାସଂକର୍ଷଣ, ତାପରେ ମୂଳ ସଂକର୍ଷଣ, ଶୁଣୁନାହାନ୍ତି ସବୁ? ମୂଳ ସଂକର୍ଷଣ କିଏ? ଚୈତନ୍ୟ ଚେତନ ପଢିଏ, ବଳରାମଙ୍କ ହଉଛନ୍ତି ମୂଳ ସଂକର୍ଷଣ। ବଳରାମଙ୍କର ପ୍ରଥମ ନାଁ ହଉଛନ୍ତି ମୂଳ ସଂକର୍ଷଣ। ସଂକର୍ଷଣ ଶବ୍ଦ ଯେତେବେଳେ ଶାସ୍ତ୍ର ଲାଗିଛନ୍ତି, ସେ କଣ କରନ୍ତି, ପ୍ରଳୟ ବେଳେ ସବୁ ଜୀବକୁ ଆକର୍ଷଣ କରି ନେଇ ସେ ବିଷ୍ଣୁଙ୍କର ତାକୁ ଉଦର ରଖନ୍ତି, ସଂକର୍ଷଣ ସେଠି ଲାଗିଛନ୍ତି। ସଂକର୍ଷଣ କେଉଁଠି ରୁହନ୍ତି? ପାତାଳରେ ସଂକର୍ଷଣ ରୁହନ୍ତି। ମହାସଂକର୍ଷଣ କିଏ? ଏଇସବୁ ଟର୍ମ ଗୁଡ଼ିକୁ ଆଜି ଆମେ ଶୁଣିବା। ବିଶେଷ କରି ଯେତେବେଳେ ବଳରାମ ଏଠି ଆବିର୍ଭାବ ହୁଅନ୍ତି, ତାଙ୍କର ପ୍ରାକୃତ ଅପ୍ରାକୃତ ଯେତେ ବ୍ରହ୍ମାଣ୍ଡ ରହିଛି, ଯେତେ ଧାମ ରହିଛି, ସବୁ ସିଏ ରଚନା କରନ୍ତି। ଯେମିତି ଏ ପ୍ରକୃତି ସୃଷ୍ଟି ହେଇଛି, କାହାର ରଚନା ଇଏ? ବଳରାମଙ୍କ ବଳ, ପ୍ରାକୃତ ଅପ୍ରାକୃତ। ଗୋଲକ ବୃନ୍ଦାବନ କାହାର ବଳ? ଗୋଲକ ବୃନ୍ଦାବନ ଯୋଉ ସୃଷ୍ଟି ହେଇଛି, ଗୋଲକ ବୃନ୍ଦାବନ ହେଉଛନ୍ତି ସେଲ୍ଫ ମ୍ୟାନିଫେଷ୍ଟେଡ ଜିନିଷ, କିନ୍ତୁ ବଳରାମଙ୍କ ଦ୍ୱାରା ପ୍ରକାଶିତ ହୁଅନ୍ତି। ତିନୋଟି ଶକ୍ତି ଭଗବାନଙ୍କର ଅଛନ୍ତି କି ନାହିଁ? କଣ କଣ ଶକ୍ତି? ସମ୍ବିତ, ସନ୍ଦିନୀ, ଲାଦିନୀ। ବଳରାମ କିଏ? ବଳରାମ ହେଲେ ସନ୍ଦିନୀ ଶକ୍ତି। ସନ୍ଦିନୀ ଶକ୍ତିରେ ସେ ଦେବତା, ସେ ସନ୍ଧାନ ଦେବେ, ସେ ରାସ୍ତା ଦେଖେଇଦେବେ ବଳରାମ। ଯେଉଁଠି କୃଷ୍ଣ ବଳରାମ ନାହାନ୍ତି, ପ୍ରଭୁପାଦ ପ୍ରତି ମନ୍ଦିରରେ ଗୌରନୀତା ରଖିଛନ୍ତି। ବଳରାମ ରହିଲେ କିଏ? ନିତ୍ୟାନନ୍ଦ ପ୍ରଭୁପାଦ। ଏଇଠି ଏଠି କୃଷ୍ଣ ବଳରାମ ତିନୋଟି ଅଲ୍ଟର ଗୁରୁଦେବଙ୍କୁ କହିଥିଲେ ପ୍ରତିଷ୍ଠା କରିବେ, କିନ୍ତୁ ବଳଦେବଙ୍କ ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ ତିଥି ପାଇଁ ପ୍ରଭୁପାଦ 17 ଦିନ ଅପେକ୍ଷା କରିଥିଲେ। ପ୍ରଭୁପାଦ କେବେ 17 ଡେଜ୍ କୋଉଠି କଣ୍ଟିନ୍ୟୁସ୍ ରହିନାହାନ୍ତି, ଗୋଟେ ସ୍ପେସିଫିକ୍ ଡେଟ୍ ପାଇଁ ରହିଥିଲେ ବଳଦେବ ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ। ବଳଟା ବଳଟା ଦରକାର ଜୀବର। ଏ ଯୋଉ କୃଷ୍ଣଙ୍କର ସ୍ୱରୂପ ହେଲା ସତ୍ ଚିତ୍ ଆନନ୍ଦମୟ, ସତଂଶେ ସତ ଅର୍ଥରେ ସନ୍ଦିନୀ, ଚିତ୍ ଅଂଶରେ ସତ୍ଚିତ୍ ସନ୍ଦିନୀ ସମ୍ବିତ, ତାପରେ କିଏ ରହିଲେ? ଆନନ୍ଦମୟ, ଆନନ୍ଦମୟ ଅଂଶରେ ଲାଦିନୀ। ତେଣୁ ସନ୍ଦିନୀ ଶକ୍ତିରେ ଦେବତା ହଉଛନ୍ତି ବଳରାମ। ବଳରାମ କଣ କରନ୍ତି? ପ୍ରାକୃତ ଅପ୍ରାକୃତ ବ୍ରହ୍ମାଣ୍ଡର ସବୁକିଛି ସୃଷ୍ଟିକର୍ତ୍ତା ସିଏ କରନ୍ତି। ଏ ବ୍ରହ୍ମାଣ୍ଡ କେମିତି ସୃଷ୍ଟି ହେଇଛି, ତତ୍ତ୍ୱଟା କୋଉଠୁ ଆସିଲା? ଏ କିଏ ପାଟି କରି ସିଏ? ବଳରାମ ପାଖରୁ କିଏ ଆସିଲେ? କୃଷ୍ଣ ପାଖରୁ ଆସିଲେ ବଳରାମ। ବଳରାମ ପାଖରୁ ସୃଷ୍ଟି କେମିତି ସୃଷ୍ଟି ହଉଛି, ତୃତୀୟ ସ୍କନ୍ଧ। ବଳରାମ ପାଖରୁ କିଏ ଆସିଲେ? ହଁ, ପୁରୁଷବତାର ବଳରାମ ପାଖକୁ ସାଙ୍ଗେ ସାଙ୍ଗେ ଟାଲି ଆଇଲେ। ମହାସଂକର୍ଷଣ, ମହାସଂକର୍ଷଣ ଯେତେବେଳେ ସୃଷ୍ଟି ପ୍ରସଙ୍ଗ ହଉଛି, ଦେଖନ୍ତୁ ଆଜି ଖାଲି ମୁଁ କୃଷ୍ଣ ବଳରାମଙ୍କର କେଉଁ କେଉଁଠି କେମିତି ସେ ବିସ୍ତାର ହେଇକି ଭଗବାନଙ୍କର ସେବା କରିଛନ୍ତି ଆପଣ ଟିକେ ମନେ ରଖିବେ, ଟିକେ ତତ୍ତ୍ୱ କଥା। ପାଞ୍ଚଟି ସ୍ୱରୂପରେ ବଳରାମ ସେବା କରନ୍ତି। ଯେତେବେଳେ କୃଷ୍ଣ ବ୍ରଜରେ ରୁହନ୍ତି, ସେତେବେଳେ ବଳରାମ ରୂପରେ ରୁହନ୍ତି, ସ୍ୱୟଂ ରୂପରେ ରୁହନ୍ତି। ଯେତେବେଳେ କୃଷ୍ଣ ବୈକୁଣ୍ଠ ଲୀଳା ଆରମ୍ଭ କରନ୍ତି, କୃଷ୍ଣ ବୈକୁଣ୍ଠ ଲୀଳା କରି, ସେତେବେଳେ ବଳରାମ କଣ କହିଲେ? ବଳରାମଙ୍କର ସେଠି ନାହିଁ, ବଳରାମଙ୍କର ସେଠି ନାଁ ହଉଛନ୍ତି ମହାସଂକର୍ଷଣ। ସୃଷ୍ଟି ପ୍ରସଙ୍ଗ ଆସିବ ନା, ବୈକୁଣ୍ଠ ଲୀଳା ମାନେ ସୃଷ୍ଟି ଷ୍ଟାର୍ଟ ହବ ନା, ଏଠି ବିଷ୍ଣୁ ସୃଷ୍ଟି କରିଛନ୍ତି କି ନାହିଁ, ସେଠି ତାଙ୍କର ନାଁ ହେଲା ମହାସଂକର୍ଷଣ। ପାତାଳରେ ରହିଲେ ସଂକର୍ଷଣ। ଏ ଯୋଉ ମହାସଂକର୍ଷଣ ପାଖରୁ ବଳରାମ, କୃଷ୍ଣ, କୃଷ୍ଣ ପାଖରେ ବଳରାମ, ବଳରାମ ପାଖରୁ ମହାସଂକର୍ଷଣ, ମହାସଂକର୍ଷଣ ପାଖରୁ କାରଣଦେଶୀ ବିଷ୍ଣୁ, ମହାସଂକର୍ଷଣଙ୍କ ପାଖରୁ ଆସିଲେ କାରଣସାହୀ ବିଷ୍ଣୁ, କାରଣସାହୀ ବିଷ୍ଣୁଙ୍କର ଅବତାର ହେଲେ ଗରଦସାହୀ ବିଷ୍ଣୁ, ଗରଦସାହୀ ବିଷ୍ଣୁଙ୍କର ଅବତାର ହେଲେ କ୍ଷୀରଦସାହୀ ବିଷ୍ଣୁ, କ୍ଷୀରଦସାହୀ ବିଷ୍ଣୁଙ୍କର ଅବତାର ହେଲେ ଶେଷ ଅନନ୍ତ ଦେବ। କେତେ ରୂପ ସୃଷ୍ଟି, ଏଇ ସୃଷ୍ଟିଟାକୁ ପାଇଁ ଏଇ ସୃଷ୍ଟି ଯୋଉ ଆସିଛନ୍ତି ବିଷ୍ଣୁ ପାଖରୁ ଆସିଲେ ନାହିଁ। ତେଣୁ ବଳରାମ ବ୍ରଜରେ ରହିଲେ କୃଷ୍ଣଙ୍କ ସାଙ୍ଗରେ ଖେଳା କରୁଛନ୍ତି, ଏଠି କଣ ହେଲେ? କୃଷ୍ଣ ତେଳ ମର୍ଯ୍ୟାଦା ଲୀଳା କରିକି ବ୍ରହ୍ମାଣ୍ଡ ସୃଷ୍ଟି କରୁଛନ୍ତି, ଏଠି ଆସି ମହାସଂକର୍ଷଣ ହେଲେ। ଯଥା ଦ୍ୱାରକା ମଥୁରାକୁ ଯେତେବେଳେ ଗଲେ, ଏସବୁ ଚୈତନ୍ୟ ଚେତନ ଆପଣ ଯେତେବେଳେ ପଢିବେ, ଚୈତନ୍ୟ ଚେତନରେ ଏସବୁ ଅଛନ୍ତି। ଯେତେବେଳେ ଆମର ଦ୍ୱାରକା ମଥୁରାକୁ ଗଲେ ଭଗବାନ, ଯେତେବେଳେ ଦ୍ୱାରକା ଲୀଳା ମଥୁରା ଲୀଳା କଲେ, ସେତେବେଳେ ବଳରାମ କଣ ଅଛନ୍ତି? କଣ କହିବେ, ଚତୁର୍ଭୁଜ ନାହାନ୍ତି? କିଏ କିଏ? ବାସୁଦେବ, ପ୍ରଦ୍ୟୁମ୍ନ, ବାସୁଦେବ ସଂକର୍ଷଣ, ପ୍ରଦ୍ୟୁମ୍ନ ଅନିରୁଦ୍ଧ, ସେଠି ସଂକର୍ଷଣ ଯିଏ ରହିଲେ ସେ ବଳରାମଙ୍କର ଏକ୍ସପାନ୍ସନ୍, ସେ ବଳରାମଙ୍କ ଚତୁର୍ଭ୍ୟ ପ୍ରଥମ ଚତୁର୍ଭ୍ୟ, ଦ୍ୱାରକା ରହିଲା ପ୍ରଥମ ଚତୁର୍ଭ୍ୟ, ପ୍ରଥମ ଚତୁର୍ଭ୍ୟ, ଦ୍ୱିତୀୟ ଚତୁର୍ଭ୍ୟ, ଦ୍ୱିତୀୟ ଚତୁର୍ଭ୍ୟର ଶକ୍ତି ପ୍ରଥମ, ଏସବୁ ରୂପକୁ ସେ ବ୍ୟାଖ୍ୟା କରିଛନ୍ତି ଲୋକଭାଗବତ ମତରେ। ଆଚ୍ଛା, ମହାସଂକର୍ଷଣ ଯିଏ ଯେତେବେଳେ ଭଗବାନ ବୈକୁଣ୍ଠ ଲୀଳା କରନ୍ତି, ସେଠି ଯୋଉ ମହାସଂକର୍ଷଣ ଯୋଉ ଶବ୍ଦ ଲାଗୁଛନ୍ତି ନା, ଇଏ ପ୍ରଥମ ଚତୁର୍ଭ୍ୟରେ ଥିବା ସଂକର୍ଷଣଙ୍କର ବିସ୍ତାର ମହାସଂକର୍ଷଣ। ଆମ ଆଚାର୍ଯ୍ୟମାନେ ବହୁତ ତର୍ଜମା କରିକି ସବୁ ରଚନା କରିଦେଇଛନ୍ତି। ବଳରାମ ଗୋଟେ ସ୍ୱରୂପରେ ବଜାର ରହୁଛନ୍ତି, ଭଗବାନ ଯେତେବେଳେ କୃଷ୍ଣ ଯେତେବେଳେ ଯେଉଁ ଲୀଳା କରୁଛନ୍ତି, ବୈକୁଣ୍ଠ ଲୀଳା କଲେ ସେଠି ବଳରାମ ଥିବେ, ମଥୁରା ଦ୍ୱାରକାକୁ ଗଲେ ସେଠି ସଂକର୍ଷଣ ରୂପରେ ଥିବେ, କାହିଁକି ନା ସେ ସେବା କରୁଛନ୍ତି। ଆନେର କି କଥା ବଲ ଦେବ ମହାଶୟ, ଆନେର କି କଥା ବଲ ଦେବ ମହାଶୟ, ଯାର ଭାବ ଶୁଦ୍ଧ ସଖ୍ୟ ବାତ୍ସଲ୍ୟାଦିମୟ, ଯାର ଭାବ ଶୁଦ୍ଧ ସଖ୍ୟ ବାତ୍ସଲ୍ୟାଦିମୟ, ତେହ ଆପନା କେ କରେ ଦାସ ଭାବନା, ତେହ ଆପନା କେ କରେ ଦାସ ଭାବନା। କୃଷ୍ଣ କୃଷ୍ଣ ଦାସ ଭାବ ବିନୁ ଆଛେ କୋନ ଜନା, କୃଷ୍ଣ ଦାସ ଭାବ ବିନୁ ଆଛେ କୋନ ଜନା। କିଏ ଭଳି ଅଛନ୍ତି ଯେ ଭଗବାନଙ୍କର ଦାସ ନୁହନ୍ତି, ସ୍ୱୟଂ ବଳରାମ ଭଗବାନଙ୍କର। ପ୍ରଥମେ ଦେଖୁଛନ୍ତି ସେବା ଆରମ୍ଭ କଲେ ଗର୍ଭରେ ଆସିକି, ଶଯ୍ୟା ରୂପରେ, ଶଯ୍ୟା ରୂପରେ ରହିଲେନି, ଦେବକୀଙ୍କ ଗର୍ଭରେ କୃଷ୍ଣ ଆସିବେ ବୋଲି ଦାସ୍ୟ ଭାବରେ ଆଗେ ଶଯ୍ୟା ରୂପରେ ରହିଲେ, ତାପରେ ଯୋଗମାୟା ଦେବକୀଙ୍କ ଗର୍ଭରୁ ରୋହିଣୀଙ୍କ ଗର୍ଭକୁ। ତ ଯେଉଁଠି ଯେଉଁଠି ଭଗବାନ ଯେତେବେଳେ ଯେଉଁ ଯେଉଁ ଲୀଳା କରିଛନ୍ତି, ସେତେବେଳେ ବଳରାମ ଏ ସେବକ ଭାବରେ ରହିଛନ୍ତି। ଆଉ ପଞ୍ଚମ ଶ୍ରୀ ବଳରାମ ଶ୍ରୀ ବଳରାମ ଗୋସାଇଁ ମୂଳ ସଂକର୍ଷଣ ପଞ୍ଚରୂପ ଧରି କରେ କୃଷ୍ଣର ସେବନ। ନିଜେ ବଳରାମ ପାଞ୍ଚ ରୂପରେ ସେବା କରୁଛନ୍ତି। ପଞ୍ଚରୂପ କିଏ ହେଲେ? ସଂକର୍ଷଣ, ସଂକର୍ଷଣ ହେଲେ କାରଣ ସାଇ ବିଷ୍ଣୁ, ଗରୁଦ ସାଇ ବିଷ୍ଣୁ, କ୍ଷୀରଦ ସାଇ ବିଷ୍ଣୁ, କେତେ ହେଲେ? ଚାରି ହେଇଗଲେ। ବୈକୁଣ୍ଠ ରହିଲେ ମହାସଂକର୍ଷଣ, ସଂକର୍ଷଣ କାରଣ ସାଇ ବିଷ୍ଣୁ, ଗରୁଦ ସାଇ ବିଷ୍ଣୁ, କ୍ଷୀରଦ ସାଇ ବିଷ୍ଣୁ, ଚାରି ହେଇଗଲେ। ରହିଲେ ଶେଷରେ ଶେଷ ପାଞ୍ଚ ହେଲେ ପଞ୍ଚ ଦେହରେ ସେବା କରୁଛ। ଆଉ ଆମକୁ ଶିଖଉଛନ୍ତି ଯେଉଁମାନେ ବିଧିମାର୍ଗର ସାଧକ, ଯେଉଁମାନେ କୃଷ୍ଣ ପ୍ରେମ ପ୍ରାପ୍ତ ପାଇଁ ଚାହୁଁଛନ୍ତି, ସେମାନେ ଏଇଭଳି ସେବାରେ ରହିବା ଦରକାର, କୃଷ୍ଣଙ୍କର ସେବା କରିବା ଦରକାର। କୃଷ୍ଣଙ୍କ ସେବା ନକଲେ ହବନି, ସମ୍ବନ୍ଧୀ ଗାଣ୍ଡ ଆଗେ ତ ସେବା ନକଲେ ସମ୍ବନ୍ଧୀ ଗାଣ୍ଡ ଆସିବନି ଆଉ, ଜଣକି ମୁଁ କାହିଁକି ସେବା କରିବି, କଣ ବୁଝିପାରୁଛନ୍ତି? ସେବା ନକଲେ ସମ୍ବନ୍ଧୀ ଜ୍ଞାନ ଆସିବନି। ଯେମିତି ମୁଁ ଉଦାହରଣ ଦେଉଥିଲି ନା, ହୋଟେଲରେ ଲୋକ ତୁମକୁ ଖାଇବାକୁ ଦଉଛି, ସେଟା ତାର ସମ୍ବନ୍ଧ କିଛି ଆସିବନି। ସେ ରୋଷେଇ କରୁଛି କିନ୍ତୁ ମୁଁ ଖାଇବାକୁ ଦଉଛି, ତାର ସମ୍ବନ୍ଧ ଜ୍ଞାନ ଆସିବନି। କିନ୍ତୁ ନିଜର ସ୍ତ୍ରୀ ତୁମକୁ ରୋଷେଇ କରୁଛୁ ଖାଇବାକୁ ଦଉଛି, ତାର ସମ୍ବନ୍ଧ ଜ୍ଞାନ ଆସିବ, ସେଠି ସମ୍ବନ୍ଧ ଫିଲିଂ ଆସୁନି। ଏଠି ସମ୍ବନ୍ଧ ରହିଛି, ଏଠି ସମ୍ବନ୍ଧରେ ଯୋଡ଼ି ହେଇଛି ନା, ମୁଁ ବିବାହ ହେଇଛି, ଏ ମୋର ସ୍ୱାମୀ। ସେଠି କଣ ହୋଟେଲ ବାଲା ରୋଷେଇ କଲାବେଳେ ଚିନ୍ତା କରୁଛି ଆଜି କି ମୋ ସ୍ୱାମୀ ଆସିବେ କି ମୋ ଗାଁର ଲୋକ ଆସିବେ କି ଭାରତୀୟ ଲୋକ ଆସିବେ, ରୋଷେଇ କରୁଛି ସିଏ ଆଜି ଡ୍ୟୁଟି, ସେ ଗୋଟେ ଡ୍ୟୁଟି ଭାବରେ କରୁଛି। ଭଗବାନଙ୍କ ସେବା ଡ୍ୟୁଟି ଭାବରେ ହୁଏ ନା, ଏଗୁଡ଼ା ଯୋଉ ଡ୍ୟୁଟି ଅଫିସିଆଲ ଡ୍ୟୁଟି ବେଳେ ଯୋଉ ସବୁ କରାହଉଛି, ଏଇଟା ସେବା ନୁହଁ। ଏଥିରେ ତୁମେ ପୁଣ୍ୟ କିଛି ଗୋଟା ପାଇବ ଯଦି ପାଇବ, ଭକ୍ତିର କିଛି ଗୋଟା ଅନ୍ତର୍ବିଶୁଦ୍ଧ ହବନି। ସେ ଭକ୍ତମାନେ ବହୁତ କ୍ୱେଶ୍ଚନ୍ କରୁଛନ୍ତି ନା, ବହୁତ କ୍ୱେଶ୍ଚନ୍ ଆଜିକାଲି, ଏତେ ଦିନ ସେବା କଲା କାହିଁକି, ଆଜ୍ଞା କଣ ସେବା କରୁଛି ସିଏ, ସେବା କରୁଥିଲା କି ଅଫିସିଆଲ ଡ୍ୟୁଟି କରୁଥିଲା, ସେବାଟା ବ୍ୟର୍ଥ ହେଇଯିବ ତା ବୋଲି କଣ ସେବାଟା ସବୁ ଉପକାର ହେଇଯିବ ନା କଣ? ତୁମେ କହିଦେବ ଜଣେ ଏତେ ବର୍ଷ ସେବା କରୁଛି, ଏତେ ବର୍ଷ ସେବା କଲେ, କ୍ଷଣକ ସେବା କଲେ ତାର କେତେ କଣ ଫଳ ମିଳିଯିବ? ଏତେ ବର୍ଷ ସେବା କଲେ ତ କିଛି ହେଲାନି, କେମିତି କି ଭାବୁନି? ତାର ଫିଲୋସଫିଟା ଓଲଟା ହେଇଗଲାନି କି ନାହିଁ? ତାର ସେବାଟା ଭାବ କଣ ଥିଲା? ସମ୍ବନ୍ଧବିହୀନ ସେବାରେ ବଳ ନାହିଁ, ସମ୍ବନ୍ଧବିହୀନ ଭଜନରେ ବଳ ନାହିଁ। ସମ୍ବନ୍ଧରେ ମୁଖ୍ୟ ନା ଆଉ, ଏ ଦୀକ୍ଷା ନେବେ ଦୀକ୍ଷା ନେବେ, ଦୀକ୍ଷାଟା କାହା କଣ କରାହଉଛି, ଦୀକ୍ଷାଟା କଣ, ଦୀକ୍ଷା ଅର୍ଥଟା କଣ କହିଲେ ଆଗେ, ଦୀକ୍ଷାଟା କଣ କହିଲେ, ତା ଅର୍ଥଟା ଆଗେ କଣ କହିଲେ? ଦୀକ୍ଷାଟା ହେଲା ବା ତୁମର ସମ୍ବନ୍ଧଟା ଆଗେ ସମ୍ବନ୍ଧରେ ସ୍ଥାପନ ହେଲା ଦୀକ୍ଷା ତୁମ ଦିଆହଉଛି ସମ୍ବନ୍ଧ ପାଇଁ ସିଏ ତାଙ୍କର ଯାଇ କୁଆଡେ ଥିବ ତ ଗୁରୁ ବି ଜଣାନଥିବ ନା ଆମେ ଦୀକ୍ଷା ନେଇଯାଉଛୁ କଣ ଦୀକ୍ଷା ନେଇଗଲ ତୁମେ ଦୀକ୍ଷା ନେଇଗଲ ତୁମ ନାଁ ଚେଞ୍ଜ ହେଲା ଷୋଳମଳା ଜପ କରିଦେଉଛ ତମ ବଳ ଅଛି ଭଜନ ତୁମର ତ ସମ୍ବନ୍ଧଟା ନାହିଁ ବା ସମ୍ବନ୍ଧଟା ନାହିଁ ଆଉ ତୁମର ଗୁରୁଙ୍କ ସହିତ ସମ୍ବନ୍ଧ ନାହିଁ କୃଷ୍ଣ ସହିତ ସମ୍ବନ୍ଧ ସେ କଣ ସେ ଭଜନ ବଳ ମୁଁ ହା ମନ୍ତ୍ର ଜପ କରୁଛି ଜପ କରୁନି ଜପ କଲେ ପୁଣ୍ୟ ପାଇବି କିଛି ଆଉ କଣ ପାଇବି ନାମଟା କଣ ଚାଲି ପାପ ପଳେଇବ ନାମ କଲା ମାନେ ପାପ ପଳେଇବ ଭକ୍ତି କଥା ବାପା କହନି ଫିଲୋସଫି କଥା କୁହନି ଫିଲୋସଫି ଯାହା ରାସ୍ତାରେ ବୈଷ୍ଣବ ଫିଲୋସଫି ବୈଷ୍ଣବ ରାସ୍ତାରେ ଅଛନ୍ତି ତୁମର ଯଦି ସମ୍ବନ୍ଧ ନାହିଁ ଗୁରୁଙ୍କ ସମ୍ବନ୍ଧ ନାହିଁ ତୁମେ ଗୁରୁଙ୍କ ସେବା କରୁନ ଗୁରୁ ଗୃହ ତୁମେ ସେବା କରୁନ ତୁମେ ମୁଁ ଭଜନ କରୁଛି ଭଜନ କରୁନ ତ ଭଜନରେ ପୁଣ୍ୟ ମିଳିବ ଆଉ କଣଟା ମିଳିବ ଅନର୍ଥ ଚାଲିଯିବ ଭଜନ ବଳ ଅଛି ଅନର୍ଥ ପଳେଇବ ଦେଖିବା ଯଦି ଭଜନ ବଳ ଅନର୍ଥ ପଳେଇଥାନ୍ତା ତାହେଲେ ଏଇ ଶୁଦ୍ଧ ସାଧୁମାନେ ଆସି ଏ ବର୍ଣ୍ଣାଶ୍ରମ ସିଷ୍ଟମରେ ଏଭଳି ବିଶାଳ ବିଶାଳ ମନ୍ଦିର କେବେ ନିର୍ମାଣ କରିନଥାନ୍ତେ ସେମାନେ ଭଜନ କଣ ଜାଣିଛନ୍ତି ସେମାନେ ସେ ଜଗତରୁ ଆସିଛନ୍ତି ଏ ଜୀବମାନଙ୍କ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି ମନ୍ଦିର ଚଲେଇବା କେତେ ସମସ୍ୟା ଯିଏ ମନ୍ଦିର କରୁଛି ସେ ମନ୍ଦିର କରିକି ବୁଝୁ ଭଗବାନଙ୍କୁ ରଖିକି ବୁଝୁ ଏକୁଟିଆ ରହିକି ତୁମେ ଭଜନ କରିଦେବାଟା ବହୁତ ସହଜ ଏଡ଼େ ରହିଲ ମାଗି ଆଣିଲ ଖାଇଦେଲ ହରେକୃଷ୍ଣ କରି କରିଦେଲ ବା ସେବାଟା କରିକି ଦେଖ ନା ଥରେ ଗୋଟେ ଅନୁଷ୍ଠାନ କରିକି ଦେଖ ସେମାନେ କାହିଁକି ଏଟା ଏଷ୍ଟାବ୍ଲିଶ କରିଛନ୍ତି ଏ ସମ୍ବନ୍ଧ ପାଇଁ ଯିବ କେବେ ବି ଏ ଗୁରୁକୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ ଦେଖନ୍ତୁ ସେ ଶ୍ଳୋକରେ ପ୍ରବତ କଣ ଲେଖିଲେ ସେ ସମ୍ବନ୍ଧ ନାହିଁ ଯାର ବୃଥା ଜନ୍ମ ଗେଲା ତାର ସେଇ ପଶୁ ବଡ ଦୁରାଚାର ନା ତୁମେ କଣ କହୁଛ ଆମେ ଦୀକ୍ଷା ନେଇଗଲୁଣୁ କୁଆଡେ କୁଆଡେ ଯାଇକି କିଏ କୁଆଡେ ରହୁଛି କହୁଛି ମୁଁ ଦୀକ୍ଷା ନେଇଯାଇଛି କଣ ଦୀକ୍ଷା ନେଇଛୁ କିରି ମନର ଦୀକ୍ଷା ବାପା ତୋ ମନ ଖୁସି ହେଲା ମୁଁ ଦୀକ୍ଷା ନେଇ ତୋ ସମ୍ବନ୍ଧ ଗୁରୁଙ୍କ ସହିତ କିଛି ନାହିଁ ଆଜିକାଲି ସବୁ ଏହା ନାହିଁ ସବୁ ଆର୍ତି କଷ୍ଟ ମିଳୁଛି ଚାଲି ଆସୁଛନ୍ତି ବାସ୍ ଭକ୍ତ ହେଇଗଲେ ତାପରେ କଣ ଆଗେ ମୁଁ ଦୀକ୍ଷା ନେବି ଦୀକ୍ଷା ନେବି ଦୀକ୍ଷା ତାପରେ ଦୀକ୍ଷା ନେଲା ପରେ ଗୁରୁ ଖୋଜୁଛନ୍ତି ଶିଷ୍ୟ କୁଆଡେ କିରି ଆଗରୁ ଶିଷ୍ୟ ଖୋଜୁଥିଲେ ଗୁରୁଦେବ କୋଉଠି ଗଲେ ଆଗରୁ ଶିଷ୍ୟ ଖୋଜୁଥିଲେ ଗୁରୁଦେବ କୁଆଡେ ଗଲେ ବର୍ତ୍ତମାନ ଗୁରୁ ଖୋଜିବ ମୋ ଶିଷ୍ୟ କୁଆଡେ ଗଲା କୁଆଡେ ଯିବ ଯାଇ କଣ କୁଆଡେ କରିବ ନରକରେ ପଡିବ ସେସବୁ ଗୁରୁ ବନ୍ଧା ହେବେ ଗୁରୁ ନିୟମରେ ଅଛନ୍ତି ନା ଗୁରୁଙ୍କୁ ମନା କରେ ତୁମେ ଦୀକ୍ଷା ଅଶ୍ରଦ୍ଧା ଲୋକଙ୍କୁ ମନ୍ତ୍ର ଦେବନି ସେଠି ମନ୍ତ୍ର ସାଧନ ନ କଲା ଭୁଲ କାମ କଲା ଗୁରୁ ଭୋଗିବେ ମୁଁ ଏବେ ପଢୁଥିଲି ଏ ଯେ ଆମର ଚରିତ୍ର ଆଲୋଚନା ହଉଥିଲା କୋଉ କେଉଁ ଚରିତ୍ରଟା ପ୍ରଥମାରଜ ଚରିତ୍ର ପ୍ରଭୁ ଡାଇରେକ୍ଟ ଲେଖିଛନ୍ତି ଗୁରୁ ହାଉ ଟୁ ଆକ୍ସେପ୍ଟ ଦି ଡିସାଇପଲ ଅଫ୍ ସିମ୍ପଲ ରିଆକ୍ସନ ଅଫ୍ ଡିସାଇପଲ ତୁଳସୀ ମେଳା ତୁମେ ଜପ କରିବ ଗୁରୁଙ୍କ ନାଁଟା ନବ ନାଇକି ତୁମେ ତୁମର କୁଆଡେ କୁଆଡେ ଯାଇ ବୁଲିବ ତା ଗୁରୁ ସମ୍ବନ୍ଧ ଗୁରୁ ତାଙ୍କର ଠାକୁରଙ୍କୁ ନେଇକି ଗୁରୁ ଭଗବାନଙ୍କ କଥା ବୁଝିବେ ଶିଷ୍ୟ ତାର ତା ପରିବାର କଥା ବୁଝିବ ଗୁରୁ ଷ୍ଟ୍ରଗଲିଂ କରୁଛନ୍ତି ମଠ ମନ୍ଦିର କେମିତି ଚାଲିବ ଶିଷ୍ୟ ତାର ଷ୍ଟ୍ରଗଲିଂ ଚାଲିଛି ମୋ ପିଲା ଛୁଆକୁ ନେଇକି ମୁଁ ପାଠ ପଢେଇକି ମଣିଷ କରିବି ଇ ହେଲା ଦୀକ୍ଷା ବାପା ଏଗୁଡ଼ା କାହିଁକି ତୁମେ ମା ପାଠ ପଢୁଛ ତୁମେ ସବୁ ଭଜନ କଣ ଯେମିତି ଶିଖିବ ଏଇସବୁ ଆମେ ଗୁରୁଙ୍କ ପାଖରୁ ଶିଖିଛୁ ଆଉ ଏଇଟା କଥାଗୁଡା କହୁଛୁ ଆପଣ ତୁମକୁ ଭଲ ଲାଗୁ କି ନ ଲାଗୁ କମ୍ପ୍ରମାଇଜ୍ ଆମେ କରିବୁ ସମ୍ବନ୍ଧ ତୁମର ନାହିଁ ମାନେ ଭଜନ ନାହିଁ ସମ୍ବନ୍ଧ ନାହିଁ ଆଉ ତୁମ ସମ୍ବନ୍ଧରେ ଫିଲିଙ୍ଗସ କେମିତି ଆସିବ କଣ ବୁଝିପାରୁଛ ନା ନାହିଁ ଏ ଯୋଉ ଯାଉଛ କଣ ମୋ ବସନା କଣ ଲେଖା ହେଇଛି ନା ହଜାରେ ବସୁଛନ୍ତି ହଜାରେ ବାହାରୁଛନ୍ତି ଯୋଉ ଷ୍ଟପେଜ୍ରେ ଏଠି ପଶିଗଲେ ବାହାରିଲେ ଏଠି କଣ ସମ୍ବନ୍ଧ ଅଛି କହିଲ କିଛି ଅଛି କିଛି ନାହିଁ କେତେ ଲୋକ ବହୁ ଲୋକ ସାଙ୍ଗରେ ରହିବାଟା ସମ୍ବନ୍ଧ ନୁହେଁ ମଠବାସ କରିବାଟା ସମ୍ବନ୍ଧ ନୁହେଁ ମଠବାସ କଲେ କଣ ତୁମର ସମ୍ବନ୍ଧ ନାହିଁ ଗୁରୁଙ୍କ ସମ୍ବନ୍ଧ ନାହିଁ କୃଷ୍ଣଙ୍କ ସମ୍ବନ୍ଧ ନାହିଁ ସମ୍ବନ୍ଧ କାହିଁଟା କେଉଁଠୁ ଆସେ ଜାଣିବାକୁ ପଡିବ ନା ଯିଏ ସେବାରେ ସଂଯୁକ୍ତ ହେଇକି ଗୁରୁକୃଷ୍ଣଙ୍କ ସେବାରେ ଲାଗିକି ରହିବ ତାର ସମ୍ବନ୍ଧ କାହିଁଟା ଜାଗ୍ରତ ହବ ସେଥିପାଇଁ ଗୁରୁକୃଷ୍ଣ ଏସବୁ ଏଥିପାଇଁ ତ ବଡ଼ ଅନୁଷ୍ଠାନ ସବୁ ହଉଛି ସମ୍ବନ୍ଧ କାହିଁଟା ଯିବ ସେ ସମ୍ବନ୍ଧ ଯେମିତି ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ କୃଷ୍ଣ ପଚାରିବେ ତ ବୁଝୁ ନା ନାହିଁ କୃଷ୍ଣ ପଚାରିବେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ତୁମର କିଏ ଯିଏ ଯାହା ନାଁ ଡାକିବ ସେ ତାକୁ ପଚାରିବେ ପଚାରିବେନି ମୁଁ ପ୍ରଭୁ ନାଁ ଡାକିବି ଆମର କଣ ଦୀକ୍ଷା ନା ବ୍ରହ୍ମାନନ୍ଦ ବ୍ରହ୍ମତୀର୍ଥ ମୁଁ ସେଇନି ପୂଜା ଦୀକ୍ଷା ନା ଅଲଗା ବ୍ରହ୍ମତୀର୍ଥ ପ୍ରଭୁ ବ୍ରହ୍ମତୀର୍ଥ ପ୍ରଭୁ ସେ କାହିଁ ଡାକୁଛନ୍ତି ଦେଖ ଡାକିବାର ଗୋଟେ ସମ୍ବନ୍ଧ ଚାଲି ଆସେ ଆସେନି ଛୁଆଟା ଡାକି ଦଉଛି ମା ମା ସେ କଣ ମାର ନାଁ ଆଡ୍ରେସିଂ ମା ଡାକୁଛି ମା ଭୁବନେଶ୍ୱର 8ରେ ୟୁନିଟ୍ 8ରେ ମୋ ମା ଏମିତି ଦେଖିବା ପାଇଁ ଗୋରା ଏମିତି କଳା ଅଫିସ ଚାକିରି କରିଛି ସେ କଣ ବା ଡିଟେଲ କହିକି ମାକୁ ଡାକୁଛି ସେ କଣ ଡିଟେଲ କହୁଛି କି ମୋ ମା ଆଇଏସ୍ ଅଫିସର 3 ନମ୍ବର କଣ ଲେନରେ ରହୁଛି ସେ ମା ଡାକି ଦଉଛି ଡାକିଦେଲା ମାନେ ସମ୍ବନ୍ଧ ଅଛି ନା ମାର ଫିଲିଙ୍ଗ ସେଲେସ ତେଣୁ ମୁଁ ଡାକୁଛି ବ୍ରହ୍ମତୀର୍ଥ ପ୍ରଭୁ ତା ସମ୍ବନ୍ଧ ଥିଲେ ସେ ଶୁଣିଦେବେ ମହାରାଜ ମୋତେ ଡାକିଲେ ଆଉ ସେଭଳି ଯାହାକୁ ଡାକୁଛି ସେ ପଚାରିବେ କାହିଁକି କାହିଁକି ଆପଣ ଡାକୁଛନ୍ତି ଯେ ସମ୍ବନ୍ଧ ନାହିଁ ସେ କାହିଁ ଡାକୁଥାଉ ଡାକିଥାଉ ଏ ଦେଖୁଛନ୍ତି ଭିକାରୀ ଗଲାବେଳେ ବାଟରେ କେତେ ବାବୁ ବାବୁ କିଏ ଅନ୍ନ ବି ନାହାନ୍ତି, ଦେଖୁଛି ନା ସେ ଡାକୁଥିବେ ଆମ ଅନ୍ନ ହୁଏ ନା, ସମ୍ବନ୍ଧ ନାହିଁ କାହିଁ ଅନେଇବା, ଭଜନର ବଳଟା ହେଲା ସମ୍ବନ୍ଧଟା, ସମ୍ବନ୍ଧ ଜ୍ଞାନଟା, ସମ୍ବନ୍ଧ ଆମର ରହୁନି କାହିଁକି, ଆମର ଗୋଟେ ଦେହ ସମ୍ବନ୍ଧ ରହିଛି, ଗୋଟେ ଦେହରେ ଦିଟା ସମ୍ବନ୍ଧ କେମିତି ରହିବ, ଏଟା ତ ସ୍ତ୍ରୀ ପିତୃ କନ୍ୟା ଦେହ ଦେଶ ଏଥିରୁ ଲାଗିଯାଇଛି ସମ୍ବନ୍ଧଟା, ଗୋଟେ ଦିଟା କଣ ହବ, ଡବଲ ମ୍ୟାରେଜ୍ ହବ କି କଣ, ଏଟା କହୁଛ ମ ଦ୍ୱିତୀୟ ବିବାହ, ଦ୍ୱିତୀୟ ବିବାହ ଯିଏ କଲା ସେ ହଇରାଣ ହବନି ନା, ସେକେଣ୍ଡ ମ୍ୟାରେଜ୍ ଦିଟା କେମିତି ଚଳିବ, ତୁମେ ଇଏ ଟାଣୁଥିବ ସିଏ ଟାଣୁଥିବ, ସେଗୁଡ଼ା ଆମର ବର୍ତ୍ତମାନ ସେ ସେକେଣ୍ଡ ମ୍ୟାରେଜ୍ ନା ନା ଫାଷ୍ଟ ମ୍ୟାରେଜ୍, ଘର ଦ୍ୱାରା ସଂସାର ସହିତ ସମ୍ବନ୍ଧ, ଏଣେ କୃଷ୍ଣଙ୍କ ସହିତ, ଯେ କୃଷ୍ଣ ଟାଣିଲା ବେଳକୁ କଣ କରିବା, କିଏ ବେଶୀ ଟାଣିବ, କିଏ ଟାଣୁଛି ବେଶୀ, ଦେଖ କିଏ ଟାଣୁଛି ତୁମକୁ ଜୋର, କିଏ ଟାଣୁଛି, ସଂସାର ଟାଣୁଛି ନା କୃଷ୍ଣ ଟାଣୁଛନ୍ତି, ବାସ୍ ଆଗଲା, ତୁମେ ଯାହାର ଯିଏ ଟାଣିଲା ତାର ଭକ୍ତ, ସଂସାର ଟାଣିଲା କାହାର ଭକ୍ତ, ମାୟାର ଭକ୍ତ ସଂସାର ଭକ୍ତ, ଆଉ ହରେ କୃଷ୍ଣ ପିଲା କଣ ହବ ବାପା, ସମ୍ବନ୍ଧଟା ବଡ ନାଇଁ ବାବା, ଆମର ଏଇଟା ହବନି, ମୁଁ ସବୁ ପୁରୁଣା ଆଗରୁ ବହୁତ ମୋ ଭକ୍ତମାନଙ୍କ ଚରିତ୍ର କହୁଥିଲି, ସେ ନିଜେ ଭଗବାନଙ୍କ ସେବା ସବୁ କରୁଥିଲେ, ରାଜ୍ୟର ରାଜା ହେଇକି ବି ଯୁଦ୍ଧ ଲାଗିଯାଉଥିଲେ ଉଠିକି ଯାଉନଥିଲେ, ମନା କରୁଥିଲେ ମନ୍ତ୍ରୀ ମୋତେ କୌଣସି ଖବର ଦେବନି, ମୋର ସେବା ସରିଲା ପରେ ମୋ ସମ୍ବନ୍ଧ, ସେଟା ସମ୍ବନ୍ଧ ନଥିଲେ ଭଜନ, ଏ ସମ୍ବନ୍ଧର ଦେବତା ସିଏ ବଳରାମ, ଜୀବର ସମ୍ବନ୍ଧ କାହିଁକି ନାହିଁ, ଜୀବର ସମ୍ବନ୍ଧ ଲାଗିଯାଇଛି, ଲାଗିଗଲା ତାର ପିଲା ଛୁଆ ଘର ସଂସାର ନାଇଁ, କେହି ନଥିଲେ ଧରମପୁଅ ବା, ଆଜିକାଲି ଧରମପୁଅ କାହିଁ ଅଛି ନା, ଆଜିକି ଅଛି ପ୍ରଭୁ ଅଛି, ଧରମ ପୁଅ ଧରମ ଝିଅ ଧରମ ଭଉଣୀ ସବୁ ଧରମ ଲାଗୁଥିଲା, ତାର କେହି ନାହିଁ, ନିଜ ପୁଅ ଭଲ ଲାଗିଲେ ଗୋଟେ ଧରମ ପୁଅ କରୁଛି, ତୁମର ଅଛି ନା ତୁମର କୋରାପୁଟରେ ନାହିଁ, ତୁମ ଆଡ଼େ ତୁମେ ଜାଣିନ, ଏବେ ଆଉ କଣ କରିବେ ସମ୍ବନ୍ଧ, ବର୍ତ୍ତମାନ ତ ଧରମ ସବୁ ଥିଲା ମୋବାଇଲ, ଆଉ ମୋବାଇଲରେ ଧରମ ପୁଅ ହବ ଧରମ ଝିଅ ହବ ସବୁ ସହିତ, ଏବେ କଣ ଡାଇରେକ୍ଟ କଣ ଦରକାର, ଆଗରୁ ମୁଁ ଛୋଟ ପିଲାବେଳେ ଦେଖିଛି ସଂଗାତ, ସଂଗାତ ବସନ୍ତିନି କାହିଁ କହିଲ ବାପା, ଗାଉଁଲି କଥା ଗୁଡା କଣ ଛୋଟ ଭଳିଆ ବୁଝୁ ତୁମେ, ଏଇଟା ଏଠି ଭଜନ ବଳ ଅଛି ରେ, ଏଇଟା ତୁମେ ଯେତେ ହରେ କୃଷ୍ଣ ମନ୍ତ୍ର କଣ ଫିଲୋସଫି ଜାଣିନ, ଆଉ ଜପୁଟ ଜପିଲ କଣଟା ହବ, କୃଷ୍ଣ ଚାଲି ଆସିବ ପ୍ରଣାମ କରିଦେବ ପଳେଇଯିବ, ଏ ମନ୍ଦିରଟା ଭଗବାନ ମନ୍ଦିରଟା ଭାଙ୍ଗିଗଲା ରି, ତୁମେ ଏଠି ଭଗବାନଙ୍କୁ ଆସୁଛ, ଏଠି କୃଷ୍ଣଙ୍କୁ ଡାକୁଛ, ପ୍ରଭୁ ମତେ ଟିକେ ମୁଁ କୃପା କର, ମୁଁ ବହୁତ ଅସୁବିଧାରେ ଅଛି, ପ୍ରଭୁ କହିବେ ମୋ ଅସୁବିଧା ତୁ ବୁଝୁଛୁ ନା, ମୋର ବାରଟା ଜାଗାରେ ବାରଟା ପନ୍ଦର ଭୋଗ ଲାଗୁଛି, ତୁ ବୁଝୁଛୁ କେବେ, ତୋର ଦଶ ମିନିଟ ହେଲେ ପେଟ କାଟୁଛି, ମୋ ମୁଣ୍ଡ କଣ ବିନ୍ଧୁଛି ତୁ ଜାଣୁଛୁ ନା, ଆମର ଭଜନ ହେଲା ଆଜ୍ଞା, ଆମେ ଭଜନ କରୁଛେ ଭଲ ପାଇବା ପାଇଁ ଚେଷ୍ଟା କରୁଛେ, କିନ୍ତୁ ସମ୍ବନ୍ଧ ନାହିଁ, ଏ ଯୋଉ ଫେକ୍ ରିଲେସନ କଣ କହୁଛନ୍ତି, ମୋବାଇଲରେ ଯୋଉ କରୁଛ କଣ ସବୁ କଣ, ଆଜିକାଲି ଯୋଉ କରି କଣ ପ୍ରତାରଣା ଲେଖା ହଉଛି ପେପରରେ, ପ୍ରତାରଣା ଏଇଟା ପ୍ରତାରଣା ନା, ଆଉ କେମିତି ତୁମେ ତୁମେ ଗୋଟେ ମନ୍ଦିରକୁ ଆସୁଛ ଭଗବାନ କୃଷ୍ଣଙ୍କୁ ଡାକିବ, ଯେଉଁ ମନ୍ଦିରକୁ ଯାଅ, ମୋ ଫିଲିଙ୍ଗସଟା ମୁଁ କହୁଛି, ମୁଁ ଯେକୌଣସି ମନ୍ଦିର ଯାଏ, ଆମ ମନ୍ଦିର ନୁହେଁ, ଯେକୌଣସି ମନ୍ଦିର ଯଦି ଭାଙ୍ଗିଗଲା ଚୋରି ହେଲା ମାନେ ଦେଖିବି, ଆରେ କଣ ଏମିତି ପ୍ରଭୁଙ୍କର ଏଇଟା ଜାଗାଟା, ସାଙ୍ଗେ ସାଙ୍ଗେ ମୋତେ ଡାକି ପଚାରିବେ ଆପଣ ଏଇଟା ରିପେୟାର କରୁନ୍, ଏଟା ସମ୍ବନ୍ଧଟା ଆମ ଭଗବାନଙ୍କର ପ୍ରଭୁପାଦଙ୍କର ଏଟା କୃଷ୍ଣଙ୍କର ସମ୍ବନ୍ଧ ନଥିଲେ, ଘର ଦେଖିବା କେଉଁ ଜିନିଷ ଭାଙ୍ଗିଯିବ ତୁମେ ଦେଖିଲା ମାନେ କଣ ହବ, ସାଙ୍ଗେ ସାଙ୍ଗେ ରିପେୟାର କେମିତି କରିବି, ସମ୍ବନ୍ଧଟା ଅଛି ବା, ସମ୍ବନ୍ଧ ନଥିଲେ ଭଜନ ହବ, ସେଥିପାଇଁ ଓଡ଼ିଶାରେ ଦେଖ ଗୋଟେ ଟର୍ମ ଗୁଡା ଥିଲା, ମୁଁ ତତ୍ତ୍ୱ କଣ କହିବି, ତୁ ତତ୍ତ୍ୱ ବୁଝିପାରିବନି, ଖାଲି ଦେଖ ଭଜନ ଜିନିଷଟା ଜାଣିପାରୁନ, ଆଉ ଏଇଟା କଣ ତତ୍ତ୍ୱ ଗୁଡା ବୁଝିବ କଣ, ସମ୍ବନ୍ଧଟା ଗୋଟେ ଆସୁନି, ସେ ପୁଅ ଥିବ ଧରମ ପୁଅ କରନ୍ତି କାହିଁ କହିଲେ, କାହିଁ କରନ୍ତି ପଚାରୁନି, ପୁଅ ସାଙ୍ଗରେ ସମ୍ବନ୍ଧ ହେଇପାରୁନି ନା, ସମ୍ବନ୍ଧ ହେଇପାରୁନି, ଗୋଟେ ସମ୍ବନ୍ଧ ମାନେ ସୁଖ ଆସୁନି, ପୁତ୍ର ସୁଖ ଆସୁନି, ସେ ନିଜ ଧନକୁ ନେଇକି ଧରମ ପୁଅକୁ ଦେବ, ଦେଖନ୍ତିନି ପ୍ରଥମାଷ୍ଟ୍ରମ ହେବ ଧରମ ପୁଅ କହିବ ଧରମ ପୁଅ ତା ପାଇଁ ଗୋଟେ ପ୍ୟାଣ୍ଟ ଦେବି, ଏଥିରେ ତାକୁ ସୁଖ ମିଳୁନି, ସମ୍ବନ୍ଧରେ ସୁଖ ମିଳୁନି, ଅଫିସିଆଲି ତା ପୁଅଟା ଜନ୍ମ ହେଇଛି ସୁଖ ମିଳୁ, ସେଥିପାଇଁ ତାକୁ ଆଉ ଗୋଟେ ପୁତ୍ର ଦରକାର, ସେଥିପାଇଁ ସମ୍ବନ୍ଧ ରଖୁଛି, ଧରମ ପୁଅ ଧରମ କରନ୍ତିନି ସବୁ, ଧରମ ମା ଧରମ ମା କରିଦିଅନ୍ତି, ସେ ମୋର ମା ହେଲ କିରେ ମା କଣ, ଧରମ ମା ଗୋଟେ କଣ, ମା ତ ମା ଗୋଟେ ମା, ପୁଣି ଆଉ ଗୋଟେ ଧରମ ମା ଗୋଟେ ପୁଣି କଣ, ନା ତାକୁ ସମ୍ବନ୍ଧ ସୁଖ ମିଳୁନି ନା, ତ ସମ୍ବନ୍ଧ ଦରକାର, ଆମ ସମ୍ବନ୍ଧଟା ବିଷୟରେ ଲାଗିଯାଇଛି, ବହୁ ଜନ୍ମର ଅନାଦିକାଳୁ ଲାଗିଯାଇଛି, ଯେ ବିଷୟରୁ ମୁକ୍ତ ହେଇଗଲା, ଯେ ସ୍ତ୍ରୀ ପୁତ୍ର କନ୍ୟା ଏଥିରୁ ମୁକ୍ତ ହେଲା, ଦେହରେ ବି ସମ୍ବନ୍ଧ ଲାଗିଯାଉଛି, ଏ ସବୁ ସମ୍ବନ୍ଧଟା ସେ ସମ୍ବନ୍ଧ ନାହିଁ ଯାର ବୃଥା ଜନ୍ମ, ସବୁ ସମ୍ବନ୍ଧଟା ଏଇ ଗୁରୁକୃଷ୍ଣଙ୍କ ସହିତ ସମ୍ବନ୍ଧିତ, ବଳରାମଙ୍କ ସହିତ ସମ୍ବନ୍ଧ ରଖିଲେ ଯାଇକି ହବ, ଏଇ କଥା କହୁଥିଲି, ଯୋଉ ସମ୍ବନ୍ଧ ଯୋଉ ସୃଷ୍ଟି ହେଉଛି ଭଗବାନ ଶିଖଉଛନ୍ତି ଆମକୁ ସେବା ଦ୍ୱାରା, ବା ଆନେରେକ କଥା ବଳଦେବ ମହାଶୟ ଯାର ଭାବ ଶୁଦ୍ଧ ସଖ୍ୟ ବାତ୍ସଲ୍ୟାଦିମୟ, ବଳରାମଙ୍କର ତିନିଟା ଭାବ, କୃଷ୍ଣଙ୍କ ପ୍ରତି ତିନିଟା ଭାବ, ଦାସ୍ୟ ମୋଷ୍ଟଲି ଦାସ୍ୟ, ଆମକୁ ଶିଖଉଛନ୍ତି ଦାସ୍ୟ ଭାବଟା, ବ୍ରଜରେ ସଖ୍ୟ ବାତ୍ସଲ୍ୟ, ଦାସ୍ୟ କେମିତି ସେବା କରିବାକୁ ପଡିବ ଶିଖଉଛନ୍ତି ଆଉ। ଯେତେ ସଖାମାନଙ୍କ ସହିତ ଲୀଳା ସବୁବେଳେ ଦେଖିବେ କୃଷ୍ଣ ଯେଉଁଠି ଥିବେ ବଳରାମ ତାଙ୍କ ପାଖରେ ଥିବେ। ବଳରାମଙ୍କ ଲୀଳା ସବୁ ଅଛି ନା ଆଉ କୃଷ୍ଣ ସାଙ୍ଗରେ ନାହାନ୍ତି। ଯେତେ କୃଷ୍ଣ କ'ଣ କରିବେ ନଟି କ'ଣ କହୁଛ ଚଗଲା ଲୀଳା କରିବେ ସବୁ ଚଗଲା ଲୀଳା କରିବେ ସେତେବେଳେ ବଳରାମ ନଥିବେ। କାଳିଆ ଦମନ ବେଳେ ବଳରାମ ନଥିଲେ, ଗୋବର୍ଦ୍ଧନ ଧାରଣ ବେଳେ ଦାମବନ୍ଧନ ବେଳେ ବଳରାମ ନଥିବେ। ଆଉ ସବୁବେଳେ ବଳରାମ ସବୁବେଳେ ରୁହନ୍ତି କାରଣ ସେ ଚାହାନ୍ତି କୃଷ୍ଣଙ୍କୁ ସୁଖ ଦେବା ପାଇଁ। କୃଷ୍ଣ କହିବେ ନା ମୁଁ ତୁମ କଣ୍ଟ୍ରୋଲ ରହିକି ସୁଖ ପାଇବା ପାଇଁ ଚାହେଁ ନା, ମୋର ଟିକେ ଏକ୍ସଟ୍ରା ଅର୍ଡିନାରୀ ସୁଖ ମୋର କିଛି ଅଛି, ମୋର ସାପ ଉପରେ ନାଚିବି, ମୋର ଗୋବର୍ଦ୍ଧନକୁ ଟେକିବି, ମୋ ମା ମୋତେ ବାନ୍ଧିବ, ତୁମେ ଆସିକି ମୋତେ ଡିଷ୍ଟର୍ବ କର ନା। ବଳରାମ ବି ସାଇଡ୍ କରିଦିଅନ୍ତି। କୃଷ୍ଣ ଯେତେବେଳେ ଇଚ୍ଛା କରିବେ ମାୟା କରିଦେ, ଗୋଟେ ବର୍ଷ ମାୟା କରି ରଖିଦେଲେ ଆଉ ଗୋଟେ ବର୍ଷ ରଖିଲେନି। ବ୍ରହ୍ମା ବିମୋହନ ବେଳେ ବଳରାମ ବି ବୋକା ହେଇକି ରହିଲେ, ସେବା କରନ୍ତି ନା। କୃଷ୍ଣ ଲୀଳାରେ ବଡ଼ ସହାୟକ, ଶୁଦ୍ଧ ସଖ୍ୟ ବାତ୍ସଲ୍ୟ ଏ ବ୍ରଜରେ, କିନ୍ତୁ ଦାସ୍ୟଟା ସବୁଆଡ଼େ ସୃଷ୍ଟି ବ୍ରହ୍ମାଣ୍ଡ ସୃଷ୍ଟି ଲୀଳାରେ, କାରଣ ସେ ବିଷ୍ଣୁ, ଗର ସେ ବିଷ୍ଣୁ, ଖରେ କ୍ଷୀର ସେ ବିଷ୍ଣୁ, ଶେଷ ସଂକର୍ଷଣ, ଏଠି ସବୁ ଦାସ୍ୟ ଭାବରେ କୃଷ୍ଣ ଯେତେବେଳେ ସୃଷ୍ଟି ବିସ୍ତାର କରୁଛନ୍ତି, ଲୀଳା କରୁଛନ୍ତି, ସବୁବେଳେ ବଳରାମ ସହାୟକା କରୁଛନ୍ତି, ସବୁ ସାହାଯ୍ୟ କରୁଛନ୍ତି। ଚୈତନ୍ୟ ଦେଖିଦେବେ ରେଫରେନ୍ସ ଗୁଡ଼ିକ ସବୁ ଚୈତନ୍ୟ ଦେଖିଦେବେ, ମୁଁ ଆପଣଙ୍କୁ ଗୋଟେ ଗୋଟେ ରେଫରେନ୍ସ ଦଉଛି। ବହୁତ ବଳରାମ କଥା ବହୁତ ସମେତ ହେଇଗଲାଣି।
ମଥୁରା ଦ୍ୱାରକା ନିଜ ରୂପ ପ୍ରକାଶିଆ, ମଥୁରା ରେକା ନିଜ ରୂପ ପ୍ରକାଶିଆ, ନାନା ରୂପେ ବିଳାସେ ଚତୁର୍ଭୁଜ ହୈୟା, ନାନା ରୂପ ବିଳାସେ ଚତୁର୍ଭୁଜ ହୈ।
କୃଷ୍ଣରେ ରହିଲେ ବଳରାମ, ଯେତେବେଳେ ରହିଲେ ନା କୃଷ୍ଣ ରହିଲେ ବ୍ରଜରେ, ବଳରାମ ହେଲେ କଣ, କେବଳ ବର୍ଣ୍ଣ ଭେଦ ଦେଖିବା ପାଇଁ କିଭଳି କୃଷ୍ଣ ବଳରାମ ସ୍ଫଟିକ ବର୍ଣ୍ଣ, ଆଉ ଭାବ ରହିଲା ଦାସ୍ୟ ସଖ୍ୟ ବାତ୍ସଲ୍ୟ ଦ୍ୱିଭୁଜ। କିନ୍ତୁ ମଥୁରା ଦ୍ୱାରକାରେ ଯେତେବେଳେ ଚତୁର୍ଭୁଜରେ ଯେତେବେଳେ ଦ୍ୱାରକା ରୁହନ୍ତି, ସଂକର୍ଷଣ ଯୋଉ ବାସୁଦେବ ଦେବକୀଙ୍କର ପୁତ୍ର ଯୋଉ ବାସୁଦେବ, ସରି ଦେବଙ୍କର ପୁତ୍ର ଯୋଉ ବାସୁଦେବ, ସିଏ ରହିଲେ ତାଙ୍କର ଅଂଶ ରହିଲେ କୋଉଠି ଦ୍ୱାରକାରେ ପ୍ରଥମ, ତାପରେ କିଏ ରହିଲେ ବାସୁଦେବ, ତାପରେ ସଂକର୍ଷଣ, ସଂକର୍ଷଣ ହେଲେ ଏଇ ଯୋଉ ବଳଦେବ, ବଳଦେବଙ୍କର ଅଂଶ ସେଠି ରହିଲେ ଦ୍ୱାରକାରେ, ତାପରେ ସଂକର୍ଷଣ ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନ ପ୍ରଦ୍ୟୁମ୍ନଙ୍କର ପୁତ୍ର ହେଲା ଅନିରୁଦ୍ଧ, ଏ ଚାରିଜଣ ପ୍ରଥମ ଚତୁର୍ଭୁଜ। ତେଣୁ କୃଷ୍ଣ ଯେଉଁଠି ଯେଉଁଠି ଲୀଳା କରନ୍ତି, ଦ୍ୱାରକା ମଥୁରା ଗଲେ ବଳରାମ ବି ଯାଆନ୍ତି ସେବା କରିବା ପାଇଁ। ପ୍ରଥମ ଚତୁର୍ଭୁଜ, ଦ୍ୱିତୀୟ ଚତୁର୍ଭୁଜ, ତାଙ୍କ ଶକ୍ତିର ପ୍ରକାଶ କ'ଣ ରହିଛି, ବୈକୁଣ୍ଠରେ କ'ଣ କ'ଣ ହୁଅନ୍ତି, ସବୁ ରୂପକୋଷାମ ସବୁ ବ୍ୟାଖ୍ୟା କରିଛନ୍ତି। ମୁଁ ପଢି ଦଉଛି କେତେଟା ଜିନିଷ। ପ୍ରଥମ ଚତୁର୍ଭୁଜ ହେଉଛନ୍ତି ବାସୁଦେବ, ପରମ ବ୍ୟମନାଥ ବିଳାସଙ୍କର ସେ ପରମାତ୍ମା। ପ୍ରଥମ ଚତୁର୍ଭୁଜ ରହିଲେ ଦେଖନ୍ତୁ ଏଠି କେତେଟା ପଏଣ୍ଟକୁ ମନେ ରଖିବେ, ଆମେ ଯେଉଁ କହୁଛୁ ପରମାତ୍ମା ପରମାତ୍ମା, ବେଳେବେଳେ ଆମେ ଭକ୍ତମାନେ ଭାବନ୍ତି ପରମାତ୍ମା ମାନେ କ'ଣ, ସେ କିଏ, ସେ କ'ଣ କୃଷ୍ଣ ଆମ ହୃଦୟ ଭିତରେ ଅଛନ୍ତି କୁହାହଉଛି, ପୁଣି କୁହାହଉଛି ପରମାତ୍ମା, ପରମାତ୍ମା କିଏ, ସିଏ ତାଙ୍କ ସ୍ୱରୂପ, ସେ କେଉଁ ଦେବତା, ସିଏ ପରମାତ୍ମା କିଏ, ଯେ ବସୁଦେବ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଯେ ବାସୁଦେବ ଯିଏ ରହିଲେ ସିଏ ହେଉଛନ୍ତି ଏ ପରମ ବ୍ୟମନାଥଙ୍କର ବିଳାସ। ପରମ ବ୍ୟମନାଥ କିଏ, ଭଗବାନ କୃଷ୍ଣ ଯେତେବେଳେ ପରମ ବୈକୁଣ୍ଠ ଲୀଳା କରନ୍ତି ତାଙ୍କର ବିଳାସ, ବିଳାସ ପରମାତ୍ମା କିଏ ରହିଲେ, ପରମାତ୍ମା ଆମେ କ'ଣ କହୁଛେ, ଗରୁଡ ସାଇ ବିଷ୍ଣୁ, କାରଣ ସାଇ ବିଷ୍ଣୁ, ଗରଦ ସାଇ ବିଷ୍ଣୁ, ତାପରେ କିଏ କ୍ଷୀରତା ସାଇ ବିଷ୍ଣୁ, ସେଠି ସେ ହେଲେ ପରମ ବ୍ୟମନାଥ, ତାଙ୍କର ବିଳାସ ହେଲେ ଇଏ, ସେ ଚିତ୍ତର ଅଧିଷ୍ଠାତ୍ରୀ ଦେବତା, ଅଧିଷ୍ଠାତ୍ରୀ ଦେବତା, ସେ ଜ୍ଞାନ ଶକ୍ତି ଦିଅନ୍ତି। ଜ୍ଞାନ ଶକ୍ତିର ଗୋଟେ ଜୀବର ଆସେ, ସେ ଜ୍ଞାନ ଶକ୍ତିର କିଏ ଦିଅନ୍ତି, ବାସୁଦେବ ଦିଅନ୍ତି। ଆଚ୍ଛା ସଂକର୍ଷଣ କିଏ, ଏ ବାସୁଦେବଙ୍କର ବିଳାସ ହେଲେ ସଂକର୍ଷଣ, କ୍ରିୟାଶକ୍ତି, ଇଏ ଅହଙ୍କାରର ଦେବତା, ଅହଙ୍କାରର ଉପାସ୍ୟ। ଜୀବଟା ଯୋଉ କର୍ମ କରୁଛି ତାର ଅହଂଭାବ ନ ଆସିଲେ ସେ କର୍ମ କରିପାରିବନି, କରିପାରିବ। ଚାଷୀ କହୁଛି ମୁଁ ବଡ଼, ସେଥିପାଇଁ ସେ ଚାଷ କରୁଛି, ଚାଷୀ ଯଦି କୁହନ୍ତା ମୁଁ ସବୁଠୁ ଛୋଟ, ସେ ଚାଷ ବି କରନ୍ତାନି ନା, କ'ଣ କହୁଛ, ଯିଏ ବି ଯେତେ ଦେଖ ସମସ୍ତେ ବ୍ରାହ୍ମଣ କଣ କହୁଛି, ମୁଁ ବ୍ରାହ୍ମଣ, ଏ ଅହଙ୍କାର ଆସୁଛି ବୋଲି ସେ କର୍ମ କରୁଛି। ଭକ୍ତ କଣ କହୁଛି, ମୁଁ ସତ ନା, ମୁଁ ଭକ୍ତ ଯେତେବେଳେ କହୁଛି ସେ ଭକ୍ତି କରୁଛି, ଯେତେବେଳେ ଭାବିବ ମୁଁ ଭକ୍ତ ନୁହେଁ ଆଉ ଭକ୍ତି କଲା, ସେ ପ୍ରଥମେ ଯେଉଁ ତାର ଭକ୍ତିରେ ଷ୍ଟାର୍ଟ ହଉଛି, ସେ କଣ ଭାବୁଛି, ମୁଁ ଭକ୍ତ ଅନ୍ୟମାନଙ୍କ ଠାରୁ ଶ୍ରେଷ୍ଠ, ମୁଁ ମାଛ ମାଂସ ଛାଡ଼ିଛି, ପିଆଜ ରସୁଣ ଛାଡ଼ିଛି, ଆମର ଏଇଟା ଅହଙ୍କାର ନୁହେଁ, ଏଟା ହଉଛି ଆମର ଅଭିମାନ, ଏଟା ହଉଛି ଅଭିମାନ, ଏଟା ସ୍ୱରୂପ ଅବସ୍ଥା, ସେଟା ନ ରହିଲେ ଭକ୍ତି ବି କରିପାରିବାନି। ତେଣୁ ବାସୁଦେବ ହେଲେ ପରମାତ୍ମା ଜ୍ଞାନ ଶକ୍ତି ଦିଅନ୍ତି, ସଂକର୍ଷଣ ହେଲେ ବାସୁଦେବଙ୍କର ବିଳାସ, ଯିଏ ଅହଙ୍କାର ଉପାସ୍ୟ ସେ କ୍ରିୟାଶକ୍ତି, ପ୍ରଦ୍ୟୁମ୍ନ ହେଲେ ସଂକର୍ଷଣଙ୍କର ବିଳାସ, ଜଣେ ଜଣଙ୍କର ବିଳାସ ସେ ବୁଦ୍ଧି ତତ୍ତ୍ୱର, ଆଉ ଅନିରୁଦ୍ଧ ହେଲେ ପ୍ରଦ୍ୟୁମ୍ନଙ୍କର ବିଳାସ ସେ ମନ ତତ୍ତ୍ୱର, ଏସବୁ ରହିଛନ୍ତି। ପରମ୍ବ୍ୟମରେ ଚତୁର୍ବ୍ୟୁହର ଦ୍ୱିତୀୟ ବ୍ୟୁହ ଯେ ସଂକର୍ଷଣ, ତାହା ବଳରାମଙ୍କର ସ୍ୱରୂପ, ତାଙ୍କର ନାଁ ହେଉଛି ମହାସଂକର୍ଷଣ। ପରମ୍ବ୍ୟମ ମାନେ କୋଉଟା, ବୈକୁଣ୍ଠରେ ଯୋଉ ସଂକର୍ଷଣ ରହୁଛନ୍ତି, ତାଙ୍କୁ ବେଳେବେଳେ ଲେଖା ହେଇଥିବ ମହାସଂକର୍ଷଣ, ବେଳେବେଳେ ଲେଖା ହେଇଥିବ ସଂକର୍ଷଣ, ସେ କାହାର ଏକ୍ସପାନ୍ସନ୍ ଲେଖୁଛନ୍ତି। ପରମ୍ବ୍ୟମର ଚତୁର୍ବ୍ୟୁହରେ ଦ୍ୱିତୀୟ ଯେ ବ୍ୟୁହ, ପରମ୍ବ୍ୟମର ଯୋଉ ବୈକୁଣ୍ଠରେ ଯୋଉ ଚତୁର୍ବ୍ୟୁହ ଅଛନ୍ତି, କଣ ବୁଝିପାରୁଛ ନା ନାହିଁ, ଦ୍ୱାରକାରେ ଚତୁର୍ବ୍ୟୁହ ଅଛନ୍ତି, କିଏ କିଏ ଚତୁର୍ବ୍ୟୁହ, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ, ଇଏ ଦ୍ୱାରକାରେ ଅଛନ୍ତି। ଆଚ୍ଛା ବୈକୁଣ୍ଠରେ ବି ଅଛନ୍ତି, ବୈକୁଣ୍ଠରେ ନାହାନ୍ତି, ପଢ଼ ଭାଗବତ ଦେଖିବ, ବୈକୁଣ୍ଠରେ ବି ଅଛନ୍ତି, କିଏ କିଏ, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ। ଜଣେ କ୍ୱେଶ୍ଚନ୍ କରିବ, ତାର ବୈକୁଣ୍ଠରେ ଯିଏ ଅଛନ୍ତି ସଂକର୍ଷଣ, ସିଏ କିଏ, ଆକ୍ଚୁଆଲି ତାଙ୍କର ନାଁ ହେଉଛି ମହାସଂକର୍ଷଣ, ସିଏ କିଏ ନା, ପରମ୍ବ୍ୟମରେ ଚତୁର୍ବ୍ୟୁହର ଦ୍ୱିତୀୟ ଯେ ବ୍ୟୁହ ଯେ ସଂକର୍ଷଣ, ଦ୍ୱିତୀୟ ବ୍ୟୁହ ହେଲେନି କି, ପ୍ରଥମ ବାସୁଦେବ ତାପରେ ସଂକର୍ଷଣ, ତାହା ବଳରାମଙ୍କର ସ୍ୱରୂପ, ସିଏ ହେଲେ ମହାସଂକର୍ଷଣ। ତେଣୁ ବଳରାମ ଯେତେବେଳେ ଭଗବାନ କୃଷ୍ଣ ବିଷ୍ଣୁ ରୂପରେ ଲୀଳା କଲେଣି, ବଳରାମ ହେଠି କଣ କଲେଣି, ସଂକର୍ଷଣ ରୂପରେ ତାଙ୍କ ବିସ୍ତାରକୁ ହେଠି ପଠାଇଲେଣି। ଯେତେବେଳେ ଖାଲି ସଂକର୍ଷଣ ଟର୍ମ ଲାଗିଥିବ, ସମସ୍ତ ଜୀବକୁ ଯେମିତି ପାତାଳରେ ଅଛନ୍ତି ସଂକର୍ଷଣ, ସେ ସମସ୍ତ ଜୀବକୁ ଇଏ ମହାପ୍ରଳୟ ଆଡ଼କୁ ଆକର୍ଷଣ କରନ୍ତି ସଂକର୍ଷଣ। ଜୀବଗୁଡ଼ାକ ଯେତେବେଳେ ସୃଷ୍ଟି ପ୍ରଳୟ ହେଇଯାଉଛି, ସବୁ ଜୀବକୁ ନେଇକି ରଖୁଛନ୍ତି ଆଉ ପରମାତ୍ମାଙ୍କ ପାଖରେ ରଖୁଛନ୍ତି, ପୁଣି ଜୀବ ଉଦ୍ଧୃତ ଭାବେ ସୃଷ୍ଟି ଆରମ୍ଭ ହେଲେ, ଲଘୁ ଭାଗବତାମୃତରେ ସେ କହିଛନ୍ତି, ପରମ୍ବ୍ରହ୍ମରେ ଶ୍ରୀକୃଷ୍ଣ ନାରାୟଣ ରୂପରେ ବିଳାସ ବେଳେ ବଳଦେବ ମହାସଂକର୍ଷଣ, ଲଘୁ ଭାଗବତାମୃତରେ ଅଛନ୍ତି। ବେଳେବେଳେ କନଫ୍ୟୁଜନ୍ ଯେ ମହାସଂକର୍ଷଣ କିଏସ୍, ସଂକର୍ଷଣ କିଏସ୍, ଏ ଲଘୁ ଭାଗବତାମୃତରେ ରୂପଗୋସ୍ୱାମୀ ଦେଲେ, କଣ କହିଲେ, ପରମ୍ବ୍ୟମରେ ଶ୍ରୀକୃଷ୍ଣ ନାରାୟଣ ସ୍ୱରୂପରେ ଯେତେବେଳେ ବିଳାସ କରୁଛନ୍ତି, ଶ୍ରୀକୃଷ୍ଣଙ୍କର ମାନେ କ୍ଲିଅର ହଉଛନ୍ତି କି ନାହିଁ, କୃଷ୍ଣ ବଳରାମ ରହିଲେ କୋଉଠି, ବୃନ୍ଦାବନରେ, ସେଠି ବଳରାମ ଦ୍ୱିଭୁଜ ରହିଲେ, ସେଠି ତାଙ୍କର ଦାସ୍ୟ ସଖ୍ୟ ବାତ୍ସଲ୍ୟ ରହିଲେ, କିନ୍ତୁ ଅଲଗା ଲୀଳାରେ ସବୁ ଦାସ୍ୟ ରହିଲେ, ମଥୁରାରେ ତଳେ କଲେ ଲୀଳା, ଦ୍ୱାରକାରେ ତଳେ ଲୀଳା କଲେ, ସେଠି ଚତୁର୍ବ୍ୟୁହ ରୂପରେ ସଂକର୍ଷଣ ହେଇକି ରହିଲେ। ଆଚ୍ଛା ତାହେଲେ କୃଷ୍ଣ ବିଳାସ ରୂପରେ ବୈକୁଣ୍ଠରେ ଲୀଳା କଲେ, ସେତେବେଳେ ମହାସଂକର୍ଷଣ ହେଲେ, ଏ ମହାସଂକର୍ଷଣ କିଏ, ସେ କହିଲେ ଏଇ ଦ୍ୱାରକାର ଚତୁର୍ବ୍ୟୁହର ଲେଖିଲେ ନା, ପରମ୍ବ୍ୟମର ଚତୁର୍ବ୍ୟୁହର ଦ୍ୱିତୀୟ ଯେ ବ୍ୟୁହ ସଂକର୍ଷଣ, ତାହା ବଳରାମଙ୍କ ସ୍ୱରୂପ, ତାଙ୍କର ନାଁ ହେଉଛନ୍ତି ମହାସଂକର୍ଷଣ, ତାଙ୍କର ନାଁ ମହାସଂକର୍ଷଣ। ପରମ୍ବ୍ୟମରେ ଶ୍ରୀକୃଷ୍ଣ ନାରାୟଣ ସ୍ୱରୂପରେ ଯେଉଁ ବିଳାସ କରନ୍ତି, ସେଠି ବଳଦେବ ନିଜେ ମହାସଂକର୍ଷଣ ଉପରେ ବିଳାସ କରୁଛନ୍ତି, ବୁଝିହେଲା ନା, କର୍ଣ୍ଣସାଇ ବିଷ୍ଣୁଙ୍କର ଅବତାର ବା ବିଳାସ ହେଲେ ଗର୍ଭସାଇ ବିଷ୍ଣୁ, ଗର୍ଭସାଇ ବିଷ୍ଣୁ ବିଳାସ ହେଲେ କ୍ଷୀରସାଇ ବିଷ୍ଣୁ, କ୍ଷୀରସାଇ ବିଷ୍ଣୁଙ୍କର ବିଳାସ ହେଲେ ଅନନ୍ତ ଶେଷ, ତାଙ୍କ ନାଁ ଅନନ୍ତ ବା ଶେଷ, କେତେ ହେଲେ, ପାଞ୍ଚ ହେଇଗଲେ କି ନାହିଁ। ଆଚ୍ଛା ବୈକୁଣ୍ଠକୁ ଯେତେବେଳେ ଭଗବାନ ଗଲେଣି, ଯେତେବେଳେ ବୈକୁଣ୍ଠରେ କୃଷ୍ଣ ନାରାୟଣ ରୂପରେ ଲୀଳା କରୁଛନ୍ତି, ସେଠି ମହାସଂକର୍ଷଣ ଉପରେ ବଳରାମ ଗଲେଣି। ଏଭଳି ଭାବରେ ସେବାର ଶିକ୍ଷାକୁ ସେ ଦଉଛନ୍ତି, ଆଉ ବିଶେଷ କରି ତାଙ୍କର ସବୁଠୁ ସେବାର ବିସ୍ତାର ହଉଛି ଶେଷ ରୂପରେ, ଶେଷ ରୂପରେ କାୟିକ ବାଚିକ, ଆଗରୁ ମୁଁ କଥା ହେଇଛି ଆପଣ ବଳରାମ କଥା ଶୂନ୍ୟ ବିଷୟ ସେଥିରେ ଅଛନ୍ତି, ସେ କାୟିକ ବାଚିକ ମାନସିକ ସବୁ ସେବା କରନ୍ତି। ସେଇ ତ ଅନନ୍ତ ଶେଷ ଭକ୍ତବତାର, ସେଇ ତ ଅନନ୍ତ ଶେଷ ଭକ୍ତବତାର,
ঈশ্বরের সেবা বিনা নাহি জানে আর, ঈশ্বরের সেবা বিনা নাহি জানে, সহস্র বদন করে কৃষ্ণ গুণ গান, সহস্র বদন করে কৃষ্ণ গুণ গান, নিরবধি গুণ গান অন্ত নাহি পান, নিরবধি গুণ গান অন্ত নাহি পান।
ଇଏ ଶେଷ ରୂପରେ କଣ କରୁଛନ୍ତି, ଏଠି ସେବା ସେବା କଲେ କି ନାହିଁ, ବଳରାମ ରୂପରେ ବ୍ରଜରେ ସେବା କଲେ। ସୃଷ୍ଟି ପ୍ରସଙ୍ଗରେ କାରଣ ସାଇ ବିଷ୍ଣୁ, ଗରଦ ସାଇ ବିଷ୍ଣୁ, କ୍ଷୀରଦ ସାଇ ବିଷ୍ଣୁ, ମହାସଂକର୍ଷଣ ରୂପରେ ସେବା କଲେ। ପୁଣି ଯୋଉ ରହିଛନ୍ତି ପାତାଳରେ, ଶେଷ ରୂପରେ ସେବା କରୁଛନ୍ତି। ଶେଷ ରୂପରେ କାୟିକ ସେବା, ବାଚିକ ସେବା, ମାନସିକ ସେବା। କାୟିକ ସେବା କଣ, ପଞ୍ଚାଶତ କୋଟି ଯୋଜନ, ପଞ୍ଚାଶତ କୋଟି କେତେ ହେଲା, ପଞ୍ଚଶତ କୋଟି, ପଞ୍ଚଶତ କୋଟି ମାନେ ପାଞ୍ଚଶହ କୋଟି ହେଲା, ପାଞ୍ଚଶହ କୋଟି ହଉଛି ଯୋଜନା ଏ ବ୍ରହ୍ମାଣ୍ଡ। ତାକୁ ଗୋଟେ ସୋରିଷ ଭଳି ଧରିଛନ୍ତି, କାୟିକ ସେବା କରିଛନ୍ତି। ବାଚିକ ସେବା କଣ, ବାଚିକ ସେବା ଏଇଟା ସହସ୍ର ବଦନ କରେ କୃଷ୍ଣ ଗୁଣଗାନ। ଆଚ୍ଛା ଶେଷ କେମିତି ହେଇଥିବେ, ଶେଷ କେମିତି କଣ, ସର୍ପନା କଣ, ପଞ୍ଚମ ସ୍କନ୍ଦ ଭାଗବତରେ ତାଙ୍କର ବର୍ଣ୍ଣନା କରାଯାଇଛନ୍ତି ଶେଷ କେମିତିକା। ତାଙ୍କ ଗୋଟିଏ ମସ୍ତକ ଅଛନ୍ତି ତାଙ୍କ ବଳୟରେ, ତାଙ୍କ ଭୁଜରେ ବର୍ଣ୍ଣନା ସବୁ ଗୋସାଇମାନେ ଦେଇଛନ୍ତି ତାଙ୍କୁ। ଏବେ ମୁଁ କହିବି, ପରେ ଆରଥରୁ କେତେବେଳେ କହିବି, ତ ଶୁଣିବେ କେମିତି ଦେଇଛନ୍ତି। ସେମିତି ନାହିଁ, ପୁରା ଖାଲି ଯେ ଖାଲି ଯେ ସର୍ପ ଆକାର ରହିଛନ୍ତି, ସର୍ପ ଆକାର ରହିଛନ୍ତି, ଗୁଣଗାନ କେମିତି କରୁଛନ୍ତି, କାରଣ ସେ ସର୍ପ ଫଣାରେ ଗୁଣଗାନ କରୁଛନ୍ତି, ସେଟା ବି ବିଚିତ୍ର ନୁହେଁ ଭଗବାନଙ୍କ ପାଇଁ। ତାଙ୍କ ସ୍ୱରୂପ ଅଛନ୍ତି, ତାଙ୍କ ସ୍ୱରୂପଟା କଣ, ଯେମିତି ଗଙ୍ଗା କହୁଛେ, ଗଙ୍ଗା କଣ, ଗଙ୍ଗା କହିଲେ ଆମେ ଜଳ, ଲୋକ ତ ଗଙ୍ଗାକୁ ପୂଜା କରୁଛନ୍ତି, କଣ କହୁଛନ୍ତି, ଗଙ୍ଗା ମାୟା ଜଳକୁ କହୁଛନ୍ତି, କିନ୍ତୁ ଗଙ୍ଗାଙ୍କ ସ୍ୱରୂପ ଅଲଗା ଅଛି ନା, ଗଙ୍ଗା ଦେବୀ ଅଛନ୍ତି ନା, ଯମୁନା ଦେବୀ ଅଛନ୍ତି ନା, ସେଠି ଶେଷଙ୍କର ସ୍ୱରୂପ ଅଛନ୍ତି, ତାଙ୍କ ରୂପ ବର୍ଣ୍ଣନା ଅଛନ୍ତି। ନାଗପତ୍ନୀ ମାନେ ତାଙ୍କୁ ବଳୟ ପିନ୍ଧେଇ ଦିଅନ୍ତି, ଚନ୍ଦନ ପିନ୍ଧେଇ ଦିଅନ୍ତି, ଆକୁ ସବୁ ଆଣିକି ରେଫରେନ୍ସ ଦେଇଛନ୍ତି କେଉଁ କେଉଁଠି ଏଠି ସବୁ ଅଛି। ଏ ଶେଷ କଣ କରନ୍ତି, ଭାଗବତ କୁହନ୍ତି ସବୁବେଳେ, କୃଷ୍ଣ ଗୁଣଗାନ ଆଉ ଭାଗବତ, ସନକାଦି ଭାଗବତ ଶୁଣେ ଯାହାର ମୁଖେ, ବ୍ରହ୍ମଚାରୀମାନେ ସବୁ ଜାଣନ୍ତି ସନକାଦି ଋଷି ମାନେ ଭାଗବତ ସବୁବେଳେ କୁହନ୍ତି, କିଏ ଶେଷ ଅନନ୍ତ ଭାଗବତ କୁହନ୍ତି ନା, ସେ ଭାଗବତ ପରମ୍ପରା ଦୁଇଟା ପରମ୍ପରା, କିଏ କିଏ ପରମ୍ପରା ରହିଲେ, ଭାଗବତର ଦୁଇଟା ପରମ୍ପରା ନାହାନ୍ତି। ଆଉ ତ ପଢୁନ, ଆ ତ କି ପଢୁନ, ଆଜିକାଲି ପଢୁନ କି ନୋଟ୍ କରୁନ, ଆଉ ଆମେ ନୂଆ ଭକ୍ତ ବେଳେ ସବୁ ଜାଣିଥିଲୁ, ନ୍ୟୁ ଡିଭୋଟିଜ୍ ବେଳେ ଆମ ଗୁରୁଦେବ ଗୁରୁ ଶୁଣୁ, ଆମେ ନୂଆ ଭକ୍ତ ବେଳେ ଯାହା ଜାଣିଥିଲୁ, ଆଜିକାଲି 50 ବର୍ଷର ଭକ୍ତ ଆମକୁ ଦୁଃଖ ଲାଗୁଛି, ଆମେ ଗର୍ବରେ କହୁନୁ। ଯିଏ ଗୌରଗୋବିନ୍ଦ ସ୍ୱାମୀ ମହାରାଜ ଶିଷ୍ୟକୁ ଶୁଣନ୍ତି, ଗୌରଗୋବିନ୍ଦ ମାନେ ଶିଷ୍ୟ ଡରି ଯାଆନ୍ତି, ଗୌରଗୋବିନ୍ଦ ଶିଷ୍ୟ ମାନେ ସେ ତତ୍ତ୍ୱ ଜାଣିଥିବେ, ଜାଣୁ ନ ଜାଣୁ ସେ କଣ ହେଇଥିବ, ସେ ତତ୍ତ୍ୱ ଜାଣିଛି ଆମେ, ଆମର ଗଢ଼ଣଟା ସେ ଆମ ନୂଆ ଡିଭୋଟି ବେଳେ ଆମେ ଜାଣିଛୁ। ଆଉ ଏବେ 25 ବର୍ଷ 30 ବର୍ଷ ପ୍ରଚାର କରିକି ଭକ୍ତ ନ ପଚାରିଦେଲେ ଗୋଟେ କଥା କହିପାରିବେନି, ତତ୍ତ୍ୱ ଗୋଟା ତୁମେ ଜାଣିବ ନା, ଅଡୁଆ ହବ, ଏଇଟା ଅସୁବିଧାରେ ପଡ଼ିବ, ତୁମେ ତତ୍ତ୍ୱ ଭ୍ରମ ରହିଛି, ତୁମର ତତ୍ତ୍ୱ ଭ୍ରମଣ ରହିଗଲେ ତୁମର ମତି ଲାଗିବନି, ସମ୍ବନ୍ଧ ଆସିବନି। କେଉଁ କଥା ପଚାରିଥିଲି, ଭାଗବତର ଦୁଇଟା ପରମ୍ପରା, ଏଇଟା କମନ ଜିନିଷଟା, ତୁମେ ଯଦି ନ ଜାଣିବ କେମିତି ପ୍ରିଚିଂ କରିବ। ଭଗବାନ କହିଲେ ଆମକୁ ଗୋଟିଏ ପରମ୍ପରାର କେବଳ ମନେ ରଖୁଛେ, ପ୍ରଭୁବା ସ୍ପଷ୍ଟ ଲେଖିଛନ୍ତି ତୃତୀୟ ସ୍କନ୍ଧ ଭାଗବତରେ, ତୁମେ ଦେଖ ସେ ପରମ୍ପରା ଅଛନ୍ତି। ପ୍ରଥମ ପରମ୍ପରା କଣ, ଭଗବାନ କୃଷ୍ଣ କହିଲେ, ସରି ବ୍ରହ୍ମା କହିଲେ ନାରଦଙ୍କୁ, ନାରଦ କହିଲେ ବ୍ୟାସଙ୍କୁ, ବ୍ୟାସ କହିଲେ ଶୁକଦେବଙ୍କୁ, ଶୁକଦେବ କହିଲେ ସେଠି ସଭାରେ କିଏ ଥିଲେ, ଶୁକପ୍ରତୀକ ସମାଜ ରହିଲା, ତାପରେ ସେଠି କିଏ ଥିଲେ, ସୁତ ଗୋସ୍ୱାମୀ, ସୁତ କହିଲେ ସୌନକକୁ। ଇଏ ଗୋଟେ ଗୋଟେ ପରମ୍ପରା, ଦ୍ୱିତୀୟ ପରମ୍ପରା କିଏ, ତାଙ୍କରି ପାଖରେ ଆସୁଛନ୍ତି ସଂକର୍ଷଣ ଶେଷ, ସିଏ କହିଲେ ଚତୁର୍କୁମାରକୁ, ଚତୁର୍କୁମାର କହିଲେ ସାଂଖ୍ୟାନ ଋଷିକୁ, ସାଂଖ୍ୟାନ ଋଷି କହିଲେ ପରାଶରଙ୍କୁ, ପରାଶର କହିଲେ ବୃହସ୍ପତିଙ୍କୁ, ବୃହସ୍ପତି କହିଲେ ମୈତ୍ରଙ୍କୁ, ମୈତ୍ର କହିଲେ ବିଦ୍ରୁଙ୍କୁ, ବିଦ୍ର ମୈତ୍ର ସମ୍ବାଦ ପଢ଼ୁନା, ସେଟା ସବୁ ପଢ଼ିଲେ ସେ ଜାଣିବେ ଏଇଟା ଏ ପରମ୍ପରା ବିଦ୍ରୋହ ମୈତ୍ର ଭାଗବତ ଦ୍ୱିତୀୟ ପରମ୍ପରା। ଆଉ ବଳରାମ ଯୋଉ ମାରିଦେଲେ, ମାରିଲେ କାହାକୁ, ଆମର ଭାଗବତ ପଢି ରୋମହର୍ଷଣ ସୂତଙ୍କୁ ମାରିଲେ, କାହିଁ ମାରିଲେ? କିରେ ତୁ ବାପା ଭାଗବତ ମୁଁ କହିଛି, ମୁଁ ଭାଗବତର ବକ୍ତା, ମୋରି ଆଗରେ ତୁ ବସି ଯାଇକି ଭାଗବତ ବ୍ୟାସ ଆସନଲେ ମୁଁ ଆଇଲେଣି ଉଠୁନୁ। ସେ ଭାଗବତ ସିଏ କହୁଛନ୍ତି ନା ନାଇଁ, ନିରବ ଥିବା ଏଇଟା ଚୈତନ୍ୟ ପଢୁ ନା, ଚୈତନ୍ୟ ପଢିଲେ ସିନା ଜାଣିବେ। ସନକାଦି ଭାଗବତ ସୁନେ ଯାର ମୁଖେ ଭଗବାନର ଗୁଣ କହେ ଭାସେ ପ୍ରେମ ସୁଖେ। ଶେଷ ସବୁବେଳେ ଭାଗବତ କହୁଛନ୍ତି, ଚତୁର୍ସନକ ଜାଣିଛନ୍ତି ଭାଗବତ ଶୁଣନ୍ତି। ଚତୁର୍ସନଙ୍କ ପାଖରୁ ସାଂଖ୍ୟାନ ଋଷି ରହିଲେ, ସାଂଖ୍ୟାନ କତୁରୁ ପରାଶର, ପରାଶରଙ୍କ କତୁରୁ କଣ ରହିଲେ, ଇଏ ବୃହସ୍ପତି, ବୃହସ୍ପତିଙ୍କ ପାଖରୁ ଆସିଲେ ମୈତ୍ରୀ, ମୈତ୍ରୀ ପାଖରୁ ଆସିଲେ ବିଦୁର। ପରମ୍ପରା ନା ଭାଗବତ, ଆଉ ବଳଦେବ କାହିଁକି କଣ ଖାଲି ମାରିଦେଲେ ତାକୁ? ଭାଗବତ, ତୁ ଭାଗବତ ଆସନ ବସିଗଲା ପରେ ତୁ ଜାଣିପାରୁନୁ କଣ କହିଦଉଛୁ? ମୁଁ ସ୍ୱୟଂ ମୁଁ ଭାଗବତର ବକ୍ତା, ତୋର ଅକଲ୍ୟାଣ ହବ। ସେଥିପାଇଁ ଏଇ ଯୋଉ ସେବା କରୁଛନ୍ତି, କାୟିକ ସେବା କରୁଛନ୍ତି, ଧାରଣ କରୁଛନ୍ତି, ବାଚିକ ସେବା ଗୁଣଗାନ କରୁଛନ୍ତି, ମାନସିକ ସେବା ସବୁବେଳେ କୃଷ୍ଣଙ୍କର ରୂପ ଗୁଣ ଲୀଳାର ଚିନ୍ତନ କରୁଛନ୍ତି। କିଏ ଶେଷ? ଆଚ୍ଛା ଏତିକି ସରିଗଲା, କେତେ ହେଲା, କେଉଁ କେଉଁ ସୃଷ୍ଟି ହେଲା ମନେ ରଖନ୍ତୁ। ପ୍ରଥମ ସେବା, ପ୍ରଥମ ଭଉଣୀ ଚାଲନ୍ତୁ, ବ୍ରଜରେ ସେବା। ବ୍ରଜରେ କଣ କଣ ସେବା ମୁଁ କିଛି କହିନି, ବ୍ରଜରେ କେମିତି କୃଷ୍ଣ ସେବା ବଳରାମଙ୍କର ସେବା କରନ୍ତି ତାକୁ ସବୁ କହିନି। ତା ଭଜନ ଆଗରେ ସବୁ ଭଜନ ଆକାରରେ ବହୁତ ବେଙ୍ଗଲୀ ଭଜନ ଅଛି, କେମିତି କୃଷ୍ଣଙ୍କୁ ସୁଖ ଦିଅନ୍ତି। ମଥୁରା ଦ୍ୱାରକାରେ ସଂକର୍ଷଣ ରୂପରେ, ବୈକୁଣ୍ଠରେ ମହାସଂକର୍ଷଣ ରୂପରେ, ଶେଷ ରୂପରେ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ଭାଗବତ କହୁଛନ୍ତି, ଗୁଣଗାନ କରୁଛନ୍ତି, ତାପରେ କଣ କରୁଛନ୍ତି, ପୁଣି ଦଶ ରୂପରେ ସେବା କରୁଛନ୍ତି, ପୁଣି ଦଶ ରୂପରେ ସେବା କରୁଛନ୍ତି, ଦଶ ରୂପରେ। ଛତ୍ର ପାଦୁକା ସଜା ଉପାଧାନ ବସନ, ଛତ୍ର ପାଦୁକା ସଜା ଉପାଧାନ ବସନ, ଆରାମ ଆବାସ ଯଜ୍ଞ ସୂତ୍ର ସିଂହାସନ, ଆରାମ ଆବାସ ଯଜ୍ଞ ସୂତ୍ର ସିଂହାସନ। ଏଇ ଏଇ ମୂର୍ତ୍ତି, ଏଇ ମୂର୍ତ୍ତି ଭେଦ କରି କୃଷ୍ଣ ସେବା କରେ, କୃଷ୍ଣର ଶେଷତ ପାଇଆ ଶେଷ ନାମ, ତାଙ୍କ ନାମଟା ଶେଷ କାହିଁକି ନା ସବୁବେଳେ କୃଷ୍ଣଙ୍କ ଉଚ୍ଚିଷ୍ଟ ପାଉଛନ୍ତି, ମାନେ କୃଷ୍ଣଙ୍କର ରେମ୍ନାଣ୍ଟ ଯୋଉଟା କୁହାଯାଏ, କୃଷ୍ଣଙ୍କ ସେବା କରିକି ତାଙ୍କ କଣ ପ୍ରସାଦ ପାଇବା ପାଇଁ ପୁଣି କଣ କଣ ରୂପରେ ବିସ୍ତାର କରିଛନ୍ତି। ଛତ୍ର, ଛତ୍ର କଣ କହିଲେ, ଯୋଉଟା ଧରୁଛନ୍ତି, ମୁଁ ଅଭିଷେକ ବେଳେ ଧରୁନାହାନ୍ତି, ସେ ବଳରାମ, ସେ ବଳରାମଙ୍କର ବିସ୍ତାର। ସେଥିପାଇଁ ସେବକମାନେ ଜାଣିବା ଦରକାର ଯେ ବାସନ କୌଶନ ସବୁ ରହୁଛି, ଠାକୁରଙ୍କର ଯୋଉ ବାସନ କୁଶନ ତ ଏଣେ ତେଣେ ଜାଗା ରଖା ହବନି, ତଳେ ରଖାଯିବନି, ପାଦ ବାଜିଲେ ତାଙ୍କୁ ପ୍ରଣାମ କର, ସେ ବଳରାମଙ୍କର ସବୁ ବିସ୍ତାର ସେବା ଜିନିଷ, ଯେତେ ଭଗବାନଙ୍କ ସେବା ଜିନିଷ ବଳରାମଙ୍କ ବିସ୍ତାର। ମନ୍ଦିର ତଳେ ପ୍ରତିଷ୍ଠା କରାଯାଉଛି, କଣ ରହୁଛନ୍ତି, କଣ ଆଗେ ପ୍ରତିଷ୍ଠା କରାଯାଉଛନ୍ତି, ଶେଷ ଅନନ୍ତ, ଅନନ୍ତ ଦେବ ଆଗେ ପ୍ରତିଷ୍ଠା ହେବେ। କଣ କଣ ମୁଁ ସଂକ୍ଷେପରେ କହୁଛି, ସମୟ ହେଇଗଲାଣି। ଛତ୍ର ପାଦୁକା, ପାଦୁକା ଠାକୁରଙ୍କ ପାଖରେ ରଖନ୍ତି, ଛୋଟ ପାଦୁକା ସେ ତାଙ୍କର, ସେ ନିଜେ ବିସ୍ତାର ହଉଛି। ଆଉ ଏତେ ତାଙ୍କର ଏଟା ତ ବିଧି ମାର୍ଗରେ ଆମେ ଚାଲିଛେ, ରାଗାନୁଗ ମାର୍ଗରେ ନିଜ ଅନଙ୍ଗ ମଞ୍ଜରିକି ଯାଉଛନ୍ତି, ରାଧାରାଣୀଙ୍କ ସାନ ଭଉଣୀକି ଯାଇକି କୁଞ୍ଜରେ ସେବା କରୁଛନ୍ତି ବଳରାମ, ସେବା ତାଙ୍କର ସୁଖ। ଆଉ କଣ ପଢୁଥିଲୁ ଗୋଟେ, ଯିଏ ନିଜେ ସେବ୍ୟ ସେବକର ଉତ୍ସ, କୃଷ୍ଣ ସେବ୍ୟ ସେବକ ନା, ଦିଟା ନା, ନିଜ ପାଦକୁ ନିଜେ ସେବା କରିବ, ଲୋକ କେହି ଯେତେବେଳେ କେହି ନଥିବେ ନିଜ ଗୋଡ଼ ହାତ ବିନ୍ଧେ, ଲୋକ କଣ କରେ, ହଁ ନିଜେ ନିଜ ମୁଣ୍ଡକୁ ଛିପିବ, ସେ ନିଜକୁ ନିଜେ କଣ ଭଲ ଲାଗିବ, ନିଜକୁ ନିଜେ କଣ, ଖାଲି ମନକୁ ବୁଝିବା କଥା, ଆଉ ଗୋଡ଼ଟା ବିନ୍ଧୁଛି, ନିଜକୁ ନିଜେ କେବେ ଭଲ ଲାଗିବନି। ତେଣୁ କୃଷ୍ଣ ଯେତେବେଳେ ବଳରାମ ହଉଛନ୍ତି, ସେ ନିଜ ନିଜର ସେବା କରିକି ଦେଖାଉଛନ୍ତି ଆମକୁ, ନିଜ ନିଜର ସେବା କରିଛନ୍ତି। କେଉଁ କଥା କହୁଥିଲି, ଛତ୍ର ପାଦୁକା, ପାଦୁକା ତାପରେ ଶଯ୍ୟା ବିଛଣା ଯୋଉ, ସେ ବଳରାମଙ୍କର ନା। ଆଉ ଉପାଧାନ, ଉପାଧାନ କଣ, ତକିଆ ବାଲିଶ ଯୋଉଟା କୁହାଯାଏ, ବସନ ବସ୍ତ୍ର ବଳଦେବଙ୍କର ସବୁ, ଯେତେବେଳେ ଭଗବାନ ଆକୁ ସବୁ ଗ୍ରହଣ କରନ୍ତି, ସେବା କରନ୍ତି, ସେ ବଳରାମଙ୍କର। ଆଉ ଆରାମ, ଆରାମ ମାନେ କଣ, ଯୋଉ ବଗିଚା ସବୁ ରହିଛି, ଉପବନ ରହିଛି, ମଠ ମନ୍ଦିର ଯୋଉ ଆଜିକାଲି ସେବା କରିବା, ମାର୍କେଟ ଯିବ ଫୁଲ କିଣିକି ନେଇ ଆସିବ, ସେଇଟା କଣ, ତୁମେ ସେଇଟା କଣ, ସେଇଟା କଣ, ଫୁଲ ନାହିଁ, ଭଗବାନଙ୍କୁ ଫୁଲ ଦେବା କଥା ଦେବ, ଭଗବାନ ନିଜେ ଏକାଦଶ ସ୍କନ୍ଦରେ କହିଛନ୍ତି ଭଗବାନ ପାଇଁ ବଗିଚା କରିବାକୁ ପଡ଼ିବ, ବଳରାମଙ୍କର ସିଏ ସେଠି ବଳରାମଙ୍କ ଶକ୍ତି ପ୍ରକାଶ କରନ୍ତି। ତୁମେ ଦେଖ ଯୋଉଠି ବି ତୁମେ ମଠ ମନ୍ଦିର ଫୁଲ ଫୁଲ ଚାଷ କର, ସାଧାରଣ ଫୁଲଠାରୁ ତାର ଗୁଣ ଅଲଗା ରହିବ, ସବୁବେଳେ ସବୁବେଳେ ତା ବାସନା ଅଲଗା ରହିବ, ତା ସୌନ୍ଦର୍ଯ୍ୟ ଅଲଗା ରହିବ, କାରଣ ସେ ଭଗବାନଙ୍କ ସେବା ହବ ନା, ଆରାମ ଆବାସ ଗୃହ ଏ ଯୋଉ ମନ୍ଦିର ହେଇଛି ଏସବୁ ବଳରାମଙ୍କର ନା, ବଳରାମ ଏଠି ନିଜେ ରୁହନ୍ତି, ଯଜ୍ଞ ସୂତ୍ର ଯୋଉ ଭଗବାନ ଯୋଉ ପବିତ୍ର ପିନ୍ଧନ୍ତି ବଳରାମଙ୍କର, ଆଉ ସିଂହାସନ ସିଂହାସନ ପ୍ରତିଷ୍ଠା କରାଯାଏ, ପଚନ ଆମର ପୂଜାରୀ ଅଛନ୍ତି, ପଚାରେ ଯେତେ ସବୁ ପୂଜାରୀ ଆମର କ'ଣ ନା ଆମର ଅଛନ୍ତି ସବୁ ଯେତେ ଯଜ୍ଞ ଫଜ୍ଞ ଜାଣିଛି ତାଙ୍କ ପୂଜାରେ ସିଂହାସନ ପ୍ରତିଷ୍ଠା କରାହବ, ଶେଷ ପ୍ରତିଷ୍ଠା କରାହବ, ବିଷ୍ଣୁ ପଚାରେ ପଚାରିବ ସେ କହିଦେବେ, ସେ ତାଙ୍କ ପୂଜାରୀ ଲୋକ ଜାଣିଛନ୍ତି ଯଜ୍ଞ ଫଜ୍ଞ କରନ୍ତି, ପୂଜାରୀ କହିଦେବେ ସେ ବଳରାମଙ୍କର ସବୁ ସିଂହାସନ ସିନେମା ଆମର ଯେତେବେଳେ ଏଇ କୃଷ୍ଣ ବଳରାମ ସେବା କରନ୍ତି, ପୂଜାରୀ ପଚାରିବ ସିଂହାସନ ଉପରେ ପୂଜାରୀ ସେ ଯାହା କହନ୍ତି ବ୍ରହ୍ମ ମୃତ ବ୍ରହ୍ମ ଜଜିତ, ବ୍ରହ୍ମ ହେଇକି ବ୍ରହ୍ମଙ୍କର ସେବା କର, ଅଗ୍ନି ହେଇକି ଅଗ୍ନିରେ ପ୍ରସ, ସେଠି ଅପରାଧ ନାହିଁ, ପୂଜାରୀ କ'ଣ କରିବ, ପୂଜାରୀ ଦେଖ ସେ ଆସନ ଉପରେ ପଡ଼ିଲେ ଆମେ ଆସନକୁ ମର୍ଯ୍ୟାଦା ଦେଉଛୁ, ସବୁ ଦେଖିବା ପୂଜାରୀ ଟର୍କିସ୍ ରଖିଦେବେ, ଟର୍କିସ୍ ଦେଇକି କୃଷ୍ଣ ବଳରାମ ତାଙ୍କ ଆସନ ଉପରେ ଚଢ଼ିବେ, କିନ୍ତୁ ଅଲଗା ସମୟରେ ସେ ଆସନରେ ବାଜିଗଲେ ପାଦ ପ୍ରଣାମ କରିବାକୁ ପଡ଼ିବ, ସିଂହାସନ ଭଗବାନଙ୍କର ନା, ଆଉ ପାଲିଙ୍କି ଯାଉଛି ପାଲିଙ୍କି ଯାଉଛନ୍ତି ଭଗବାନଙ୍କର ପାଲିଙ୍କି ସବୁ ଯାଉଛି, ଆଜିକାଲି ଆଉ କ'ଣ, ଆଜିକାଲି ତ ସେବା ହବ କୁଆଡ଼େ ବି ନାହିଁ, ଦେଖିଲା ବେଳକୁ ସବୁ କଷ୍ଟ ଲାଗୁଛି, କୁଆଡ଼େ ପଡ଼ିଥିବେ ଠାକୁର ତାଙ୍କର ପଡ଼ିଥିବେ, ପଳେଇଗଲା ଉତ୍ସବ ସରିଲା ଖାଇ ପିଇ ଦେଇ କୁଆଡ଼େ ପଳେଇଲାଣି, ପାଲିଙ୍କି ତାଙ୍କର ପଡ଼ିଥିବ ସେମିତି, କୁଆଡ଼େ ବିରାଡ଼ି ଶୋଇଲାଣି, କୁଆଡ଼େ କ'ଣ ଆସୁ ବାହାର ସବୁ ଦେଖୁଛୁ କର୍ମକାଣ୍ଡରେ ସବୁ କ'ଣ ଦୋଳଯାତ୍ରା, ସେ ଦୋଳ ତାର ଟଙ୍ଗା ହେଇକି ରହିଥିବ, ତାର ସେ କ'ଣ ଇଏ ଦୋଳଯାତ୍ରା ସେଦିନ ଖୋଲା ହବ, ସେ ବାଉଁଶ ବାଉଁଶ କ'ଣ ତା କାଠିପାଠି ଟିକେ ଖସିଯାଏ, ବାଡ଼ାବାଡ଼ି କରିଦେ, ତାକୁ ନେଇଯିବ ବୁଲେଇକି ଆଣି ପୃଥିବୀ, କ'ଣ ଏମିତି ଚାଲିଛି, ତୁମ ସ୍କୁଟରକୁ ଗାଡ଼ିକି ସପ୍ତାହକୁ ଥରେ ନେଇକି ପାଣି ମାରିକି ଆଣୁଛ, ଇଏ ଭଗବାନ କ'ଣ ଏମିତି ଅନାଥ ଭଳିଆ ତାଙ୍କୁ ସବୁ ରଖୁଛ, ଆଉ ଏମାନେ ଦେଖ ଆମେ କହି ଭକ୍ତି କରିବା, ଆରେ ଭକ୍ତିଟା କ'ଣ ଜାଣ ବାପା, ସେବା ହବ ନାହିଁ, ତୁମର କ'ଣ ଭକ୍ତି, ସମ୍ବନ୍ଧ ନାହିଁ ସେବା ନାହିଁ, ସମ୍ବନ୍ଧ ସେବା ବି ନା ଭଜନ ହୁଏ ନା, ସମ୍ବନ୍ଧ ଯୋଉଠି ନାହିଁ ଯୋଉଠି ସେବା ନାହିଁ ସେଠି ଭଜନ ହବନି, ସେ ଯେଉଁ ଭଜନ ହବ ସେ ଭଜନ ପରିପୁଷ୍ଟ ଭକ୍ତି ପରିପୁଷ୍ଟ ହବ ନା, ସେଟା ହବ ନା, ତେଣୁ ସମୟ ହେଇଗଲେ ମୂଳ ସଂକର୍ଷଣ ବଳଦେବ, ବୈକୁଣ୍ଠରେ ତାଙ୍କର ଅଂଶ ମହାସଂକର୍ଷଣ ଓ ପାତାଳରେ ସଂକର୍ଷଣ, ତିନିଟା ବୁଝିପାରିଲେ ତ, ମୂଳ ସଂକର୍ଷଣରେ ବଳଦେବ କେଉଁଠି ବ୍ରଜରେ ରହିଲେ, ବୈକୁଣ୍ଠରେ ତାଙ୍କର ଅଂଶ ରହିଲେ ମହାସଂକର୍ଷଣ, ପାତାଳରେ ରହିଲେ ସଂକର୍ଷଣ, ଲୋକର ହୃଦୟ ଦ୍ରବଲ୍ୟ ରୂପ ଅନର୍ଥର ବିନାଶ ପୂର୍ବକ ଶ୍ରୀକୃଷ୍ଣଙ୍କ ପ୍ରତି ରତି ଉତ୍ପାଦନ କରନ୍ତି ବୋଲି ତାଙ୍କର ନାମ ବଳରାମ, ହୃଦୟ ଦ୍ରବଲ୍ୟଟାକୁ ଦୂର କରିକି ଆମର କୃଷ୍ଣଙ୍କ ପ୍ରତି ରତି ଆସିବ, ସେଥିପାଇଁ ତାଙ୍କ ନାମ ବଳରାମ, ମର୍ଯ୍ୟାଦା ମାର୍ଗର ମୂଳ ଆଶ୍ରୟ ବିଗ୍ରହ ସନ୍ଧିନୀ ଶକ୍ତିର ପ୍ରଭୁ ଶ୍ରୀ ବଳରାମଙ୍କର କୃପା ବ୍ୟତୀତ କାହାର ବି ରାଧା ଗୋବିନ୍ଦଙ୍କ ଠାରେ ରତି ଉତ୍ପାଦନ ହୁଏ ନା, କାହା ହେଇପାରିବ, ପ୍ରଭୁପାଦଙ୍କର ଦୟା ଆମକୁ ଦେଇଦିଏ, ବ୍ରଜଧାମରେ ବଳରାମଙ୍କୁ ଦେଇଗଲେ, ଏଠି ଆମକୁ ବଳରାମଙ୍କୁ ଦେଇଦେଇଯାଇଛନ୍ତି, ସ୍ପେଶିଆଲ ଏଠି ଯେ ରହିଛି ବଳରାମଙ୍କୁ, ଆପଣଙ୍କ ସମୟ ହେଲେ ଆପଣ ଆରମ୍ଭ କରନ୍ତୁ ବନ୍ଦ କରିଦେବି, ଶ୍ରୀରାମ ସନ୍ଧିନୀ ଶକ୍ତିର ଈଶ୍ୱର ସୂତ୍ରରେ ଶ୍ରୀକୃଷ୍ଣଙ୍କର ସନ୍ଧାନ ଦିଅନ୍ତି, ଜୀବ ନିକଟରେ ଜୀବ ନିଜର ବଳରେ କେବେ ବି ଶ୍ରୀକୃଷ୍ଣଙ୍କର ସନ୍ଧାନ ପାଇପାରେ ନା, ନିଜର ବଳ ପ୍ରୟୋଗ ଦ୍ୱାରା ଭଗବତ ପ୍ରାପ୍ତିରେ ଯେ ଅବୈଧ ଚେଷ୍ଟା ତାର ନାମ ଆରୋହବାଦ, ଆରୋହବାଦଟା କ'ଣ, ଆଉ ନିଜ ଚେଷ୍ଟାରେ ମୁଁ କୃଷ୍ଣଙ୍କୁ ପାଇବି, ବଳରାମଙ୍କୁ ଛାଡ଼ି ଦିଅନ୍ତି, ଯେ ସନ୍ଧିନ ଶକ୍ତି ତାଙ୍କୁ ଛାଡ଼ି ଦିଅନ୍ତି, ଏ ବଳରାମ ତତ୍ତ୍ୱ ବହୁତ ବଡ଼ ବଡ଼ ତତ୍ତ୍ୱ ରହିଛନ୍ତି, ଆଉ ପରେ କେବେ ଶୁଣିବେ ଅଧଘଣ୍ଟେ ଘଣ୍ଟରେ ଆଉ କ'ଣ ତ ବଳରାମ ତତ୍ତ୍ୱ ଶୁଣିହେବ, ତେଣୁ ଆମର ମୁଖ୍ୟ ବଳରାମଙ୍କର ଧାମ, ପ୍ରଭୁପାଦଙ୍କ ନିର୍ଦ୍ଦେଶରେ ଗୁରୁଦେବ ଗୌରନିତାଏ କୃଷ୍ଣ ବଳରାମ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ପ୍ରତିଷ୍ଠା କରିଛନ୍ତି, ଆଜି ମାନେ ସମୟ ବଦଳୁଛି, ସବୁକିଛି ବଦଳି ଯାଉଛି, କିନ୍ତୁ ଆମେ କେବଳ ଦୁଇଟା ଜିନିଷ ଶିଖିଥିଲୁ, କ'ଣ ପଚାରନ୍ତୁ ଆମର ବରିଷ୍ଠ ଗୁରୁ ଭାରତ ତାଙ୍କ ପାଖରୁ, ଆମକୁ ଦୁଇଟା ଜିନିଷ ଆମକୁ ଗୁରୁଦେବ ଶିଖେଇଛନ୍ତି, ଆମେ ସେଇଥିରେ ହିଁ ଆଜି ବି ବଞ୍ଚିକି ରହିଛୁ, ଗୁରୁଦେବ ଆମକୁ ଶିଖେଇଛନ୍ତି ଠିକଣା ଭଜନକର, ତାଙ୍କ ଭାଷା ହଉଛି ଏହା, ଠିକଣା ଭଜନକର ସେବା କର, ଆଉ ତୃତୀୟ ଜିନିଷ ଆମକୁ ଶିଖେଇ ନାହାନ୍ତି, ସେଥିରେ ତୁମେ ସବୁ ପାଇବ, ସବୁବେଳେ କୁହନ୍ତୁ ଠିକଣା ନାମଟା କର ସେବାଟା କର, ନାମ କଲା ମାନେ ଆମର ଆମ କ'ଣ ଖାଲି ଆଉ ଜଣେ କହିବେ ଖାଲି ଖାଲି ମୁଁ ସେବା କରିବି, ଖାଲି ସେବା କରିବେ ନାମଟା କରିବି, ନାମ ନ କଲେ ତାର ଅହଙ୍କାର ଚାଲି ଆସିବ, ମୁଁ ଏଟା କରୁଛି ମୁଁ ନରେ ଏଇଟା ହେଇପାରିବେନି, ଶ୍ରବଣ କୀର୍ତ୍ତନ ସହିତ ଗୁରୁ ସେବା, ତାତେ କୃଷ୍ଣ ଭଜେ କରେ ଗୁରୁର ସେବନ, ଦୁଇଟା ଗୁରୁଦେବ ସବୁବେଳେ ଦୁଇଟା ଜିନିଷ କହିଛନ୍ତି, ସେଥିପାଇଁ ଆମକୁ ଖରାପ ଲାଗେ, ଆମେ ଆମେ ଏଇ ମନ୍ଦିର ବଢ଼ିଛୁ ନା, ଆମେ କେଉଁ ମନ୍ଦିର ରହିଲେ ବି ତୁମେ ଇସ୍କନ ଏକ ଆନୁଷ୍ଠାନିକ କ'ଣ କହୁଛ ଅନୁଷ୍ଠାନ ହେଇପାରେ, କିନ୍ତୁ ଆମେ ଏ ଘରେ ବଢ଼ିଛୁ, ଏଇଟା ଆମର ଘର, ଏଇଟା ଆମେ ମଣିଷ ହେଇଛୁ, ଆଜି ସନ୍ନ୍ୟାସ ହଉ କଣ ପୋଜିସନ ଚାଲିଯାଉ, ଏଇଟା ଆମେ ଏ ଘରର ଯାହା ଫାଉଣ୍ଡେସନ ଆମେ ସବୁ ଦେଖିଛୁ, ସେବାଟା ଆମେ ଦେଖିଛୁ କେମିତି। ଆମର ଏ ପିଲା ଆଜିକି ସେବା ଦେଲେ, ଯଦି ଗୁରୁ କ୍ଲାସ ଦେବେ ତୁମେ ସେବା ଦିଆ ହବ, କଣ କରିବ ତୁମେ? ଗୁରୁଙ୍କର କ୍ଲାସ ଦିଆ ହବ, ତୁମେ ସେବା ଦିଆ ହବ, କଣ କରିବ? ପଥରଟି ମନା କରିଦବ, ନାଇଁ ମୁଁ ମୋର ଗୁରୁଦେବ କ୍ଲାସ ଦେବେ, ମୁଁ ବସି ପଡ଼ି ପଣ୍ଡିତ ଭଳିଆ ମୁଁ ଲେଖି ପକେଇବି, ମୁଁ କଣ ଦେଖିବି, ମୁଁ ଶୁଣିବି? ଆମ ବେଳେ ବାପା ସେୟା ନାହିଁ, ଗୁରୁଦେବ କ୍ଲାସ ଦିଅନ୍ତି ଆମେ ଷ୍ଟୋର ରୁମ୍ ଜଗିକି ବସିବୁ, ଗୁରୁଙ୍କର ଆଦେଶଟା ଆଉ କେବେ ନାହିଁ। ଗୁରୁ କ୍ଲାସ ଦଉଥିବେ, ଚାଲ, ଗୁରୁଦେବ କହିଲେ ତୁମେ ସଂକୀର୍ତ୍ତନ ଚାଲ ଚାଲ, ସେ ଭାବ ସବୁ ଆଜି ନାହିଁ। କିନ୍ତୁ ମନେ ରଖନ୍ତୁ, ଯେ ପର୍ଯ୍ୟନ୍ତ ଆମେ ଏଇ ବଳରାମଙ୍କ ସେବାରେ ନ ରହିବା, ଏଇ ଭାବରେ ନ ରଖିବା, ଶୁଦ୍ଧ ନାମ ଆଉ ଭଗବାନଙ୍କର ସେବା, ସେତେ ପର୍ଯ୍ୟନ୍ତ ଆମର ସମ୍ବନ୍ଧ ନାହିଁ, ତ ସେବା ନାହିଁ, ତ ଭଜନ ହବନି, ଆଉ ସେ ଭଜନ ବଳ ନାହିଁ, ସେସବୁ କଣ ଶୁଦ୍ଧ ହେଇପାରିବାନି, କୃଷ୍ଣ ଆକର୍ଷଣ କରିବେନି, ସେଥିପାଇଁ ସେବା ଉପରେ ପ୍ରାଧାନ୍ୟ ଦେବେ। ପ୍ରଚାର ପ୍ରଭୁପାଦ କହିଛନ୍ତି, ପ୍ରଚାର ସେବା ଆମର ପାରାଲାଲ ଚାଲିବ, ସେବାଟାକୁ ନେଗ୍ଲେକ୍ଟ କରିଦେବା, ଆମେ ସେବାଟାକୁ ନେଗ୍ଲେକ୍ଟ କରିଦେବା, ଯାହାକୁ ପାରେ ତାକୁ ସେବା ଦେଇଦେବା, ଜବ ଭଗବାନଙ୍କ ସେବା ଗୋଟେ ସବୁ କେୟାର। ଆରେ କୃଷ୍ଣ, ଲୋକ ଆସି କୃଷ୍ଣଙ୍କୁ ପ୍ରାର୍ଥନା କରିବେ, କୃଷ୍ଣଙ୍କର କେୟାର ନେବା ଲୋକ ଦରକାର ନା, ଆମେ ପ୍ରିଚିଂ କରି ଭକ୍ତକୁ ଆଣିବା, ସେ ଆସି କୃଷ୍ଣଙ୍କୁ ପ୍ରାର୍ଥନା, କୃଷ୍ଣ କେୟାର କେୟାର ନେବ? ପ୍ରଭୁପାଦଙ୍କୁ ଏଇ ସବୁବେଳେ ମୁଁ ସେ କଥା ମତେ ଭଲ ଲାଗେ, ପ୍ରଭୁପାଦ ଯେତେବେଳେ ଯାଆନ୍ତି ବିଦେଶ, ସବୁବେଳେ ବିଗ୍ରହଙ୍କୁ ଦେଖନ୍ତି, ସବୁବେଳେ ଚାହାନ୍ତି, ନିଟ୍ ଆଣ୍ଡ କ୍ଲିନ୍, ତାଙ୍କ ଲେଟର ସବୁବେଳେ ଲେଖୁଛନ୍ତି, ମୁଁ ବହୁତ ଖୁସି ତୁମେ ମନ୍ଦିରକୁ ସୁନ୍ଦର ଭାବରେ ମେଣ୍ଟେନ୍ କରୁଛ, ନିଟ୍ ଆଣ୍ଡ କ୍ଲିନ୍ ରଖ। ପ୍ରଭୁପାଦ ଏମିତି ଲେଖନ୍ତି, ୟୁ ସୁଡ୍ ଅଫର୍ ଫାର୍ଷ୍ଟ କ୍ଲାସ ଫୁଡ୍ ଷ୍ଟପ୍, ଫାର୍ଷ୍ଟ କ୍ଲାସ ଡେଷ୍ଟ ଟୁ କୃଷ୍ଣ, ସବୁବେଳେ ଫାର୍ଷ୍ଟ କ୍ଲାସ ଲେଖନ୍ତି ପ୍ରଭୁପାଦ। ପ୍ରଭୁ ସେକେଣ୍ଡ କ୍ଲାସ କେବେ ତାଙ୍କର କିଛି ନାହିଁ, ପ୍ରଭୁ ସବୁ ଫାର୍ଷ୍ଟ କ୍ଲାସ। ଆଉ ପ୍ରଭୁପାଦ ଯେଉଁଠି ଆପଣ ଆରମ୍ଭ କରନ୍ତୁ, ଆରମ୍ଭ କଲେ ମୁଁ ବନ୍ଦ କରିଦେବି, ଶଙ୍ଖ ଫଙ୍କିଲା ବନ୍ଦ କରିଦେବି। ପ୍ରଭୁପାଦ ଲସ୍ ଆଞ୍ଜେଲିସ୍ କଥା କହୁଥିଲେ, ଏ ପ୍ରବଚନ କହୁଥିଲେ, ପ୍ରଭୁପାଦ ଲସ୍ ଆଞ୍ଜେଲିସ୍ ଯାଆନ୍ତି, ତାଙ୍କ ଦେଖିଦେଲା ମାନେ ଠାକୁର ବିଗ୍ରହ ସବୁ ତାଙ୍କ ରୂପ ପରିବର୍ତ୍ତନ ହେଇଯାଏ, ଭକ୍ତମାନେ ଦେଖନ୍ତି ପ୍ରଭୁପାଦଙ୍କ ରୂପ, ବିଗ୍ରହଙ୍କ ରୂପ ପରିବର୍ତ୍ତନ ହେଇଯାଉଛି। ସେତେବେଳେ ପ୍ରଭୁପାଦ ଗୋଟେ କଥା କହିଥିଲେ, ମୁଁ ଅଛି, ମତେ ଗୋଟେ ଡର ଲାଗୁଛି, ମୁଁ ପଳେଇଗଲା ପରେ ମୋ ଡେଟିକି ତୁମାନେ ଅବହେଳା କରିବ। ଆଉ ପ୍ରଭୁପାଦ ଭାରତବର୍ଷରେ ତିନିଟା ଡେଟି ପାଇଁ ପଇସା ରଖିଥିଲେ, ସେ ହେଲେ ରାଧା ମାଧବ, ରାଧା ରାସବିହାରୀ, ରାଧା ଶ୍ୟାମସୁନ୍ଦର, ଭଗବାନ ସେ ଭଲ ପାଉଥିଲେ। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣ ଯେତେ ପ୍ରଚାର କରନ୍ତୁ, ଯିଏ ଯା ବି କରନ୍ତୁ, ଭଗବାନଙ୍କ ସେବା କରନ୍ତୁ, ସେବା ନ କଲେ ଆପଣ ପାଇବେନି, ଜ୍ଞାନ ପାଇବେନି କି ଶୁଦ୍ଧ ହେଇପାରିବେନି। ହରେ କୃଷ୍ଣ, ଶ୍ରୀ ବଳଦେବ ଭଗବାନ କି ଜୟ, ଶ୍ରୀ ବଳଦେବ ଭଗବାନ କି ଜୟ, କୃଷ୍ଣ ବଳରାମ କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ, ହରି ହରି ବୋଲ, ହରେ କୃଷ୍ଣ।